ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवतं दशमस्कन्ध अठावन अध्याय श्लोक 24 यदैव कृष्णः सन्दिष्टः यदैव कृष्णसन्दिष्टः पार्थानां परमाद्भुतम् पार्थानां परमाद्भुतम् कारयामास नगरं कारयामास नगरं विचित्रं विश्वकर्मणा विचित्रं विश्वकर्मणा यदैव कृष्णसन्दिष्टः पार्थानां परमाद्भुतम् कारयामास नगरं विचित्रं विश्वकर्मणा यदैव कृष्णसन्दिष्टः पार्थानां परमाद्भुतम् कारयामास नगरं विचित्रं विश्वकर्मणा यदैव कृष्णसन्दिष्टः पार्थानां परमाद्भुतम् कारयामास नगरं विचित्रं विश्वकर्मणा यदैव कृष्णसन्दिष्टः परमाद्भुतम् कारयामास नगरं विचित्रं विश्वकर्मणा यदैव कृष्णसन्दिष्टः पार्थानां 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 परमाद्भुतम् कारयामास नगरं विचित्रं विश्वकर्मणा यदैव कृष्णसन्दिष्टः परमाद्भुतम् कारयामास नगरं विचित्रं विश्वकर्मणा हरे कृष्ण देव कृष्ण सन्दिष्टः कारयामास नगरं विचित्रं विश्वकर्मणा हरे कृष्ण अभ्यस्त भक्त सज्जन बंधु मातृवृंद आपण मानक आम आम नित्य भागवत कथा को स्वागत जनाऊ तेणु यही महाधूमधाम जन्माष्टमी नंद उत्सव पालन होगला गत दुई दिन आम पालन कले तेणु वर्तमान आमर जो भाई भाव कथा भागवत कथा हुए सेठ आम कथा आरंभ करवा तेणु पखापाखि गोटे गोटे पक्ष 15 दिन बाध आम प्रतिदिन जो भागवत कथा कह जाए से कही नथिले कारण अन्यान्य कथा सब चलते गोटे सप्ताह धरी बलदेव कथा कहगला बड़ भाई कथा आविर्भाव तिथि उपलक्षे ଆଉ ଗୋଟେ ସପ୍ତାହ ଭଗବାନ କୃଷ୍ଣଙ୍କ ବିଷୟରେ କୁହାଗଲା, ତାଙ୍କର ଆବିର୍ଭାବ ଉପଲକ୍ଷେ, ଏବଂ ଏହିଭଳି ଭାବେ ନନ୍ଦ ଉତ୍ସବ ଏବଂ ପ୍ରଭୁପାଦଙ୍କର ମଧ୍ୟ ବ୍ୟାସ ପୂଜା ପାଳନ କରାଗଲା। ତେଣୁ ଆଜିଠାରୁ ଆମେ 15-16 ଦିନ ପୂର୍ବରୁ ଯେଉଁ କଥା କହୁଥିଲେ ସେଇ କଥାକୁ ବର୍ତ୍ତମାନ ଚାଲିଯିବା। ବର୍ତ୍ତମାନ ଇନ୍ଦ୍ରପ୍ରସ୍ଥ କଥା ଆରମ୍ଭ ହେବ। ଇନ୍ଦ୍ରପ୍ରସ୍ଥ ବର୍ତ୍ତମାନ ଦିଲ୍ଲୀ, ସେଇ ସମୟରେ ସେଇଟା ଥିଲା ଗୋଟେ ମରୁଭୂମି, ଖାଣ୍ଡବପ୍ରସ୍ଥ। କାରଣ ଧୃତରାଷ୍ଟ୍ର ମହାରାଜ ସେ ତାଙ୍କର ପୁତ୍ରମାନଙ୍କୁ ଏଭଳି ତାଙ୍କର ସ୍ନେହରେ ଅନ୍ଧ ହୋଇକି ରହିଥିଲେ। ପାଣ୍ଡବମାନେ ପ୍ରକୃତରେ ରାଜ୍ୟ ପ୍ରାପ୍ତ ହେବା କଥା, କାରଣ ପାଣ୍ଡବମାନଙ୍କ ପିତା ଯେ ପାଣ୍ଡୁ ଏ ସମଗ୍ର ବିଶ୍ୱକୁ ଜୟ କରିଥିଲେ, ପ୍ରସିଦ୍ଧ ଯୋଦ୍ଧା ଥିଲେ। କିନ୍ତୁ ସେ ଯେଉଁ ଚାଲିଗଲେ, ବଣକୁ ଚାଲିଗଲେ, ସେ ସମୟରେ ବିଦୁରଙ୍କୁ ତାଙ୍କ ଦାୟିତ୍ୱ ଦିଆଯାଇଥିଲା ରାଜ୍ୟକୁ, ରାଜ୍ୟର ଶାସନ ତଦାରଖ କରିବା ପାଇଁ ତାଙ୍କ ପ୍ରତିନିଧିତ୍ୱ ହିସାବରେ। କିନ୍ତୁ ଧୃତରାଷ୍ଟ୍ର ମହାରାଜ ସେ ନିଜକୁ ରାଜା ବୋଲି ଭାବିକରି ରାଜ୍ୟ ଶାସନ କଲେ। ଯଦିଓ ଅନ୍ଧ, ଖାଲି ଚକ୍ଷୁରେ ଅନ୍ଧ ଥିଲେ ତା ନୁହଁ, ତାଙ୍କର ବୁଦ୍ଧିରେ ମଧ୍ୟ ସେ ଅନ୍ଧ ହୋଇଯାଇଥିଲେ। ଏଭଳି ଭାବରେ ସବୁ ତାଙ୍କ ବିଷୟରେ ରହିଛି ଧୃତରାଷ୍ଟ୍ରଙ୍କ କଥା। ତେଣୁ ତାଙ୍କର ପିଲାମାନଙ୍କୁ ତାଙ୍କର ଯେଉଁ 100 ପୁତ୍ର ଅଛନ୍ତି, ଯେଉଁ ଅଛନ୍ତି ତାଙ୍କର ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଦୁର୍ଯ୍ୟୋଧନ। ଏହିଭଳି ଭାବରେ 100 ପୁତ୍ର ଏବଂ ଗୋଟିଏ କନ୍ୟା, କିନ୍ତୁ ଏମାନେ ସବୁ ପୁତ୍ରମାନେ ସବୁ ଅଧର୍ମଶୀଳ ସେମାନେ ସବୁ। କିନ୍ତୁ ତାଙ୍କୁ ପାଳନ କରିବା ପାଇଁ ପାଣ୍ଡବମାନଙ୍କୁ ଅବହେଳା କରୁଥିଲେ। ତେଣୁ ପାଣ୍ଡବମାନଙ୍କୁ ତାଙ୍କୁ ପ୍ରଥମେ ବ୍ୟବସ୍ଥା କଲେ, ଏସବୁ କରିକିରି କ'ଣ ନା ତାଙ୍କୁ ସବୁ ବ୍ୟବସ୍ଥା କରାଯିବ କହିକି ତାଙ୍କୁ ଗୋଟେ ପ୍ରାସାଦ ନିର୍ମାଣ କଲେ ତାଙ୍କ ପାଇଁ, ବାରଣାବର୍ତ୍ତ, ଯାହା ବର୍ତ୍ତମାନର ବାରଣାସୀ। ସେଇଠି ଗୋଟେ କରିଥିଲେ ପ୍ରାସାଦ, ରାଜପ୍ରାସାଦ କରିଥିଲେ, ଯେଉଁଟାକୁ ଲକ୍ଷରେ ତିଆରି, ଯେଉଁଟାକୁ ତାଙ୍କର ଉଦ୍ଦେଶ୍ୟ ଥିଲା ତାଙ୍କୁ ଜାଳିଦେବା ପାଇଁ, ବହୁତ ପ୍ରକାର ଚେଷ୍ଟା କରୁ ତାଙ୍କୁ ହତ୍ୟା କରିବା ପାଇଁ। କିନ୍ତୁ ଭଗବାନ ଯାହାଙ୍କୁ ରକ୍ଷା କରୁଛନ୍ତି ତାଙ୍କୁ କ'ଣ କିଏ କ'ଣ କରିପାରିବ। ତେଣୁ ଅନ୍ତିମରେ ତଥାପି ସେ ଲକ୍ଷା ଗୃହକୁ ଯଦିଓ ଜଳେଇ ଦିଆଗଲା, କିନ୍ତୁ ସେମାନେ ପାଣ୍ଡବମାନେ ଉଦ୍ଧାର ପାଇଗଲେ। ଏବଂ ଉଦ୍ଧାର ପାଇଗଲା ପରେ ବହୁତ କଥା ରହିଛି, ଘଟଣା ରହିଛି, ମହାଭାରତରେ ସବୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। କିନ୍ତୁ ସେମାନେ ଉଦ୍ଧାର ପାଇକରି ଦ୍ରୌପଦୀଙ୍କୁ ବିବାହ କରିକି ଆସିଲେ। ଦ୍ରୁପଦ ରାଜା, ବର୍ତ୍ତମାନ ପଞ୍ଜାବ ସେ ସମୟରେ ଥିଲା, ଦ୍ରୁପଦ ରାଜା ଥିଲା ପାଞ୍ଚାଳ। ତେଣୁ ସେ ଦ୍ରୁପଦ ରାଜା ପ୍ରସିଦ୍ଧ ରାଜା ଥିଲେ। ଯେତେବେଳେ ବିବାହ କଲେ ଧୃତରାଷ୍ଟ୍ର ମହାରାଜ ଡରିଗଲେ, ଡରିକରି ପାଣ୍ଡବମାନଙ୍କୁ ପ୍ରଦାନ କଲେ ଖାଣ୍ଡବପ୍ରସ୍ଥ। ଖାଣ୍ଡବପ୍ରସ୍ଥ ଗୋଟେ ମରୁଭୂମି, କହିଲେ ଆମେ ରାଜ୍ୟକୁ 2 ଭାଗ କରିଦେଉଛୁ, ତୁମେ ଗୋଟେ ଭାଗ ନିଅ, ଆମେ ଗୋଟେ ଭାଗ ନେବୁ କହିକି ତାଙ୍କୁ ଦେଲେ, ଗୋଟେ ମରୁଭୂମି ଦେଇଦେଲେ। ସେ ହେଉଛି ଇନ୍ଦ୍ରପ୍ରସ୍ଥ। ତେଣୁ ସେଇ ଇନ୍ଦ୍ରପ୍ରସ୍ଥର କଥା ବର୍ତ୍ତମାନ ଭଗବାନ ଯାଇଛନ୍ତି ଏ ଚାତୁର୍ମାସ୍ୟ ସମୟରେ, ଯେଉଁ ଆମର ଆରମ୍ଭ ହେଉଛି କେଉଁଠୁ, ଶ୍ରାବଣ ମାସରୁ ଆରମ୍ଭ ହେଉଛି, ଶ୍ରାବଣ ଭାଦ୍ରବ ଆଶ୍ୱିନ କାର୍ତ୍ତିକ, ଏଇ 4 ମାସ ଚାତୁର୍ମାସ୍ୟ। ଏଇ 4 ମାସ ଭଗବାନ ଇନ୍ଦ୍ରପ୍ରସ୍ଥ, ଚାତୁର୍ମାସ ଆରମ୍ଭରେ ଭଗବାନ ଇନ୍ଦ୍ରପ୍ରସ୍ଥରେ ପହଞ୍ଚିଛନ୍ତି। ଇନ୍ଦ୍ର ସେତେବେଳେ ଖାଣ୍ଡବପ୍ରସ୍ଥ ଥିଲା, ସେଇଟା ଖାଣ୍ଡବପ୍ରସ୍ଥ, କିନ୍ତୁ ସେଇଟାକୁ ଇନ୍ଦ୍ରପ୍ରସ୍ଥରେ ପରିଣତ ହେବ, ବର୍ତ୍ତମାନ ହେବ, କିନ୍ତୁ ଖାଣ୍ଡବପ୍ରସ୍ଥ ଥିଲା। ତେଣୁ ଭଗବାନ, ଆ ପୂର୍ବରୁ ଆମେ ବର୍ଣ୍ଣନା କରିଛେ, ଭଗବାନ କୃଷ୍ଣ ସାତକୀ ଏବଂ ଅନ୍ୟ ପାର୍ଷଦମାନଙ୍କ ସହିତ ଯାଇ ପହଞ୍ଚିଗଲେ, ଅଚାନକ ଭାବେ ପହଞ୍ଚିଗଲେ। ସେହି ସମୟରେ ତାଙ୍କର 3ଟି ବିବାହ ହୋଇସାରିଥିଲେ। ସେ ହେଉଛନ୍ତି ପ୍ରଥମ ବିବାହ ଭଗବାନଙ୍କ ରୁକ୍ମିଣୀ, ଦ୍ୱିତୀୟ ବିବାହ ଭଗବାନଙ୍କର ଜାମ୍ବବତୀ, ତୃତୀୟ ବିବାହ ସତ୍ୟଭାମା। ଏସବୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଏ ଭାଗବତ ମେରେ। ଏକ ବର୍ତ୍ତମାନ ଭଗବାନ ବିବାହ ଲୀଳା ଚାଲିଛନ୍ତି, ଏହି ପ୍ରସଙ୍ଗରେ ଅନ୍ୟ ପ୍ରସଙ୍ଗ ସବୁ ଆସିଯାଉଛି। ତେଣୁ ଭଗବାନ ଆସି ପହଞ୍ଚିଗଲେ, ଅନେକ ଉଦ୍ଦେଶ୍ୟ ନେଇକି ଆସିଛନ୍ତି। ପାଣ୍ଡବମାନେ ଆଶ୍ଚର୍ଯ୍ୟ ହୋଇଗଲେ, ପାଣ୍ଡବମାନେ ଚିନ୍ତା କରିନଥିଲେ ଭଗବାନ ଆସିବେ ବୋଲି। ସରପ୍ରାଇଜ୍ ଦେଲା ଭଳି ଆସି ପହଞ୍ଚିଗଲେ। ଏସବୁ କଥା ଆମେ ବର୍ଣ୍ଣନା କରିସାରିଛେ। ଏଇଭଳି ଭାବରେ ଯେଉଁ ରହିକରି ସେଠି ରହିଥିଲେ ସେହି ସମୟର କଥା। ଯଦା ଏବ କୃଷ୍ଣ ସନ୍ଦିଷ୍ଟ, ଯଦା ଯେତେବେଳେ ଏବ କୃଷ୍ଣ ସନ୍ଦିଷ୍ଟ, ଭଗବାନ କୃଷ୍ଣ, ଭଗବାନ ସେ ତାଙ୍କର ଅନେକ ନାମ ରହିଛି। ଆଉ ଭାଗବତମ ଏଭଳି ଶାସ୍ତ୍ର ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ। ପ୍ରତି ଶ୍ଳୋକରେ ପ୍ରତି ଅକ୍ଷରରେ ମଧ୍ୟ ଅନେକ ଅର୍ଥ ରହିଛି, ଅନେକ ଅର୍ଥ ରହିଛି। ଯାହାର ଯେତିକି ଶକ୍ତି ସେ ସେଇ ସେଇଭଳି ଭାବରେ ତାକୁ ବର୍ଣ୍ଣନା କରିବେ। ଅନେକ ଆଚାର୍ଯ୍ୟମାନେ ଆ ଉପରେ ଟୀକା ଦେଇଛନ୍ତି ଏବଂ ପ୍ରଭୁପାଦ ମହାରାଜ ମଧ୍ୟ ଟୀକା ଦେଇଛନ୍ତି। ସବୁ ଆଚାର୍ଯ୍ୟମାନଙ୍କ ଟୀକାକୁ ସାର ଭାବରେ ଦେଇଛନ୍ତି, କିନ୍ତୁ ସିଏ ଦଶମ ସ୍କନ୍ଧ 13 ଅଧ୍ୟାୟ ପର୍ଯ୍ୟନ୍ତ ଦେଇଥିଲେ, ତାପରଠୁ ତାଙ୍କର ଅନ୍ୟ ଶିଷ୍ୟମାନେ ସବୁ ଦେଇଛନ୍ତି, ସିଏ ଦେଇନାହାନ୍ତି। ତେଣୁ ଏ ଯେଉଁ ରହିଛନ୍ତି ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ, ଯାହାର ଯେତିକି ଶକ୍ତି ରହିଛି ସେ ସେହି ଅନୁସାରେ ଏ ଭାଗବତଙ୍କୁ ବର୍ଣ୍ଣନା କରିବେ। ବିଭୁ ବସ୍ତୁ ଭଗବାନ, ଭଗବାନ ଓ ଭାଗବତ ଭିତରେ କୌଣସି ତଫାତ୍ ନାହିଁ। ଭଗବାନ ଯେଉଁଭଳି ଭାବରେ ଅନନ୍ତ, ତାଙ୍କର ଏ ଭାଗବତ ମଧ୍ୟ ସେଇଭଳି ଭାବରେ ଅନେକ ଅର୍ଥ ରହିଛି। ତେଣୁ କୃଷ୍ଣ ଶବ୍ଦରେ ଅନେକ ଅର୍ଥ ରହିଛି। କାହିଁକି କୃଷ୍ଣ କୁହାଗଲା, କେତେବେଳେ କେଉଁ ଶବ୍ଦ ବ୍ୟବହାର କରାଯାଉଛି, ଆଚାର୍ଯ୍ୟମାନେ ତାକୁ ଟୀକାରେ କହିଛନ୍ତି, ତେଣୁ ଆମେ ଶୁଣିବା ସେଇଟା। ଯଦା ଏବ କୃଷ୍ଣ ସନ୍ଦିଷ୍ଟ, ଯେତେବେଳେ କୃଷ୍ଣଙ୍କୁ ପ୍ରାର୍ଥନା କରାଗଲା ବା ସନ୍ଦିଷ୍ଟ କଲେ, ଅନୁରୋଧ କଲେ, କିଏ କଲେ ନା ପ୍ରାର୍ଥନାଂ ପରମାଦ୍ଭୁତମ୍, ପ୍ରାର୍ଥନାଂ ପୃଥା, କୁନ୍ତୀ ଦେବୀଙ୍କର ଗୋଟେ ନାମ ହେଉଛି ପୃଥା। କାହିଁକି ନା ସିଏ ହେଉଛନ୍ତି ସୁରେଶନଙ୍କର କନ୍ୟା, ସୁରେଶନଙ୍କର ଅନେକ ପୁତ୍ର କନ୍ୟା ସବୁ ରହିଛନ୍ତି, ବସୁଦେବ ହେଉଛନ୍ତି ପ୍ରସିଦ୍ଧ ତାଙ୍କ ଭିତରେ, ଏବଂ ଅନେକ କନ୍ୟା ମଧ୍ୟ ରହିଛନ୍ତି ତାଙ୍କ ଭିତରେ, ପୃଥା ହେଉଛନ୍ତି ପ୍ରସିଦ୍ଧ। କିନ୍ତୁ ସୁରସେନ ତାଙ୍କର ବନ୍ଧୁ କୁନ୍ତୀ ଭୋଜଙ୍କୁ ଏ କନ୍ୟାକୁ ପ୍ରଦାନ କରିଥିଲେ, ତେଣୁ ତାଙ୍କର ନାମ ହେଇଥିଲା କୁନ୍ତୀ, ପ୍ରସିଦ୍ଧ ନାମ କୁନ୍ତୀ। କିନ୍ତୁ ତାଙ୍କର ବାପା ତାଙ୍କ ନାମ ଦେଇଥିଲେ, ପିତା ତାଙ୍କ ନାମ ଦେଇଥିଲେ ପୃଥା। ତେଣୁ ପୃଥା ଅନୁସାରେ ଏମାନଙ୍କୁ ପାର୍ଥ ବୋଲି କୁହାଯାଉଛି। ପାର୍ଥ ତିନି ପୁତ୍ର ତାଙ୍କର, ଯୁଧିଷ୍ଠିର ମହାରାଜ ପ୍ରଥମ ପୁତ୍ର ହେଉଛି ଯୁଧିଷ୍ଠିର ମହାରାଜ, ଯିଏକି ଧର୍ମରାଜ, ଦ୍ୱିତୀୟ ହେଉଛନ୍ତି ଭୀମ ଯିଏକି ବାୟୁଙ୍କର ନନ୍ଦନ, ଏବଂ ତୃତୀୟ ହେଉଛନ୍ତି କିଏ ଅର୍ଜୁନ ଯିଏକି ଇନ୍ଦ୍ରଙ୍କର ପୁତ୍ର, ଏମାନେ ସବୁ ଦେବତାମାନଙ୍କ ପୁତ୍ର। ଚାରି ଚତୁର୍ଥ ଏବଂ ପଞ୍ଚମ ଏମାନେ ହେଉଛନ୍ତି ମାଦ୍ରୀଙ୍କର ପୁତ୍ର, ଦୁଇ ପୁତ୍ର ଏ ହେଉଛନ୍ତି ଅଶ୍ୱିନୀ କୁମାର, ଏ ଦେବତାମାନଙ୍କର ଯିଏ ବୈଦ୍ୟ ତାଙ୍କର ଏଇ ଦୁଇ ପୁତ୍ର। ଏସବୁ ମହାଭାରତରେ ବର୍ଣ୍ଣନା କରାଯାଇଛି କିଭଳି ଏମାନେ ସବୁ ତାଙ୍କର ଜନ୍ମ ହୋଇଥିଲା, ବହୁତ ପ୍ରସଙ୍ଗ ରହିଛି, ବିରାଟ ପ୍ରସଙ୍ଗ ରହିଛି। କିନ୍ତୁ ଏମାନେ ସମସ୍ତଙ୍କୁ ପାର୍ଥ ବୋଲି କୁହାଯାଏ, ପାର୍ଥାନାନ ବହୁବଚନରେ କୁହାଯାଇଛି ପାର୍ଥ, ଏକ ବଚନରେ ପାର୍ଥ। ଭଗବତ ଗୀତାରେ ବହୁତ ସମୟ ଭାଗରେ ବହୁତ ସମୟରେ ଦେଖିବା ଭଗବାନ ଅର୍ଜୁନଙ୍କୁ ପାର୍ଥ ବୋଲି ସମ୍ବୋଧନ କରିଛନ୍ତି, ଏ ପାର୍ଥ ସବୁ ସମ୍ବୋଧନ କରିଛନ୍ତି। ତେଣୁ ଏହି ବହୁବଚନ କୁହାଏ ପାର୍ଥାନାମ, ଏହି ସମସ୍ତ ପୁତ୍ରମାନେ ଭଗବାନ କୃଷ୍ଣଙ୍କୁ ଅନୁରୋଧ କଲେ କାରଣ ସେ ସମୟରେ ତାଙ୍କର କିଛି ନଗର ହୋଇନଥିଲା, ଜଷ୍ଟ ଆରମ୍ଭ ହେଉଥିଲା। ଯେମିତି ଆମେ ବର୍ତ୍ତମାନ ଦେଖୁଛେ ରଘୁନନ୍ଦନ ଧାମରେ 2006 ଗୁରୁଦେବ ଯେତେବେଳେ ସ୍ଥାନ ନେଲେ ଖାଲି ଜଙ୍ଗଲ ଥିଲା, ଆଉ କିଛି ନଥିଲା। ତାପରେ ଆସ୍ତେ ଆସ୍ତେ ସବୁ ନିର୍ମାଣ ଚାଲିଛି, ଗୁରୁଦେବଙ୍କର ରହିଛି ପରିକଳ୍ପନା କିଭଳି ଗୋଟେ ବହୁତ ସୁନ୍ଦର ମନ୍ଦିର ହେବ, ଏସବୁ ବହୁତ ତାଙ୍କର ପରିକଳ୍ପନା ରହିଛି, ସବୁ ଆସ୍ତେ ଆସ୍ତେ ହେଉଛି। ତେଣୁ ସେଠି ସେହିଭଳି ଭାବରେ ଖାଣ୍ଡ ପ୍ରସ୍ତରେ କିଛି ନଥିଲା, ଚୁଟକାଟିଆ ସବୁ କ'ଣ ଥିଲା, ବିଶେଷ ଭାବ ନଥିଲା। ତେଣୁ ସେମାନେ ଅନୁରୋଧ କଲେ, ଭଗବାନ ଆସିଛନ୍ତି, କୃଷ୍ଣ ଆସିଛନ୍ତି, ତାଙ୍କୁ ଅନୁରୋଧ କଲେ, ଅନୁରୋଧ କଲେ ରାଜା ସେ ହେବେ, ବିନା ରାଜ୍ୟରେ କି ରାଜା, ରାଜଧାନୀ ରାଜମହଲ ରହିବାର ଅଛି, ଆଉ ରାଜମହଲ ନାହିଁ ଆଉ କି ରାଜା ସିଏ। ତେଣୁ ଗୋଟେ ନଗର ନିର୍ମାଣ କରିବା ପାଇଁ କହିଲେ, ପ୍ରାର୍ଥନା ପରମାଦ୍ଭୁତମ୍, ଭଗବାନଙ୍କୁ ସେମାନେ ଅନୁରୋଧ କରିନାହାନ୍ତି ଗୋଟେ ପରମ ଅଦ୍ଭୁତ ନଗର ସୃଷ୍ଟି କରିବା ପାଇଁ। ଏ ନଗରଙ୍କ ଶବ୍ଦ ରହିଛି ନା, ନଗର କରିବା ପାଇଁ କହିନଥିଲେ, ଖାଲି କହିଥିଲେ ପ୍ରଭୁ ଆମକୁ ଗୋଟେ ନଗର ସୃଷ୍ଟି କରନ୍ତୁ, ଏଇଠି ନଗର ତିଆରି କରନ୍ତୁ, ନଗର ହେବ। ତେଣୁ ଭଗବାନ ବ୍ୟବହାର ବ୍ୟବସ୍ଥା କଲେ, ପ୍ରାର୍ଥମାନେ ଯେଉଁମାନେ କହିଲେ ପାଣ୍ଡବମାନେ କହିବାରୁ ଅନୁରୋଧରେ ତାଙ୍କ ପାଇଁ ଗୋଟେ ସୁନ୍ଦର ନଗର ନିର୍ମାଣ କଲେ। ନଗର ନିର୍ମାଣ କଲେ କିଭଳି ଭାବରେ ନା ପରମ ଅଦ୍ଭୁତମ୍, ଅଦ୍ଭୁତମ୍, ପରମ ଅଦ୍ଭୁତମ୍। ଏ ପରମ ଅଦ୍ଭୁତମ୍ ଶବ୍ଦର ଅର୍ଥରେ ବିଭିନ୍ନ ଆଚାର୍ଯ୍ୟମାନେ କହିଛନ୍ତି, ଯେଉଁ ଆଙ୍କର ଥିଲା, ଯେଉଁ ଧୃତରାଷ୍ଟ୍ର ମହାରାଜ ରହିଥିଲେ ହସ୍ତିନାପୁର, ହସ୍ତିନାପୁର ବର୍ତ୍ତମାନର ମିରଟ, ଉତ୍ତରପ୍ରଦେଶରେ ସେ ସ୍ଥାନ ରହିଛି ମିରଟ। ତେଣୁ ସେ ସ୍ଥାନ ହସ୍ତି ନାମକ ଜଣେ ରାଜା ସେ ସ୍ଥାପନ କରିଥିଲେ, ତେଣୁ ତା ନାମ ହେଉଛି ହସ୍ତିନାପୁର। ହସ୍ତିନାପୁର ସମଗ୍ର ପୃଥିବୀର କ୍ୟାପିଟାଲ ଥିଲା ସିଏ ହସ୍ତିନାପୁର। ସମଗ୍ର ପୃଥିବୀର ରାଜାମାନେ ତାଙ୍କ ଅଧୀନରେ ରହିଥିଲେ, କିଛି ମହାଭାରତରେ ବର୍ଣ୍ଣନା କରାଯାଇଛି ହସ୍ତିନାପୁର। ତେଣୁ ଏ ହସ୍ତିନାପୁରରେ ତାଙ୍କର ସେହିଭଳି ଭାବରେ ଐଶ୍ୱର୍ଯ୍ୟ ଥିଲା, ବର୍ଣ୍ଣନା ମହାଭାରତରେ ବର୍ଣ୍ଣନା କରାଯାଇଛି। ତାଙ୍କର ଯେଉଁ ରହିଛି ସଭା ରହିଛି, ତାଙ୍କର ଯେଉଁ ଆସେମ୍ବ୍ଲି ହଲ୍ ରହିଛି, ସଭା ରହିଛି, ସେଥିରେ 2,00,000 ସ୍ୱର୍ଣ୍ଣ ସିଂହାସନ ରଖାହୋଇଥିଲା, 2,00,000। ଏଇଥିରେ ଜାଣିବା କିଭଳି ଭାବରେ ଐଶ୍ୱର୍ଯ୍ୟ ଥିଲା ତାଙ୍କର ହସ୍ତିନାପୁରର। ତେଣୁ ଭଗବାନ ଚିନ୍ତା କଲେ ତାଙ୍କଠାରୁ ଆହୁରି ଅଧିକ ପ୍ରଦାନ କରିବ ଐଶ୍ୱର୍ଯ୍ୟ। ସବୁ ଐଶ୍ୱର୍ଯ୍ୟ ହେଉଛି ଭଗବାନଙ୍କର। ଭଗବାନ କହିଲେ 6 ଐଶ୍ୱର୍ଯ୍ୟ ଯେ ପୂର୍ଣ୍ଣ, ସେ ହେଉଛନ୍ତି ଭଗବାନ। ଐଶ୍ୱର୍ଯ୍ୟ ସମଗ୍ରସ୍ୟ, ଯେତେ ଧନ ରହିଛି ସବୁ ତାଙ୍କ ପାଖରେ, ତାଙ୍କର ସବୁ ସବୁ ଧନ ତାଙ୍କର, ଏବଂ ଶକ୍ତି ମଧ୍ୟ ସେହିଭଳି ଭାବରେ ତାଙ୍କର ରହିଛି। ବୀର୍ଯ୍ୟ ଯଶସ ଶ୍ରିୟ, ଯଶ ତାଙ୍କର ସେହିଭଳି ଭାବରେ ରହିଛି, ଏବଂ ତାଙ୍କର ସୌନ୍ଦର୍ଯ୍ୟ ମଧ୍ୟ ରହିଛି, ଏବଂ ଜ୍ଞାନ ବୈରାଗ୍ୟ। ଏଇ 6 ଐଶ୍ୱର୍ଯ୍ୟରେ ଯେ ପୂର୍ଣ୍ଣ, ସେ ହେଉଛନ୍ତି ଭଗବାନ। ତେଣୁ ସେ ଭଗବାନ ଚିନ୍ତା କଲେ ଗୋଟେ ନଗର କରିବେ ଏଭଳି ଭାବରେ ଯାହାକି ଅଦ୍ଭୁତ, ଆଉ ଏଭଳି ନଗର ନାହିଁ, ଏଭଳି ଚିନ୍ତା କଲେ ଭଗବାନ। ଭଗବାନ ଯାହା ଚିନ୍ତା କରିବେ ତା ହିଁ ହେବ। ତେଣୁ ପରମ ଅଦ୍ଭୁତମ୍ ଶବ୍ଦ ବ୍ୟବହାର କରାଯାଇଛି, ଅଦ୍ଭୁତ ମଧ୍ୟ କହିଲେ ହେଇଥାନ୍ତା, କିନ୍ତୁ ପରମ ଅଦ୍ଭୁତମ୍, ଏଭଳି ନଗର କେଉଁଠି ନାହିଁ ସେ ସମୟରେ, ଏଭଳି ନଗର କେଉଁଠି ନଥିଲା, ଏଭଳି ନଗର ନିର୍ମାଣ କଲେ। ବର୍ତ୍ତମାନ ମଧ୍ୟ ଆମେ ଦେଖିବା ଯେଉଁ ଦିଲ୍ଲୀ ସବୁ ରହିଛି, ତାଙ୍କର ଯେଉଁ ଲାଲ କିଲ୍ଲା ଇତ୍ୟାଦି ସବୁ ରହିଛି, ଏସବୁ ସେ କିଛି କିଛି ରହିଛି, ତା'ର ଅବଶିଷ୍ଟାଂଶ ରହିଛି ବୋଲି କୁହାଯାଏ, ରହିଛି ସେସବୁ। ତେଣୁ ଏଇଠି କ'ଣ ହେଲା, ପରମ ଅଦ୍ଭୁତମ୍ କାରୟା ମାସ ନଗରଂ, ଭଗବାନଙ୍କୁ ଯେତେବେଳେ ସେମାନେ ଅନୁରୋଧ କଲେ ପାଣ୍ଡବମାନେ ଗୋଟେ ନଗର ନିର୍ମାଣ କରିବା ପାଇଁ, ପ୍ରଭୁ ଗୋଟେ ନଗର ନିର୍ମାଣ କରିବା ଠିକ୍ ଅଛି କହିକିରି ଭଗବାନ ଗୋଟେ ନିର୍ମାଣ କରାଇଦେଲେ। ପରମ ଅଦ୍ଭୁତମ୍ କାରୟା ମାସ ନଗରଂ, ଭଗବାନ ନଗର ନିର୍ମାଣ କଲେ, କିଭଳି ନିର୍ମାଣ କଲେ ନା, ବିଚିତ୍ରଂ ବିଶ୍ୱକର୍ମଣା, ବିଚିତ୍ର ପରମ ଅଦ୍ଭୁତ, ଏ 3 ବିଶେଷଣ ଦିଆଯାଇଛି। ଏ ଯେଉଁ ହସ୍ତ କ'ଣ ଯେଉଁ ହେଇଛି ଇନ୍ଦ୍ରପ୍ରସ୍ଥ ହେଇଛି, ସେଇଟାକୁ ତା'ର 3 ବିଶେଷଣ ଦିଆଯାଇଛି, ବିଚିତ୍ର, ବହୁତ ସୁନ୍ଦର ନଗର ତିଆରି କରିଛନ୍ତି, ବିଚିତ୍ର ନଗର, ବିଚିତ୍ର ନଗର, ବହୁତ ସୁନ୍ଦର, ଯେମିତି ପିକନିକ୍ ସ୍ପଟ, ପିକନିକ୍ ସ୍ପଟ ଯିଏ ଆସିବେ ଦର୍ଶନ କରିବେ, ଏ ଭଗବାନ ସେଠି ରହିଛନ୍ତି, ତୀର୍ଥ, ତୀର୍ଥ, ଇଏ ଭଗବତ ସମ୍ବନ୍ଧୀୟ ସବୁକିଛି ହେଉଛି ତୀର୍ଥ, ଏବଂ ଭଗବାନଙ୍କର ଭକ୍ତ ମଧ୍ୟ ଯେଉଁଠି ପାଦ ସ୍ଥାପନ କରନ୍ତି ତାକୁ ତୀର୍ଥ ବୋଲି କୁହାଯାଏ। ପ୍ରଭୁପାଦ ମହାରାଜ କହନ୍ତି ମହାଭାରତରେ ସବୁ ଷ୍ଟୋରି ରହିଛି, ବହୁତ କଥା ରହିଛି, ଷ୍ଟୋରି ମାନେ ସେ ରିଅଲ ଷ୍ଟୋରି, ମାନେ କିଛି ମନଗଢ଼ା କଳ୍ପନା ନୁହଁ, ଏ ପ୍ରକୃତ ଘଟଣା, ଇତିହାସ, ଏସବୁ ଇତିହାସ ବହୁତ ରହିଛି, କଥା ସବୁ ରହିଛି, ବହୁତ ଆଖ୍ୟାନ ସବୁ ରହିଛି। କିନ୍ତୁ ଯେତେବେଳେ ଭଗବାନ ସେଥିରେ ଯୁକ୍ତ ହୋଇଯାଉଛନ୍ତି, ତେଣୁ ଏଇଟା ଟ୍ରାନ୍ସେଣ୍ଡେଣ୍ଟାଲ ଲିଟରେଚର୍ ହୋଇଯାଉଛି। ଆମେ ବହୁତ ଗଳ୍ପ, ବହୁତ କବିତା ଏସବୁ ରହିଛି, ବହୁତ ପ୍ରାଇଜ୍ ସବୁ ଦିଆଯାଉଛି, ବହୁତ ସେମାନେ ପୁରସ୍କୃତ ହେଉଛନ୍ତି, ବହୁତ କବିତା ଗ୍ରନ୍ଥ ସବୁ ରହିଛି, କିନ୍ତୁ ଭଗବାନଙ୍କ ସମ୍ବନ୍ଧ ସେଠି ନାହିଁ, ମାନେ ସେ ହେଉଛି ଆମର ପ୍ରଥମ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ସେ ହେଉଛି କାହାକର ତୀର୍ଥ, କାଉମାନଙ୍କର ତୀର୍ଥ। ଏମିତିକି ନାରଦ ମୁନି ବ୍ୟାସଦେବଙ୍କର ଅନ୍ୟ ସବୁ ରଚନାକୁ ବା ଅନ୍ୟ ସବୁ ପୁରାଣ ବା ଭେଦ ଉପନିଷଦମାନଙ୍କୁ ମଧ୍ୟ କାକତୀର୍ଥ ସହିତ ତୁଳନା କରିଛନ୍ତି, କାରଣ ସେଥିରେ ଯଦିଓ ଭଗବାନ କଥା ଅଛି, କିନ୍ତୁ ଭଗବାନଙ୍କ ନାମ ରୂପ ଗୁଣ ଲୀଳା ଇତ୍ୟାଦି ବିସ୍ତାର ଭାବରେ ବର୍ଣ୍ଣନା କରାଯାଇନାହିଁ। ତେଣୁ ଭାଗବତମରେ ସେଇଟା ବର୍ଣ୍ଣନା କରାଯାଇଛି, ବ୍ୟାସଦେବ ସେଇଟା ରଚନା କଲେ। ତେଣୁ ଏ ଭଗବାନ ଥିବା ହେତୁ ଏଇଟା ହେଉଛି ଟ୍ରାନ୍ସେଣ୍ଡେଣ୍ଟାଲ, ଏ ମ୍ୟାଟେରିଆଲ୍ ନୁହଁ, ସ୍ପିରିଚୁଆଲ୍ ହୋଇଯାଉଛି ଭଗବାନ ଯୁକ୍ତ ହୋଇଥିବାରୁ। ଏ ଗ୍ରନ୍ଥ ଭାଗବତ ସେହିଭଳି ଭାବରେ ଗ୍ରନ୍ଥ ଯେତେ ଗ୍ରନ୍ଥ ଅଛି, ଆମର ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହନ୍ତି ବିଶ୍ୱର ଗ୍ରନ୍ଥାଗାରରେ ଯେତେ ଗ୍ରନ୍ଥ ରହିଛି କୋଟି କୋଟି ଗ୍ରନ୍ଥ ରହିଛି, କିନ୍ତୁ ସବୁ ଗ୍ରନ୍ଥ ନଷ୍ଟ ହୋଇଗଲେ ମଧ୍ୟ କିଛି ଅସୁବିଧା ନାହିଁ ଯଦି ଭାଗବତ ଅଛନ୍ତି। ଭାଗବତ ସବୁ ଶାସ୍ତ୍ରର ସାର ଜିନିଷଟି ରହିଛି ଭାଗବତମ। ତେଣୁ ଏ ଯେଉଁ ବିଶ୍ୱକର୍ମାଙ୍କୁ ଭଗବାନ ଆଦେଶ ଦେଲେ ଏ ଚାରୋଟି ଶ୍ଳୋକରେ ବର୍ଣ୍ଣନା କରାଯିବ କେମିତି ନଗର ନିର୍ମାଣ ହେଲା, ଚାରୋଟି ଶ୍ଳୋକରେ ବର୍ଣ୍ଣନା କରାଯିବ। ଆମେ ପ୍ରଥମ ଶ୍ଳୋକଟି କହିଛେ, ମୋର ମନେ ହେଉଛି ଆମେ ଲାଷ୍ଟ ଟାଇମ୍ ଯେଉଁ କଥା କହିଥିଲୁ ଏ ଶ୍ଳୋକଟି କହିଥିଲୁ, କିନ୍ତୁ ଯାହା ଯେଉଁ ଆ ଭିତରେ ଗୋଟେ ସପ୍ତାହ ଗୋଟେ ପକ୍ଷ ପଳେଇଲାଣି, ଗୋଟେ ଫୋର୍ଟନାଇଟ୍ ପଳେଇଲାଣି, ଆଉ କାହାର ମନେ ନାହିଁ, ଆମର ଆଜିର କଥା ଖାଲି ମନେ ରହୁନି, ଆଉ ଗୋଟେ ପକ୍ଷର କଥା କ'ଣ ତଳ କଥା ମନେ, କିନ୍ତୁ ମୁଁ ଏଇଟା ଯେହେତୁ କହିଥିଲି ମୋର ମନେ ପଡ଼ୁଛି ମୁଁ ଏଇଟା କହିଥିଲି। ଯାହା ହଉ, ଏହିଭଳି ଭାବରେ ବିଚିତ୍ର ପରମ ଅଦ୍ଭୁତ ନଗର ସେ ନିର୍ମାଣ କଲେ, କାହା ଦ୍ୱାରା ନା ବିଶ୍ୱକର୍ମା, ବିଶ୍ୱକର୍ମା ବିଶ୍ୱକର୍ମଣା ବିଶ୍ୱକର୍ମାଙ୍କ ଦ୍ୱାରା ବିଶ୍ୱକର୍ମା ଦେବତାମାନଙ୍କର ଶିଳ୍ପୀ ହେଉଛନ୍ତି ବିଶ୍ୱକର୍ମା, ଦେବତାମାନଙ୍କର ଶିଳ୍ପୀ ବିଶ୍ୱକର୍ମା, ଏବଂ ଅସୁରମାନଙ୍କର ଶିଳ୍ପୀ ହେଉଛନ୍ତି ମୟ ଦାନବ, ଦାନବମାନଙ୍କର ଶିଳ୍ପୀ ହେଉଛନ୍ତି ମୟ। ଏ ଦୁଇଜଣ ବିଚିତ୍ର କର୍ମଣା ସବୁ ଓ ଅଦ୍ଭୁତ କର୍ମ କରିବେ। ଏଠି ଯଦିଓ ବିଶ୍ୱକର୍ମାଙ୍କ ଦ୍ୱାରା ସେ ନଗର ସୃଷ୍ଟି କରିବେ ଭଗବାନ ତିଆରି କରିବେ, କିନ୍ତୁ ସେ ମୟ ମଧ୍ୟ ସେଥିରେ ସେ ନଗରରେ ସେ ଗୋଟେ ସଭା ନିର୍ମାଣ କରିବ, ବିଚିତ୍ର ସଭା ନିର୍ମାଣ କରିବ। ଏଭଳି ସଭା ଯେଉଁ ସ୍ଥଳଟାକୁ ଦେଖାଯିବ ଜଳ ଭଳି, ଏବଂ ଜଳଟା ଦେଖାଯିବ ସ୍ଥଳ ଭଳି, ଯାହାକୁ ଦେଖିକିରି ଯୁଧିଷ୍ଠିର ମହାରାଜ ଏହି ତ ଏଇ ଯେଉଁ ନଗର ରହିଛି ହସ୍ତିନାପୁରକୁ ପଡ଼ିଯାଇଛି, ନଗର ରହିଛି ହସ୍ତିନାପୁରକୁ ପଡ଼ିଯାଇଛି, ଆଉ ସେ ଯେଉଁ ହଲ୍ ଦେଖିଲେ ସେ ସଭାଗୃହ ନିର୍ମାଣ କରିଛନ୍ତି ସିଏ, ଯେ ପ୍ରବେଶ କଲାବେଳକୁ ଲାଗିବ ଜଳ, ତେଣୁ ଲୁଗା ଟେକିକି ଯେତେବେଳେ ପ୍ରବେଶ କରୁଛନ୍ତି ସ୍ଥଳ ପଡ଼ିଯାଉଛନ୍ତି ତଳେ, କାରଣ ଆପଣ ଭାବୁଥିବେ ତଳକୁ ପଡ଼ିବ ବୋଲି ଗୋଡ଼, କିନ୍ତୁ ଦେଖିଲା ବେଳକୁ ଉପରେ ରହିଯାଉ, ତେଣୁ ଇମ୍ବାଲାନ୍ସ ହେଇଯିବ ପଡ଼ିଯିବ ଜଣେ, ବା ଭାବୁଥିବେ ଏଇଟା ସ୍ଥଳ, ସ୍ଥଳ ଉପରେ ପାଦ ପକାଇବା ପରେ ଦେଖିଲା ବେଳକୁ ସେଇଟା ଜଳ ଭିତରେ ତଳି ପଡ଼ିଯିବ, ତେଣୁ ପଡ଼ିଯାଉଛନ୍ତି। ଏ ଦଶମ ସ୍କନ୍ଧ ଚତୁସ୍ତର ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଏଇଟା ଆସିବ, ଏଭଳି ସେଥିପାଇଁ ତାଙ୍କର ଈର୍ଷା ଆସିବ, ଏସବୁ କଥା ରହିଛି। ତେଣୁ ଏହିଭଳି ଭାବରେ ବିଶ୍ୱକର୍ମା ନିର୍ମାଣ କଲେ, ବିଶ୍ୱକର୍ମାଙ୍କ ବିଷୟରେ ବହୁତ କଥା ଆମେ ଶୁଣିଛେ, ଦେବତାମାନଙ୍କ ଦେବଲୋକରେ ଶିଳ୍ପୀ, ବହୁତ ଅଦ୍ଭୁତ ଶିଳ୍ପୀ, ତାଙ୍କର ଅଦ୍ଭୁତ କାରୁକାର୍ଯ୍ୟ ରହିଛି, ଅଦ୍ଭୁତ ଶକ୍ତି ରହିଛି ସେ ତିଆରି କରିବାରେ। ତେଣୁ ଆମର ବିଶ୍ୱକର୍ମା ପୂଜା ମଧ୍ୟ ହୁଏ, ଗଣେଶ ପୂଜା ପାଖାପାଖି ନା କ'ଣ ବୋଧେ, ଗଣେଶ ପୂଜା ପାଖାପାଖି ନା ବିଶ୍ୱକର୍ମା, ତାପରେ ହଁ ତାପରେ ପାଖାପାଖି ହୁଏ ବିଶ୍ୱକର୍ମା ପୂଜା। ଆମର ଇସ୍କନ ମଧ୍ୟ ବିଶ୍ୱକର୍ମା ପୂଜା ହେଉଥିଲା, ଆମର ଭୁବନେଶ୍ୱରରେ ଯେତେବେଳେ ଆମର ବିବିଟି ଥିଲା ସେହି ସମୟରେ ପ୍ରତାପରୁଦ୍ର ପ୍ରଭୁ ବିଶ୍ୱକର୍ମା ପୂଜା କରନ୍ତି, ଏବଂ ଯେତେ ମନ୍ଦିରରେ ଯେତେ ଫେଷ୍ଟିଭାଲ୍ ହୁଏ ସେ ଫେଷ୍ଟିଭାଲରେ ଆମେ ବହୁତ ପ୍ରକାର ପ୍ରସାଦ ପାଉ ସେ ସମୟରେ, ପ୍ରତାପରୁଦ୍ର ପ୍ରଭୁ କରୁଥିଲେ ସେ ବିଶ୍ୱକର୍ମା ପୂଜା, କାରଣ ମେସିନ୍ ସବୁ ରହିଛନ୍ତି, ମେସିନ୍ ସବୁ ବିଶ୍ୱକର୍ମା, ଅଦ୍ଭୁତ ସେ ସୃଷ୍ଟି କରନ୍ତି, ଅଦ୍ଭୁତ ସୃଷ୍ଟି ଆମେ ଚିନ୍ତା କରିପାରିବା ନାହିଁ। ଭାଗବତରେ ଅନେକ ସ୍ଥାନରେ ବର୍ଣ୍ଣନା କରାଯାଇଛି ବିଶ୍ୱକର୍ମାଙ୍କ ବିଷୟରେ, ଭଗବାନ ପୂର୍ବରୁ ବର୍ଣ୍ଣନା କରାଯାଇଛି ମଥୁରା ଲୀଳାରେ, ମଥୁରା ଲୀଳାରେ ଭଗବାନ ଆ ଭିତରେ ଆମେ ଶୁଣିଲେଣି ଦଶମ ସ୍କନ୍ଧ 58 ଅଧ୍ୟାୟ ପର୍ଯ୍ୟନ୍ତ ଆସିଲେଣି କଥା ଚାଲିଲେଣି, 90 ଅଧ୍ୟାୟ ରହିଛନ୍ତି ଦଶମ ସ୍କନ୍ଧରେ, ପାଖାପାଖି 40 ଅଧ୍ୟାୟରେ ଭଗବାନଙ୍କ ବୃନ୍ଦାବନ ଲୀଳାକୁ ବର୍ଣ୍ଣନା କରାଯାଇଛି। ବୃନ୍ଦାବନରେ ଭଗବାନ କୌଣସି ନଗର ସୃଷ୍ଟି କରିନାହାନ୍ତି, ବୃନ୍ଦାବନ ହେଉଛି ଭିଲେଜ ଗ୍ରାମ, ବୃନ୍ଦାବନ ହେଉଛି ଭିଲେଜ ବୃନ୍ଦାବନ, ଗ୍ରାମସ୍ଥ ସାତ୍ୱିକ ବାସ ଭଗବାନ ସେ କୁହାଯାଏ, ଯେଉଁ ଭଗବାନ ଗ୍ରାମକୁ ନିର୍ମାଣ କରିଛନ୍ତି କିନ୍ତୁ ମନୁଷ୍ୟ ସହରକୁ ନିର୍ମାଣ କରିଛି, ଏ ଜଣେ ଫିଲୋସଫର ଏଇଟା କହିଛନ୍ତି, କାଉପର ନା କ'ଣ ତାଙ୍କ ନାଁଟା ମୁଁ ଭଲ ମନେ ପଡ଼ୁନି, ସେ କହିଛନ୍ତି ଏଇଟା, ଭିଲେଜ ଇଜ୍ ମେଡ୍ ବାଇ ଦି ଲର୍ଡ କ୍ରିଏଟେଡ୍ ବାଇ ଦି ଲର୍ଡ ଆଣ୍ଡ ଟାଉନ୍ସ ଆର୍ କ୍ରିଏଟେଡ୍ ବାଇ ଦି ହ୍ୟୁମାନ୍ ବିଙ୍ଗସ୍। ତେଣୁ ବୃନ୍ଦାବନ ହେଉଛନ୍ତି ଗ୍ରାମ୍ୟ ପରିବେଶ ରହିଛି, ବନ ପରିବେଶ, ଗ୍ରାମ ମଧ୍ୟ ନୁହଁ ବନ ପରିବେଶ, ବନ ପରିବେଶ, ତେଣୁ ସେଇଟା ହେଉଛି ସାତ୍ୱିକ ବାସ। ଭାଗବତ ଗୀତା ଭାଗବତ ବର୍ଣ୍ଣନା କରାଯାଇଛି 11:25 ଅଧ୍ୟାୟରେ, ବନସ୍ତୁ ସାତ୍ୱିକ ବାସ, ତେଣୁ ଇଏ ଗୋଟେ ବନ ଭଳି, ଆମର ଏଇଠି ସବୁ ରହିଛି ଗଛଲତା ଏତେ ସବୁ ବନ ଭଳି ରହିଛି, ବନସ୍ତୁ ସାତ୍ୱିକ ବାସ, ସତ୍ୱଗୁଣ ପ୍ରାଧାନ୍ୟ ରହିଛି ସେଠି। ଗ୍ରାମ ରଜସ ଉଚ୍ଚତେ, ଗ୍ରାମ ଯେଉଁଠି ରହିଛି ସେଠି ରଜଗୁଣର ପ୍ରାଧାନ୍ୟ ରହିଛି। ଏବଂ କ'ଣ ଦ୍ୟୁତ ସଦନଂ ତମ ଗୁଣ, ଦ୍ୟୁତ ସଦନ ଇତ୍ୟାଦି ଯେଉଁ ରହିଛି, ଜୁଆ ଖେଳ ଇତ୍ୟାଦି ଯେଉଁ ହେଉଛି, ଏଇଟା ହେଉଛି ତମ ଗୁଣର ପ୍ରାଧାନ୍ୟ ସେଠି ରହିଛି। କିନ୍ତୁ ଭଗବାନଙ୍କ ମନ ନିକେତନ ତୁ ନିର୍ଗୁଣ ଭବେଦ, ଭଗବାନଙ୍କର ନିକେତନ ବା ଭଗବାନ ମନ୍ଦିର, ଏ ଭଗବାନ ଘର ନିକେତନ ବୋଲି କୁହାଯାଇଛି, ଭଗବାନଙ୍କ ଘର ଏଇଟା ନିକେତନ ମନ୍ଦିର, ଏଇଟା ନିର୍ଗୁଣ, ଏଠି କୌଣସି ଗୁଣର ପ୍ରାଧାନ୍ୟ କୌଣସି ପ୍ରଭାବ ନାହିଁ, ନିର୍ଗୁଣ। ତେଣୁ ଏଠି ଜଣେ ଭଗବାନଙ୍କୁ ଉପଲବ୍ଧି କରିବା ପାଇଁ ବହୁତ ସହଜ, ନିର୍ଗୁଣ ସ୍ତର ରହିଛି, ଏ ନିର୍ଗୁଣ ସ୍ତରକୁ ଯିବା ବହୁତ କଷ୍ଟ। ଭଗବତ ଗୀତା ଏକାଦଶ 14 ଅଧ୍ୟାୟରେ ଅର୍ଜୁନ ପଚାରିବେ, ପ୍ରଭୁ କେମିତି ଜଣେ ନିର୍ଗୁଣ ସ୍ତରକୁ ଯାଇପାରିବ? ତେଣୁ ନିର୍ଗୁଣ ସ୍ତରକୁ ଯିବା ପାଇଁ ଭଗବାନ କହିଲେ, ମୋତେ ଯିଏ କ'ଣ ମାଂଚ ଯୋ ଅବ୍ୟଭିଚାରିଣ, ଅନ୍ୟ କାହାର ଶରଣ ନଯାଇ ଯେଉଁମାନେ ମୋର ଶରଣରେ ଯିବେ ସେମାନେ ଗୁଣକୁ ପାର ହେବେ, ତ୍ରିଗୁଣାତୀତ ହେବେ, ତ୍ରିଗୁଣାତୀତ ହେବେ। ତେଣୁ ଏହିଭଳି ଯେଉଁ ସ୍ଥାନର ମହାତ୍ମା ରହିଛି, ସବୁ କାର୍ଯ୍ୟରେ ପାଞ୍ଚଟି କାରଣ ରହିଛି, ତାଦେହରୁ ଗୋଟିଏ କାରଣ ହେଉଛି ସ୍ଥାନ, ଅଧିଷ୍ଠାନ ସ୍ଥାନ। ତେଣୁ ଏହି ସ୍ଥାନ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ, ଏହି ସ୍ଥାନରେ ଆମର ଭଗବାନଙ୍କର ପୂଜାପାଠ ହେଉଛି, ଭାଗବତ କଥା ହେଉଛି, ବିଭିନ୍ନ ସେବା କରାଯାଉଛି, ଏହି ସ୍ଥାନରେ ଭଗବାନ ଭୋଗ ଲାଗୁଛି, ସବୁ ଏ ହେଉଛି କେନ୍ଦ୍ର। ଆମ ରଘୁନନ୍ଦନ ଧାମରେ ବହୁତ ଭକ୍ତ ରହିଛନ୍ତି, ସେବା କରୁଛନ୍ତି, କିନ୍ତୁ କେନ୍ଦ୍ର ହେଉଛନ୍ତି ରାମଜୀ, କେନ୍ଦ୍ର ରଘୁନନ୍ଦନ ହେଉଛନ୍ତି କେନ୍ଦ୍ର, ତାଙ୍କୁ ଭିତ୍ତି କରି ସବୁ କାର୍ଯ୍ୟ ହେଉଛି। ତେଣୁ ଏଇ ଯେଉଁ ଏଇ ତୀର୍ଥ ସ୍ଥାନ ପବିତ୍ର ସ୍ଥାନରେ ଯଦି ଆମେ କାର୍ଯ୍ୟ କରିବା ତା'ର ବହୁତ ଫଳ ରହିଛି। ଭଗବତ ଗୀତା 6 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଏବଂ ଯୋଗ କରୁଛନ୍ତି ମଧ୍ୟ ସେମାନେ ମଧ୍ୟ ଗୋଟେ ପବିତ୍ର ସ୍ଥାନକୁ ଯିବା ପାଇଁ କୁହାଯାଇଛି, ଯେଉଁଠୁ ସେଉଠି ଯୋଗ କରିପାରିବେ ନାହିଁ। 6 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଶୁଚୁ ଦେଶେ ପ୍ରତିଷ୍ଠାପ୍ୟ ସ୍ଥିର ମାସନ ମହାତ୍ମନ, ଏସବୁ ବର୍ଣ୍ଣନା କରେ, ଗୋଟେ ଶୁଚି ଦେଶ ପବିତ୍ର ସ୍ଥାନକୁ ଯିବା ପାଇଁ କୁହାଯାଇଛି, ଯେଉଁଠୁ ସେଉଠି ଆମେ ଏଇସବୁ ଭଗବାନଙ୍କର ଏସବୁ କାର୍ଯ୍ୟ କରିପାରିବା ନାହିଁ। କିନ୍ତୁ ଭଗବାନ କୃପା ଏଭଳି ଯେଉଁଠୁ ସେଇଠି ଗୋଟିଏ କାର୍ଯ୍ୟ କରିପାରିବା, କ'ଣ ସେଇଟା? ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଇଏ ହେଉଛି ଭଗବାନ କୃପା, ଏଟା କ'ଣ ସ୍ମରଣୀୟ କାଳ, ତତ୍ରାର୍ପିତା କ'ଣ ଭଗବାନଙ୍କ ନାମରେ ଭଗବାନ ସବୁ ଶକ୍ତି ରହିଛି, ନାମ ନାମ କାରି ବହୁଧା ନିଜ ସର୍ବଶକ୍ତି, ତତ୍ରାର୍ପିତା ନିୟମିତ ସ୍ମରଣୀୟ କାଳ, କୌଣସି ନିୟମ କୌଣସି କାଳ ରଖାଯାଇ ନାହିଁ। ଭଗବାନ ରାମଚନ୍ଦ୍ରଙ୍କ ଲୀଳାରେ ବର୍ଣ୍ଣନା କରାଯାଇଛି, ଗୋଟେ ଥର ହନୁମାନ ଯାଉଥିଲେ ବିଭିନ୍ନ ସ୍ଥାନକୁ ଯାଉଥିଲେ, ସେ ତ ସବୁ ଆଡ଼କୁ ଯାଉଛନ୍ତି, ବୁଲୁଥିଲେ ପବନ ପୁତ୍ର ହନୁମାନ, ପବନ ଯେମିତି ସବୁଆଡ଼େ ଯାଉଛନ୍ତି ସେଇଭଳି ଭାବରେ ସେ ଗତି କରୁଥିଲେ, ବହୁତ ସୂକ୍ଷ୍ମ ହେଇପାରିବେ ପବନ, ଯେମିତି ସୂକ୍ଷ୍ମ ଭାବରେ ଆମର ହୃଦୟ ଭିତରେ ଯିବା ଆସିବା କରୁଛନ୍ତି, ଆମେ ଶୋଇଥିଲା ମଧ୍ୟ ଆମେ ଚିନ୍ତା କରୁନେ କେମିତି ନିଶ୍ୱାସ ନେବା, ଯଦି ଭଗବାନ ବ୍ୟବସ୍ଥା କରିଥିଲେ ଆମେ ଯଦି ସତର୍କ ନ ହେବା ନିଶ୍ୱାସ ନେଇପାରିବା ନାହିଁ, ତାହେଲେ ଆମେ ମରିଯିବା, ବଞ୍ଚିପାରିବା ନାହିଁ। ଆମେ ଶୋଇଥିଲା ବେଳେ ଆମର ଚେତନା ନାହିଁ, କିନ୍ତୁ ନିଶ୍ୱାସ ଚାଲୁଛି, ଭଗବାନ ଏଭଳି ବ୍ୟବସ୍ଥା କରୁଛି, ଅଦ୍ଭୁତ ଭଗବାନ, ସବୁକିଛି ଅଦ୍ଭୁତ ଭଗବାନଙ୍କ କର୍ମକୁ ଯଦି ଚିନ୍ତା କରାଯିବ ଅଦ୍ଭୁତ, ଆମେ ଚିନ୍ତା କରିପାରିବା ନାହିଁ। ଆମେ ଯେକୌଣସି କାର୍ଯ୍ୟ କରୁଛେ ସଚେତନ ହେଇକି କାର୍ଯ୍ୟ କରୁଛେ, ନିଦ୍ରା ହେଇଗଲା ମାନେ ହି ଇଜ୍ ଆଜ୍ ଗୁଡ୍ ଆଜ୍ ଡେଡ୍, ସେ ମୃତ ମୃତ ଭଳି, ଆମେ ଜାଣିନି କ'ଣ ହେଉଛି କ'ଣ ନାହିଁ, କିନ୍ତୁ ଏ ପବନ ଯାତାୟାତ ହେଉଛି, ଏ ଭଗବାନ ଭଗବାନ ଏଇ ଭଗବାନଙ୍କର ଭୟରେ ପବନ କାର୍ଯ୍ୟ କରୁଛନ୍ତି, ମୋତେ ଭୟାତ୍ ବାତି ବାତ ୟଙ୍ଗ ଭଗବାନ ଭୟରେ। ତେଣୁ ଇଏ ସୂକ୍ଷ୍ମ ରୂପରେ ହନୁମାନଜୀ ଏଇଭଳି ସବୁଠାରେ ଭ୍ରମଣ କରୁଛନ୍ତି, ଗୋଟେ ଥର ରାମାୟଣରେ ବର୍ଣ୍ଣନା କରାଯାଇଛି, ଗୋଟେ ଥର ହନୁମାନ ବୋଲୁଥିଲେ, ଗୋଟେ ଜଣଙ୍କ ଘରେ ଦେଖିଲେ ରାମ ନାମ ଶବ୍ଦ ଆସୁଛି, ରାମ ଶବ୍ଦ ଆସୁଛି, ତେଣୁ ସେ ଆକର୍ଷିତ ହେଇକି ଆସିଲେ, ରାମ ଭଗବାନଙ୍କ କଥା ଯେଉଁଠି ହୁଏ ଭଗବାନ ଆସି ସେଇଠି ପହଞ୍ଚନ୍ତି, ଏବଂ ହନୁମାନ ମଧ୍ୟ ଆସି ସେଇଠି ଆସନ୍ତି ଉପସ୍ଥିତ ହୁଅନ୍ତି, ଆସି ପହଞ୍ଚିଲେ ଦେଖିଲେ ସେ ଘରେ କେଉଁଠି କିଏ ଦେଖାଯାଉ ନାହାନ୍ତି, କିନ୍ତୁ ରାମ ରାମ ଶବ୍ଦ ଶୁଭୁଛି, ରାମ ରାମ ଶବ୍ଦ ଶୁଭୁଛି। ତେଣୁ ଏଇଟା ଯେତେବେଳେ ଶୁଣିଲେ ତାପରେ କେଉଁଠି ଦେଖିଲେ ପାଇନାହାନ୍ତି, ଦେଖିଲା ବେଳକୁ ସେ ବାଥରୁମ୍ରେ ଯାଇକି ରାମ ରାମ ଶବ୍ଦ ରହୁଛି, ତେଣୁ ତାପରେ କ୍ରୋଧ ପ୍ରକାଶ କରିକି ହନୁମାନ କ'ଣ କଲେ ତାକୁ ଗୋଟେ ପ୍ରହାର କଲେ, ଏଭଳିଆ କଥା ରହିଛି। ଯେଉଁଠି ପ୍ରହାର କଲେ ହନୁମାନ ଯେତେବେଳେ ଆସି ପହଞ୍ଚି ଯାଉଛନ୍ତି ରାମଜୀଙ୍କ ପାଖରେ, ରାମଜୀଙ୍କ ସେଇ ସ୍ଥାନରେ ଗୋଟେ ଚିହ୍ନ ହୋଇଯାଇଛି, ପ୍ରହାରର ଚିହ୍ନ ହୋଇଯାଇଛି। ତ ହନୁମାନ ଦେଖି ପଚାରୁଛନ୍ତି, ପ୍ରଭୁ ଆପଣଙ୍କର ଏପରି କେମିତି ଚିହ୍ନ ହେଲା ଏଠି? ନା ମୋତେ ଜଣେ ମୋର ଭକ୍ତ ଜଣେ ଏଠି ପ୍ରହାର କରିଛି। କିଏ? ମୁଁ ତାକୁ ଏବେ ହତ୍ୟା କରିବି ଏଇଭଳିଆ ଚିନ୍ତା କରୁଛି ହନୁମାନ ମନ ମାନେ। ନା ସେ ହେଉଛି ହନୁମାନ, ମୁଁ ପ୍ରହାର କଲି କେତେବେଳେ? ନା ତମେ ଯେଉଁ ଯାଇ ସେ ଭକ୍ତକୁ ପ୍ରହାର କଲ, ସେ ରାମ ମୋ ନାମ ନେଉଥିଲା, ପାଇଖାନାଗର ନେଉଥିଲା, କ୍ରୋଧ ପ୍ରକାଶ କରି ଇଏ କଲ, ସେ ମୋର ମୋ ଉପରେ ପ୍ରହାର ଲାଗିଲା ସେଇଟା। ତେଣୁ ଏଇଭଳି ଭାବରେ ବହୁତ କଥା ରହିଛି, ଭଗବାନଙ୍କ ନାମ ନେବା ପାଇଁ କୌଣସି ନିୟମ କୌଣସି କାଳର ବ୍ୟବସ୍ଥା କରାଯାଏ ନାହିଁ। ପ୍ରଭୁ କହେ କହିଲା ଏଇ ମହାମନ୍ତ୍ର, ପ୍ରଭୁ କହେ କହିଲା ଏଇ ମହାମନ୍ତ୍ର, ଇହା ଜପ ଗିଆ ସବେ କରିଆ ନିର୍ବନ୍ଧ, ଇହା ଜପ ଗିଆ ସବେ କରିଆ ନିର୍ବନ୍ଧ, ଇହା ହୈତେ ହଏ ସବ ଜଗତ ନିସାର, ଇହା ହୈତେ ହଏ ସବ ନିସାର, ପ୍ରତିକ୍ଷଣ ବୋଲଇଥେ ବିଧି ନାହିଁ ଆର, ପ୍ରତିକ୍ଷଣ ବୋଲଇଥେ ବିଧି ନାହିଁ ଆର। ମହାପ୍ରଭୁ କହୁଛନ୍ତି ଏ ଭଗବାନ ନାମ ଏଇଭଳି ଭାବ ସବୁବେଳେ ନବା, ଏଥିରେ କୌଣସି ବିଧି ନାହିଁ। ତେଣୁ ଜଣେ ଭକ୍ତ ପଚାରିବ, ପ୍ରଭୁ ଖାଇଲା ବେଳେ ନେଇ ହେବ ନା? ହଁ,
କିସ କି ଭୋଜନେ କିସୟନେ କି ବାଜାଗରଣେ, କି ଭୋଜନେ କିସୟନେ କି ବାଜାଗରଣେ, ଅହର୍ନିଶ ଚିନ୍ତା କୃଷ୍ଣ ବଲବଦନେ, ଅହର୍ନିଶ ଚିନ୍ତା କୃଷ୍ଣ ବଲବଦନେ।
ତେଣୁ ଅହର୍ନିଶ ଦିବସ ହଉ ବା ରାତ୍ରି ହଉ, ଖାଇଲା ବେଳେ ହଉ ଶୋଇଲା ବେଳେ ହଉ, ଯେତେବେଳେ ଭଗବାନଙ୍କ ନାମ ନେବେ କେତେ ଭଗବାନ କୃପା ଯାହା ସେ ତମ କୃପା ଯଦି ଥାଆନ୍ତା, ହଁ ତୁମେ ଏଇଭଳି ଭାବରେ ଇଏ କରିବ ଜପ କରିବ ଏଇସବୁ ନିୟମ ରହିଛି, ତାହେଲେ ସେ ନିୟମ କଲେ ଭଲ, କିନ୍ତୁ ନଥିଲେ ମଧ୍ୟ ଜଣେ କଲେ ମଧ୍ୟ ତାର ଫଳ ପାଇବ। ଭଗବାନ ଏ କୃପା, ଭଗବାନ କଳିକାଳରେ ପରମ ବିଜୟ ଶ୍ରୀକୃଷ୍ଣ ସଂକୀର୍ତ୍ତନ, ମହାପ୍ରଭୁଙ୍କ କୃପା ଏଇଟା ଏଇ ସାରା ପୃଥିବୀରେ ବିଚରଣ ହେଉଛି। ଆମେ ଶୁଣିଲେ ପ୍ରଭୁପାଦଙ୍କ ବିଷୟରେ 125ତମ ଆବିର୍ଭାବ ଆମେ ପାଳନ କଲେ, ଏଇଭଳି ଭାବରେ ଭଗବାନଙ୍କ ନାମରେ ମହାତ୍ମା ରହିଛି। ତେଣୁ ଏ ଯେଉଁ ରହିଛି ଅଦ୍ଭୁତ କର୍ମ ଭଗବାନଙ୍କର, ଆମେ ଶୋଇଥିଲା ମଧ୍ୟ ପବନ ଯାତା ହେଉଛି, ପବନ ଦେବଙ୍କ ପୁତ୍ରରୁ ଏକ ସବୁ ଆସିଗଲା, ପବନ ଦେବଙ୍କ ପୁତ୍ର ହନୁମାନ ଇଏ ଦ୍ୱିତୀୟ ପୁତ୍ର, ଦ୍ୱିତୀୟ ପୁତ୍ର ଏବଂ ତୃତୀୟ ପୁତ୍ର ହେଉଛନ୍ତି ଇନ୍ଦ୍ରଙ୍କର ପୁତ୍ର, ଯିଏ ହେଉଛନ୍ତି ଅର୍ଜୁନ, ପ୍ରସିଦ୍ଧ ଗାଣ୍ଡିବଧାରୀ, ପ୍ରସିଦ୍ଧ ଗାଣ୍ଡିବଧାରୀ। ତାଙ୍କର 10ଟି ନାମ ରହିଛି, ତାଙ୍କର ସେଇଭଳି ଭାବରେ ଗୁଣ ରହିଛି ଅର୍ଜୁନଙ୍କର। ତେଣୁ ଏଇ ଯେଉଁ ଅର୍ଜୁନ ରହିଛନ୍ତି ଏବଂ ନକୁଳ ସହଦେବ ମଧ୍ୟ, ଏ ଦୁଇ ଜଣ ତାଙ୍କ ସବୁ ତ ସବୁ ବିଭିନ୍ନ ପ୍ରକାର ଶକ୍ତି ସବୁ ରହିଛି। ତେଣୁ ଏମାନେ ଯେତେବେଳେ ପାଣ୍ଡବମାନେ ପ୍ରାର୍ଥନା କଲେ ଭଗବାନଙ୍କୁ, ତେଣୁ ଭଗବାନ ତାଙ୍କ ପାଇଁ ଏହିଭଳି ନଗର ନିର୍ମାଣ କରି ବିଶ୍ୱକର୍ମାଙ୍କୁ ଆଦେଶ ଦେଲେ। ଏ କଥା ଆମେ କହୁଥିଲେ କ'ଣ ନା, ଯେତେବେଳେ ଭଗବାନ ଏଇଭଳି ଭାବରେ 40ଟି ଅଧ୍ୟାୟରେ ଭଗବାନ ବୃନ୍ଦାବନ ଲୀଳା ବର୍ଣ୍ଣନା କରାଯାଇଛି, ତାପରେ 41 ଅଧ୍ୟାୟରୁ ଭଗବାନ ମଥୁରା ଲୀଳା ବର୍ଣ୍ଣନା କରାଯାଇଛି, 41-50 ପାଖାପାଖି ମଥୁରା ଲୀଳାରେ ଭଗବାନଙ୍କର 18 ବର୍ଷ କାଳ ଲୀଳା କରିଥିଲେ। ପ୍ରତିବର୍ଷ ଏ ଜରାସନ୍ଧ ତା'ର 23 ଅକ୍ଷୁଣୀ ସୈନ୍ୟ ଆଣିକି ଆସୁଥିଲା ମଥୁରା ଉପରେ ଆକ୍ରମଣ କରିକିରି ସମଗ୍ର ପୃଥିବୀକୁ ଯାଦବ ଶୂନ୍ୟ କରିଦେବ,
କାହିଁକି ନା ଇଏ ଯେଉଁ ଯଦୁବଂଶରେ ଆସୁଛନ୍ତି କୃଷ୍ଣ, ଇଏ ଏତେ ଖତରନାକ, ଇଏ ମୋର ଜାମାତାକୁ ମୋର ଜ୍ୱାଇଁଙ୍କୁ ହତ୍ୟା କରିଛନ୍ତି, କଂସକୁ ହତ୍ୟା କରିଛି, ତେଣୁ ସମଗ୍ର ପୃଥିବୀକୁ ଜାହାଜ ଅବଶୂର୍ଣ୍ଣ କରିବା ପାଇଁ କି ତାଙ୍କର ମଧ୍ୟ ବହୁତ ଶକ୍ତି ଥିଲା। ଜରାସନ୍ଧ, ଜରାସନ୍ଧ ଜଣେ ବିଷ୍ଣୁ ଭକ୍ତ ଥିଲେ, କିନ୍ତୁ କୃଷ୍ଣଙ୍କୁ ସେ ଗ୍ରହଣ କରୁନଥିଲେ, ତେଣୁ ତାଙ୍କୁ ଅସୁର ବୋଲି କୁହାଯାଏ ଜରାସନ୍ଧ। ଏସବୁ କଥା ରହିଛି। ତେଣୁ ପୃଥିବୀର ସମସ୍ତ ରାଜାମାନେ ତାଙ୍କୁ ତାଙ୍କ ଅଧୀନରେ ଥିଲେ, ତେଣୁ ସବୁ ସୈନ୍ୟ ପ୍ରଦାନ କରୁଥିଲେ। 23 ଅକ୍ଷୁଣୀ ସୈନ୍ୟ ଆଣିକି ସେ ଆସୁଥିଲେ ପ୍ରତିବର୍ଷ। ଗୋଟିଏ ଅକ୍ଷୁଣୀ ସୈନ୍ୟ ହେଉଛି 218,700, ଆକୁ 23 ଗୁଣିଲେ ଆମେ ହିସାବ କରୁଥିଲୁ ପାଖାପାଖି 50,30,000 ହବ ଆସିବ। ଏତିକି ସୈନ୍ୟ ଆଣିକି ଆସୁଥିଲେ ପ୍ରତିବର୍ଷ, ଏବଂ ଭଗବାନ କୃଷ୍ଣ ବଳରାମ ଏମାନଙ୍କୁ ସମସ୍ତଙ୍କୁ ହତ୍ୟା କରନ୍ତି, ହତ୍ୟା କରିକି ଖାଲି ଜରାସନ୍ଧକୁ ଛାଡ଼ିଦେବେ। ହଁ, ଜରାସନ୍ଧ ଚିନ୍ତା କରୁଥିବ ଆଉ ମୁଁ ଯୁଦ୍ଧ କରିବି ନାହିଁ, ଯାଇକି ତପସ୍ୟା କରିବି, କିନ୍ତୁ ସେ ଯେତେବେଳେ ଯାଉଥିବ ତପସ୍ୟା କରିବା ପାଇଁ ଅନ୍ୟ ରାଜାମାନେ ଖବର ପାଇକରି ଆସି ପହଞ୍ଚିବେ, କହିଲେ ମହାରାଜ ଆପଣ ଭଳି କ୍ଷତ୍ରିୟ ବ୍ୟକ୍ତି ଜଣେ ଆଉ ତପସ୍ୟା, ଏ ତପସ୍ୟା ହେଉଛି ବ୍ରାହ୍ମଣମାନଙ୍କର କାର୍ଯ୍ୟ, ଆପଣଙ୍କର କାର୍ଯ୍ୟ ନୁହଁ ଏଇଟା, ତେଣୁ ଏଇଭଳି ଭାବରେ ତାଙ୍କୁ ଇଏ କରିଦେବେ, ସିଏ ପୁଣି ସୈନ୍ୟ ସଂଗ୍ରହ କରିବେ। ପ୍ରତିବର୍ଷ ଏଇଭଳି ଭାବରେ ଚାଲୁଥିଲା। 17 ହେଇଗଲା ପରେ ପାଖା ସମୟ ଆସିଗଲା, 18 ସେ ଆକ୍ରମଣ କରିବେ। ଭଗବାନ ଜାଣିପାରିଲେ ଆସିବ ବର୍ତ୍ତମାନ ଜରାସନ୍ଧ ଆସିବ, କିନ୍ତୁ ସେହି ସମୟରେ ଆଉ ଗୋଟେ ଆସିଗଲା କାଳଯବନ, ଗୋଟେ ଯବନ ରାଜା ସେ ଥିଲେ, ସେ 3 କୋଟି ସୈନ୍ୟ ଆଣିକି ଆସିଥିଲେ, 3 କୋଟି ସୈନ୍ୟ ଆଣିକି, ତାଙ୍କର ଯବନ କାଳଯବନର ଏତେ ଶକ୍ତି ଥିଲା ତାଙ୍କୁ ପରାସ୍ତ କରିପାରିବେ ନାହିଁ। ତେଣୁ ଯେତେବେଳେ କାଳଯବନ ଆସିଗଲେ ଭଗବାନ ଚିନ୍ତା କଲେ କ'ଣ କରାଯିବ ବର୍ତ୍ତମାନ, ହଁ କାଳଯବନ ସହିତ ଯୁଦ୍ଧ କରାଯିବ, ପୁଣି ଜରାସନ୍ଧ ଆସିବ, ଏସବୁ କରାଯିବ। ତେଣୁ ଭଗବାନ ଆଉ ଚାହିଁଲେ ନାହିଁ ସେ ମଥୁରାନଗର ରହିବା ପାଇଁ, ମଥୁରାନଗରକୁ ତ୍ୟାଗ କରିଦେଲେ ଭଗବାନ। ତେଣୁ ଏଇଟା ବର୍ଣ୍ଣନା କରାଯାଇଛି, ଭଗବାନ ସେହି ସମୟରେ ବିଶ୍ୱକର୍ମାଙ୍କୁ ସ୍ମରଣ କଲେ, ବିଶ୍ୱକର୍ମାଙ୍କୁ ଯେତେବେଳେ ସ୍ମରଣ କଲେ ବିଶ୍ୱକର୍ମା ହାଜର ହୋଇଗଲେ। ତେଣୁ ସେଠି ମଧ୍ୟ ଗୋଟେ ନଗର ନିର୍ମାଣ କଲେ, ଦ୍ୱାରକା ନଗର, ଦ୍ୱାରକା ନଗର ଯେଉଁ ନିର୍ମାଣ କରିଥିଲେ ସେଇଟା ବର୍ଣ୍ଣନା କରାଯାଇଛି, ଗୋଟିଏ ମୁହୂର୍ତ୍ତରେ ହେଇଗଲା, ଏତେ ଦିନ ବା ଏତେ ବର୍ଷ ବା ଏସବୁ ଲାଗିଲା ନାହିଁ, ଗୋଟିଏ ମୁହୂର୍ତ୍ତରେ ଭଗବାନ ଯେତେବେଳେ କହିଲେ ଗୋଟେ ନଗର ନିର୍ମାଣ ହେବ, ଏ 12 ଯୋଜନର ନଗର ନିର୍ମାଣ କଲେ ଦ୍ୱାରକାରେ, ସମୁଦ୍ର ଭିତରେ, ସମୁଦ୍ର ଭିତରେ 12 ଯୋଜନର, 12 ଯୋଜନ କହିଲେ 96 ମାଇଲ୍, ପାଖାପାଖି 150 କିଲୋମିଟର, ଏତିକିର ଯେଉଁ ନଗର ନିର୍ମାଣ କଲେ ରାତାରାତି ସମୁଦ୍ର ଭିତରେ, ଇଏ ହେଉଛି ଅଦ୍ଭୁତ କରଣ ଭାବ ବିଶ୍ୱକର୍ମା, ଏତେ ତାଙ୍କର ଶକ୍ତି ରହିଛି ବିଶ୍ୱକର୍ମାଙ୍କର। ତେଣୁ ହେଇଗଲା, ଏବଂ ସେଠି କେମିତି ଯିବେ, ଏମାନେ ରହିଛନ୍ତି ମଥୁରାରେ, ସେମାନେ ରହୁଛନ୍ତି ଦ୍ୱାରକାରେ, ଦ୍ୱାରକା ନଗର ନିର୍ମାଣ ହେଇଗଲା, ତା ପୂର୍ବଦିନ ନଥିଲା, ସେହିଦିନ ନିର୍ମାଣ ହେଲା, ସାଙ୍ଗେ ସାଙ୍ଗେ ଗୋଟେ ମୁହୂର୍ତ୍ତରେ ହେଇଗଲା ସବୁ। ଏଇଭଳି ବିଶ୍ୱକର୍ମାଙ୍କର ଶକ୍ତି ରହିଛି, ଭାଗବତରେ ଅନେକ ସ୍ଥାନରେ ସବୁ ବର୍ଣ୍ଣନା କରି ବିଶ୍ୱକର୍ମା ଏଇଭଳି ଭାବେ ସୃଷ୍ଟି କରନ୍ତି। ତେଣୁ ମଥୁରାବାସୀମାନଙ୍କୁ କେମିତି ସେଠିକି ପଠାଯିବ, ଭଗବାନଙ୍କର ଯୋଗ ବଳରେ, ମାୟା କ'ଣ ଯୋଗ ମାୟା ବଳରେ ଭଗବାନ ମଥୁରାବାସୀମାନେ ସେଠି ଶୟନ କରିଥିଲେ, ରାତିରେ ଶୟନ କରିଛନ୍ତି, ରାତି ଅଧରେ ଯାଇକିରି ପହଞ୍ଚିଗଲେଣି ଦରକାରେ। ଏଇ ଏସବୁ ମନଗଢ଼ା ଜିନିଷ ନୁହଁ, ଭକ୍ତ ହେଇ ବୁଝିପାରିବ, ଅନ୍ୟମାନେ ସବୁ କହିବେ ମନଗଢ଼ା ଜିନିଷ, କାରଣ ସେମାନେ ଯେତେବେଳେ ସକାଳୁ ଉଠିଲେ ସେମାନେ ଆଶ୍ଚର୍ଯ୍ୟ, କି କେଉଁ ସ୍ଥାନ, ଏ କେଉଁ ସ୍ଥାନ, ଏ କେଉଁ ସ୍ଥାନ, ଏଇଭଳି ଯାହା କରୁଛନ୍ତି, ସେମାନେ ଚାରିଆଡ଼େ ବୁଲୁଛନ୍ତି, ଆରେ ଏଭଳି ନଗର ଏଭଳି କେଉଁଠି ଥିଲା, ଆମେ ତ ମଥୁରା ନୁହଁ, ଆମେ କେଉଁଠୁ ଆସିଗଲେ, ଆମେ ତ ଶୋଇଥିଲେ ମଥୁରାରେ, କୁଆଡ଼େ ଆସି ପହଞ୍ଚିଗଲେ। ତାପରେ ଯେତେବେଳେ ଯାଇ ପହଞ୍ଚିଗଲେ ସବୁ ଦ୍ୱାରମାନେ ସବୁ ରହିଛି, ଦ୍ୱାରମାନଙ୍କରେ ଲେଖା ହେଇଛି ଦ୍ୱାରକା, ଦ୍ୱାରକା ଜାଣିଲେ ହିଁ ଦ୍ୱାରକା ନଗର, କେମିତି ଆସିଲେ ଜାଣିଲେ, ଭଗବାନଙ୍କ ବ୍ୟବସ୍ଥାରେ ସବୁ ଆମେ ଆସିଛେ, ଭଗବାନ ଭକ୍ତ, ଭଗବାନ ପାର୍ଷଦ ସବୁ। ତେଣୁ ଏଇଭଳି ଭାବରେ ଏ ନଗର ମଧ୍ୟ ନିର୍ମାଣ କଲେ, ପରମ ଅଦ୍ଭୁତ ନଗର ନିର୍ମାଣ କଲେ ଭଗବାନ। ଇନ୍ଦ୍ରପ୍ରସ୍ଥ ବୋଲି କୁହାଗଲା, ଇନ୍ଦ୍ରଙ୍କ ଠାରୁ ମଧ୍ୟ ପୃଥିବୀ ଆମେ ଦେଖିବା, ଦେଖି ଯେତେ ଉନ୍ନତ ଲୋକକୁ ଯିବା ସେତେ ତାଙ୍କର ଐଶ୍ୱର୍ଯ୍ୟ 100 ଗୁଣ ଲେଖା ଅଧିକା, ଐଶ୍ୱର୍ଯ୍ୟ ତାଙ୍କର 100 ଗୁଣ ଲେଖା ଅଧିକା। ତେଣୁ ଏ ମନୁଷ୍ୟମାନଙ୍କ ତୁଳନାରେ ମନୁଷ୍ୟମାନଙ୍କୁ ସେ ଦେବତାମାନେ ଭାବନ୍ତି ଏସବୁ ଘୁଷୁରୀ ଭଳି, ଆମେ ଯଦି ଘୁଷୁରୀକୁ ଦେଖିଲେ ଯେମିତି ଚିନ୍ତା କରୁଛେ, ଦେବତାମାନେ ମନୁଷ୍ୟମାନଙ୍କୁ ଦେଖିଲେ ସେଇଭଳି ଚିନ୍ତା କରନ୍ତି, ଏ ଘୁଷୁରୀ ବଳି। କିନ୍ତୁ ତାଙ୍କର ଆସୁ ଇନ୍ଦ୍ର, ଇନ୍ଦ୍ରଙ୍କ ରାଜଧାନୀ ରହିଛି ଅଳକାପୁରୀ। ଅଳକାପୁରୀ ବହୁତ ତାହେଲେ ରହିଛି, ବହୁତ ଐଶ୍ୱର୍ଯ୍ୟ ସବୁ ରହିଛି ଇନ୍ଦ୍ର। ଇନ୍ଦ୍ର ଏଭଳି ଭାବରେ ଅଳକାପୁରୀ ରହିଛନ୍ତି, ତାଙ୍କର ଗର୍ବ ହେଇଯାଏ। ଭାଗବତ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଏଭଳି ଗର୍ବ ହେଇଯାଏ। ଏମିତି ତାଙ୍କ ଗୁରୁ ଆସିଲେ ତାଙ୍କୁ ସମ୍ମାନ କଲେ ନାହିଁ, ଏ ବହୁତ ପ୍ରସଙ୍ଗ ରହିଛି, ଆମେ ସେଇଟା ବର୍ଣ୍ଣନା କରିବା ନାହିଁ। ଇନ୍ଦ୍ରଙ୍କର ଏତେ ଐଶ୍ୱର୍ଯ୍ୟ ରହିଛି, ଏତେ ଐଶ୍ୱର୍ଯ୍ୟ। ତ୍ରିଭୁବନର ସେ ହେଉଛନ୍ତି ଅଧୀଶ୍ୱର, ଈଶ୍ୱର। ତ୍ରିଲୋକର ସେ ହେଉଛନ୍ତି ଈଶ୍ୱର, ଇନ୍ଦ୍ର ତ୍ରିଲୋକର ଈଶ୍ୱର। କିନ୍ତୁ ଇଏ ଯେଉଁ ନିର୍ମାଣ କଲେ ଇନ୍ଦ୍ରପ୍ରସ୍ଥ, ତାଠାରୁ ବଳି ବଳି ପଡ଼ିଲା। ଆଉ ଯୁଧିଷ୍ଠିର ଦୁର୍ଯ୍ୟୋଧନ କଥା କ'ଣ କୁହାଯିବ? ଏଭଳି ଭାବରେ ନଗର ନିର୍ମାଣ କଲେ ଭଗବାନ, ଭଗବାନ ଭକ୍ତ ହେଲେ ଏଇଭଳି ଭାବରେ ଜଣେ ପ୍ରାପ୍ତ ହେବ। ଭଗବାନଙ୍କର ଜଣେ ଭକ୍ତ ହେଲା ମାନେ ତା ପାଇଁ କିଛି ଅପ୍ରାପ୍ତ କିଛି ରହିବ ନାହିଁ, ଅଦ୍ଭୁତ ସବୁ। ଯେମିତି ସୁଦାମା, ସୁଦାମା ନଗରୀ ଯେଉଁ ଦ୍ୱାରକା ନଗରୀ ନିର୍ମାଣ କରାଗଲା, ଯେଉଁ ସୁଦାମାର ଯେଉଁ ନିର୍ମାଣ କରିଗଲେ, ସୁଦାମା ଯେଉଁ ଯେଉଁ ଘରେ ରହିଥିଲେ, ଝୁପୁଡ଼ି ଥିଲା, ଝୁପୁଡ଼ିଟେ ଥିଲା। କିନ୍ତୁ ଯେତେବେଳେ ଆସିଲେ ସେ ଦ୍ୱାର, ଦଶମ ସ୍କନ୍ଧ 80 ଅଧ୍ୟାୟରେ 81 ଅଧ୍ୟାୟରେ ବର୍ଣ୍ଣନା କରାଯିବ, 2 ଅଧ୍ୟାୟରେ ବର୍ଣ୍ଣନା କରାଯିବ। ଯେତେବେଳେ ଆସି ପହଞ୍ଚି, ଯେତେବେଳେ ଭଗବାନଙ୍କୁ ଦର୍ଶନ କଲେ, ବହୁତ ଲୀଳା ଅଛି, ଆମ ସମୟ ନାହିଁ। କିନ୍ତୁ ଭଗବାନ ତାଙ୍କୁ ବହୁତ ପ୍ରକାର ଆତିଥ୍ୟ ପ୍ରଦାନ କଲେ। ପିଲାଦିନେ ଭଗବାନ ଯେତେବେଳେ ଯାଇଥିଲେ ସନ୍ଦୀପନୀ ମୁନିଙ୍କ ପାଖରେ ଆଶ୍ରମରେ ପଢ଼ିବା ପାଇଁ ଉଜ୍ଜୟିନୀ, ସେହି ସମୟରେ ଭଗବାନଙ୍କ ବୟସ ହେଇଥିଲା 11 ବର୍ଷ। ସେହି ସମୟରେ ସୁଦାମା ତାଙ୍କ ସାଥେ ପାଠ ପଢ଼ୁଥିଲେ। ଭଗବାନ ମାତ୍ର 64 ଦିନ ରହିଥିଲେ ସେଠି, 64 ଦିନରେ ସବୁ କଳା ସେ ପ୍ରାପ୍ତ ହୋଇଯାଇଥିଲେ। କିନ୍ତୁ ଆ ଭିତରେ ଅନେକ ବର୍ଷ ବିତି ଯାଇଛି। କିନ୍ତୁ ଯେତେବେଳେ ଆସୁଛନ୍ତି ସୁଦାମା ଆସୁଛନ୍ତି, ଏଭଳି ଦରିଦ୍ର ସେ ବ୍ୟକ୍ତି ଥିଲେ, ତାଙ୍କ ଲୁଗାରେ ଅନେକ ସବୁ ଗଣ୍ଠି ପଡ଼ିଥିଲା, ଅନେକ ଗଣ୍ଠି ପଡ଼ିଥିଲା, ଏବଂ ତାଙ୍କ ଶରୀରରେ ଯେଉଁ ରହିଛି ଶିରା ପ୍ରଶ୍ୟ ସବୁ ଏଭଳି ତାଙ୍କ ଶରୀର ଥିଲା। କିନ୍ତୁ ଭଗବାନ ଦ୍ୱାରକାଧି ସିଏ କିନ୍ତୁ ଧାଇଁ ଆସିଲେ, ଯେତେବେଳେ ଖବର ପାଇଲେ ତାଙ୍କର ବନ୍ଧୁ ଆସିଛନ୍ତି ସୁଦାମା, ସୁଦାମା ଯେତେବେଳେ ଆସିଛନ୍ତି ଖବର ପାଇଲେ ଭଗବାନ ଧାଇଁ ଆସିଲେ, ପଛୁଟି ନେଇଗଲେ। ଏ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, ଆମର ସମୟ ନାହିଁ କହିବା ପାଇଁ। ଆମର ଖାଲି ଗୋଟିଏ କଥା ହେଉଛି, ଭଗବାନ ତାଙ୍କୁ ବହୁତ ପ୍ରକାର ରାତି, ଗୋଟିଏ ରାତି ରହିଲେ ସେ ସେଇଠି, ଗୋଟିଏ ରାତି ରହିଲେ, ଏବଂ ତାଙ୍କର ଐଶ୍ୱର୍ଯ୍ୟ ଦେଖି ସେ ଆଣିଥିଲେ 4 ମୁଠା ଚୁଡ଼ା ଆଣିଥିଲେ, ଘରୁ ଆଣିଥିଲେ। ସିଏ ପୁଣି ତାଙ୍କ ଘରେ ସେତିକି ନଥିଲା, ସେ ତାଙ୍କର ଅନ୍ୟମାନଙ୍କ ଘରୁ ସବୁ ଭିକ୍ଷା କରିକି ଆଣିଥିଲେ, ସେଇ ଚୁଡ଼ାକୁ ଆଣିଥିଲେ ଭାଜିକିରି। ଆଉ ସେ କ'ଣ ଭଗବାନ ଦେବୀ ଚିନ୍ତା କରୁଛନ୍ତି, ସେ ଗୋଟେ କପଡ଼ାରେ ବାନ୍ଧିଥିଲେ, ସେ କପଡ଼ାରେ ମଧ୍ୟ ଛିଦ୍ର ସବୁ ଥିଲା, ଏଭଳି ପୁରୁଣା କପଡ଼ା ବାନ୍ଧିକି ରଖିଥିଲେ, ତାଙ୍କୁ କାଖରେ ଜାକିକି ନେଉଛନ୍ତି ଲୁଚେଇବା ପାଇଁ, କାଖରେ ଜାକୁଛନ୍ତି। କିନ୍ତୁ ଆମେ ଭଗବାନଙ୍କୁ ଯାହା କିଛି ପ୍ରଦାନ କରିବା, ଭଗବାନ ସେଇଟାକୁ ଭାବକୁ ଗ୍ରହଣ କରିବେ। ଭଗବାନ ଦେଖିବେ ନାହିଁ ମୋ ପାଇଁ କ'ଣ, ଇଏ କ'ଣ, ଇଏ କ'ଣ ଜିନିଷ ଆଣିଛି। ତେଣୁ ସୁଦାମା ଚାହୁଁନଥିଲେ ଦେବା ପାଇଁ, କିନ୍ତୁ ଭଗବାନ ତାକୁ ଜବରଦସ୍ତି ଛଡ଼େଇକି ନେଇଗଲେ, ଛଡ଼େଇକି ନେଇଗଲା ବେଳକୁ ସେ ତ ପୁରୁଣା କପଡ଼ା, ତାର କ'ଣ ଶକ୍ତି ରହିଛି, ଛିଣ୍ଡିଗଲା। ଇଏ ଚାହୁଁନାହିଁ ଦେବା ପାଇଁ, ସେ ଚାହୁଁଛନ୍ତି ନେବା ପାଇଁ। ଏଇଭଳିଆ ଜିଗଜାଗ ଯେତେବେଳେ ହେଲା, ସେ ତ ଚିରିଗଲା, କପଡ଼ା ଚିରିଗଲା, ଆଉ ଚୁଡ଼ା ସବୁ ବିଛିଗଲା, ତଳେ ପଡ଼ିଗଲା, ତଳେ ପଡ଼ିଗଲା। ଭଗବାନ ସେ ତଳୁ ଉଠେଇ ଖାଉଛନ୍ତି, ଗୋଟେ ମୁଠା ଖାଇକିରି ପୁଣି ଦ୍ୱିତୀୟ ମୁଠା ଖାଇ, ଏତେ ତୃପ୍ତି। ଆମେ ଗତକାଲି କେତେ ପ୍ରକାର ପ୍ରସାଦ ହେଇଥିଲା, ଆରମ୍ଭ ହେଲା ଜଗନ୍ନାଥ ପ୍ରସାଦରୁ ଏବଂ ଶେଷ ହେଲା ରାମଜୀଙ୍କ ପ୍ରସାଦରେ, ଗୋପାଳଙ୍କ ପ୍ରସାଦରେ। ଏଇଭଳି ଭାବରେ ସବୁ ଭଗବାନଙ୍କ ପ୍ରସାଦ ଆମେ ଗତକାଲି ପ୍ରାପ୍ତ ହେଲେ। କିନ୍ତୁ ଏଇ ସୁଦାମା ଯେଉଁ ପ୍ରଦାନ କଲା ଚୁଡ଼ା, ସେଇ ଚୁଡ଼ାକୁ ପାଇକିରି ଭଗବାନ ତାଙ୍କ ଦ୍ୱାରକାରେ କେତେ ପ୍ରକାର ପ୍ରସାଦ ପାଉନଥିବେ, ରାଜଭୋଗ ଇତ୍ୟାଦି ସବୁ ରହିଛି, ଏତେ ତୃପ୍ତ ହେଇଗଲେ ପୁଣି ଗୋଟେ ମୁଠା ଖାଇବା ପାଇଁ ବସୁଛନ୍ତି। ସାଙ୍ଗେ ସାଙ୍ଗେ ରୋହିଣୀ ତାଙ୍କ ହାତ ଧରିଦେଲେ, ଏଇସବୁ କଥା ରହିଛି। ଆମର ପଏଣ୍ଟ ହେଉଛି, ଏଇଭଳି ଭାବରେ ତାଙ୍କୁ ବିଦା କଲେ, ବିଦା କଲେ। ତାଙ୍କ ପତ୍ନୀ ବହୁତ ଅନୁରୋଧ କରୁଥିଲେ, ଖାଇବା ପାଇଁ ନଥିଲା ତାଙ୍କର, ଏଭଳି ଅବସ୍ଥା ତାଙ୍କର ଥିଲା, ଏତେ ଦରିଦ୍ର ଥିଲେ ସୁଦାମା। ତେଣୁ ସେ ତାଙ୍କ ପତ୍ନୀ ବାରମ୍ବାର 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 ଅନୁରୋଧ କରିବାରୁ ସେ ଆସିଥିଲେ, କିନ୍ତୁ ସେ ମାଗିପାରିଲେ ନାହିଁ। କିନ୍ତୁ ଭଗବାନ ଦେଇଛନ୍ତି, ସେ ଭାବୁଛନ୍ତି ଭଗବାନ କିଛି ଦେଲେ ନାହିଁ, ଭଲ କଲେ, କାହିଁକି ନା ମୋର ଧନ ପ୍ରାପ୍ତ ହେଲେ ମୋର ଗର୍ବ ଆସିଯିବ, ମୁଁ ଭୁଲିଯିବି, ଆଉ ଭଗବାନଙ୍କ ନାମ ନେବିନି, ହରେ କୃଷ୍ଣ। कृष्णा 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 हरे 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 राम हरे राम राम ये चिंता कर श्रीमद राधामोहन स्वामी महाराज कहती कथा कहती कहले भगवान ये सब ये कले कि गोटे ना गोटे नुआ पैसा भी देने ना किसी देने ना से गोटे नुआ पैसा बहुत मूल्य रही नुआ पैसा नुआ पैसा से पुराणा पैसा स्वर्ण मुद्रा सब रही से समय आसीगले पहुँचगले सब बाटर डाकू मैंने आँचीगले डाकू मैंने आँचिक छुरी देखले कौन सब धन आनीच दे छुरी देखले किसी उपाय ना हाँ किसी ना द्वारका जाइु आउ द्वारकाधीश से पठेबे दे दे खोल गठिल तोर तो कौन रही देख लाई तेणु सी भाविले जाओ भगवान मत देना किसी धन दे आज मोर प्राण जाता हाँ से गोटे मन गोटे ये गोटे ये कहु हास्यपाई किंतु सुदामा चिंता करेणु भगवान कौन कले ना भगवान संकल्प करदे एभली धन प्रदान करे एभली धन कहीं प्राप्त है परम अद्भुतम परम अद्भुतम तेणु भगवान कथा चिंता करी भल हो मत किसी देना ये चिंता करहम दरिद्र पापियान दशम स्कंद अशी अध्याय श्लोकटी अच्छा मुठी दरिद्र पापी व्यक्ति को कृष्ण श्री निकेतन कौटी कृष्ण जे कि श्री निकेतन लक्ष्मीदेवी आवास स्थल लक्ष्मीदेवी बक्षर आश्रय नहीं श्री निकेतन किंतु ब्रह्मबंधु स्माहम जदि मु ब्राह्मण नुह ब्राह्मण कूल जहाँ चाहिए मोर कौन गुण ना कि बाहुभ्याम परिणम्बित मत से बाहू में आलिंगन कर चिंता कर चिंता करे चल चल आसप गले देखिए जो रही पोरबंदर जो रही पोरबंदर गुजरात अहमदाबाद से पोरबंदर तो सीटा महात्मा गांधी जन्मस्थान ये जो अहमदाबाद से स्थान रही सुदामापुरी सेठी सुदामा मंदिर रही आप गले सब देवे से चूड़ा भजा देवे भोग लगे भगवान पाखु आम थोड़े जा चूड़ा भजा देवे तेणु ये चिंता कर देख ला बेलू आउता झुपुड़ी मिलूना झुपुड़ी मिलूना तेणु कह कड़े गला मुझे पड़े गली किए बिल्डर फिल्डर आसिक चेंज कर देला कि ना आट बुलीगली कि पुणी आउ तो द्वारका पड़े आसली कि द्वारका नगर भाई रही सेकेंड द्वारका नगर यही भाव चिंता करिंता कर पत्नी आसी पहुँचीगले पत्नी भाव में गोटे भल वस्त्र ना सी मैं सब कौन सिलई कर पिंधुते ये भाव में कुचेला बोली कहर वस्त्र बहुत बहुत मड़ी ना सफा करने ना सुजोग ना यही भाव में कि जो आस चिन्ह पार्टी किए देवी भाई रही देवी भाई तेणु सी आसी वंदना करके सब नहीं दासी फासी सब कितनी कौन सब बरण या भगवान निर्माण गोटे मुहूर्त रहीगला सीटा यही अनेक लीला रही सूतर लोक से गोटे मुहूर्त निर्माण होगा ये अष्टम स्कंद वर्णना कर भागवत बहुत सब कथ रही तेणु भगवान विश्वकर्मा को जो ये कले भगवान विश्वकर्मा को कृपा कले भगवान चाहते संकल्प सब कर भगवान संकल्प आम भोग लगि ना तो बोधे अत भल भोग लग भल आम कथा चलिए कौन आ बढ़िया भगवान कृपा यथाधी तब कृपा तेणु आम चिंता कर नौटे बंद करा नौटे बंद करा घंटा बाज देख ला ना प्रसाद ना घंटा कौन बाज कथा बहुत थर कहे इस्कन रे बहुत दुईट मंत्र बहुत प्रसिद्ध गोटे हूँ ओम नमो भगवते वासुदेवाय ये मंत्र उच्चारण है मान सब शो पड़े आ गए मंत्र हूँ कौन महाप्रसाद गो ये मंत्र पाठ समझे उठी पड़े धाई पड़ा
ଆମେ ସେଥିରେ ଭାଗ ନେବା, ତେଣୁ ମହାପ୍ରସାଦଙ୍କ ବାଦ ହବାର ନାହିଁ ଆଉ କିଏ ଆସିବ ସେଠିକି, ଏଠି ଏଠି ସବୁ ଶୋଇପଡ଼ିବେ, ଏଠି ଓମ୍ ନମଃ ଭଗବତ ବାସୁଦେବା କିଏ ଶୁଣିବେ ଏଇଟାକୁ।
କିନ୍ତୁ ଭାଗବତମରେ ଭାଗବତର ଆରମ୍ଭରେ ଏଇଟା କୁହାଯାଇଛି ଆମେ କିଏ କେତେ ଉନ୍ନତି କରିଛି ଏଇଥିରୁ ଜଣାପଡ଼ିବ, ତାର ମାପକାଠି ହେଉଛି ଏଇଟା। ଭାଗବତ ଆରମ୍ଭରେ ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ସୁତ ଗୋସ୍ୱାମୀ ଏଇଟା କହିଛନ୍ତି, ଆମେ ବହୁତ ସେବା ପୂଜା କରୁଛେ, ଧର୍ମ କରୁଛେ, ସବୁ କରୁଛେ, କିନ୍ତୁ ଭାଗବତ ଆରମ୍ଭରେ ସୁତ ଗୋସ୍ୱାମୀ କହିଲେ ଧର୍ମ ସୁନୁସୂତା କ'ଣ, ହଁ ଧର୍ମ ସୁନୁସୂତା ପୁଂସାଂ, ଯେଉଁ ଧର୍ମ ରହିଛି ବିଭିନ୍ନ ପ୍ରକାର ଧର୍ମ ସବୁ ରହିଛି, ଏସବୁ ଅନୁଷ୍ଠାନ କରୁ ସୁନ୍ଦର ଭାବରେ ଅନୁଷ୍ଠିତ କରୁଛନ୍ତି, ଧର୍ମ ସୁନୁସୂତା ପୁଂସାଂ, କିନ୍ତୁ ବିଶ୍ୱକ୍ଷେଣ କଥା ସୁଜ ଭଗବାନ କଥା ପ୍ରତି ନୋତ୍ପାଦେବ ଯଦି ରତିମ, ଭଗବାନ କଥା ପ୍ରତି ଯଦି ରତି ଆସିଲା ନାହିଁ ତାହେଲେ ଶ୍ରମ ଏବ ହି କେବଳ, ଆମେ ଯାହା କରୁଛେ କେବଳ ଶ୍ରମ, ଶ୍ରମ ଏବ ହି କେବଳ, ଚାରିଟି କହିଲା ଚାରିଟି କଥା, ତେଣୁ ଆମକୁ ସୁଯୋଗ ମିଳିଲା ଆଉ ଟିକେ ଅଧିକା ସମୟ କଥା କହିବା ଆଉ ଶୁଣିବା ମଧ୍ୟ। ଏ ଅମୃତ ଭଗବାନ କଥା ହେଉଛି ଅମୃତ। ରତି ଶବ୍ଦକୁ ବର୍ଣ୍ଣନା କରାଯାଇଛି, ରତି ଶବ୍ଦଟା ଅର୍ଥ ହେଉଛି ପ୍ରେମର ପୂର୍ବ ଅବସ୍ଥା, ରତି ପ୍ରେମର ପୂର୍ବ ଅବସ୍ଥା ହେଉଛି ରତି। ଏ କୃଷ୍ଣ ପ୍ରେମ ପ୍ରାପ୍ତ ହେବା ଆମର ଜୀବନର ଲକ୍ଷ୍ୟ, ମନୁଷ୍ୟ ଜୀବନରେ ଆମେ ଏଇ ପଞ୍ଚମ ପୁରୁଷାର୍ଥ ଏଇ କୃଷ୍ଣ ପ୍ରେମ ଏଥିରେ ପ୍ରଦାନ କରାଯାଉଛି, ଭାଗବତମରେ କୃଷ୍ଣ ପ୍ରେମ ପ୍ରଦାନ କରାଯାଉଛି। କୃଷ୍ଣ ଭକ୍ତି ରସ ସ୍ୱରୁ ଶ୍ରୀ ଭାଗବତ, କୃଷ୍ଣ ଭକ୍ତି ଶ୍ରୀ ଭାଗବତ ତାତେ ବେଦ ଶାସ୍ତ୍ର ହୈତେ ପରମ ମହତ, ତାତେ ବେଦ ଶାସ୍ତ୍ର ହୈତେ ହେ ପରମ ମହତ। ଏଭଳିକି ଏ ଶାସ୍ତ୍ର ଏଭଳି ବ୍ୟାସଦେବ ମଧ୍ୟ ଚିନ୍ତା କରିପାରିଲେ ନାହିଁ, ଅନେକ ଶାସ୍ତ୍ର ରଚନା କଲେ, ବିଭିନ୍ନ ପୁରାଣ ଉପନିଷଦ ବ୍ୟାସ କ'ଣ ବେଦ ଉପନିଷଦ ପୁରାଣ ମହାଭାରତ ଇତ୍ୟାଦି ସବୁ ଶାସ୍ତ୍ର ରଚନା କଲେ ବେଦାନ୍ତ ସୂତ୍ର, କିନ୍ତୁ ତଥାପି ସେ ଶାନ୍ତି ପ୍ରାପ୍ତ ହୋଇପାରିଲେ ନାହିଁ। ତେଣୁ ନାରଦ ମୁନି ତାଙ୍କୁ ଉପାୟ କହିଲେ କାହିଁକି ପ୍ରାପ୍ତ ହୋଇପାରୁନା, ମିସିଂ ଲିଙ୍କ, ମିସିଂ ଲିଙ୍କ ହେଉଛି ଏ ଭାଗବତ ରଚନା କରିନା, ଭାଗବତ ଭଗବାନଙ୍କ ନାମ ରୂପ ଗୁଣ ଲୀଳା ସବୁ ଏ ଅମୃତ, ଭାଗବତ ହେଉଛି ଅମୃତ, ଭାଗବତାମୃତ ବୋଲି କୁହାଯାଏ, ଭାଗବତାମୃତ ଏ ଅମୃତକୁ ପ୍ରଭୁପାଦ ମହାର ବ୍ୟବସ୍ଥା କରିଛନ୍ତି ଏ ଅମୃତକୁ ଦେବା ପାଇଁ ସମସ୍ତଙ୍କୁ, କିନ୍ତୁ ଆମେ ଏ ଅମୃତକୁ ନେଉନାହିଁ, ଆମେ ଖାଲି ନେଉଛେ ଏ ପ୍ରସାଦ ରହିଛି ଅନ୍ନପ୍ରସାଦ ସେଇଟା ଆମର ଦରକାର, ସେଇଟା ପ୍ରସାଦ ଦରକାର, ଅମୃତ ଏଇ ଅମୃତକୁ ସେମାନେ ନେଉନାହାନ୍ତି। କିନ୍ତୁ ଏଇଟା ହେଉଛି ପ୍ରକୃତ ଅମୃତ ହେଉଛି ଏଇଟା। ଆପଣ ଜୀବନରେ ଆଧ୍ୟାତ୍ମିକ ଜୀବନରେ କେତେ ଅଗ୍ରଗତି କରିଛନ୍ତି ଏଇଥିରୁ ମାପକାଠି ହେଉଛି ଏଇଟା, ଆପଣ ଭଗବାନ କଥା ଶ୍ରବଣରେ କେତେ ରତି ଆସିଛି, କେତେ ଆଗ୍ରହ ଆସିଛି, ଯେଉଁମାନଙ୍କ କଥା ଶ୍ରବଣ ରତି ଆସିଛି ସେମାନେ ଶ୍ରବଣ କରନ୍ତି ନାହିଁ ଭାଗବତମ, ସେମାନେ ପାନ କରନ୍ତି। ଭାଗବତମ ଦ୍ୱିତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ଭଗବାନଙ୍କର ଯେଉଁମାନେ ରତି ଆସି ଭଗବାନ କଥା ପ୍ରତି ଯେଉଁମାନଙ୍କ ଆଗ୍ରହ ଆସିଛି ବା ରତି ଆସିଛି ସେମାନେ ଭଗବାନ ଯଦି ରତି ଯେଉଁମାନଙ୍କ ଆସିନାହିଁ ସେମାନେ ଶ୍ରବଣ କରିବେ, ଏ ଶ୍ଳୋକଟି ଅଛି କହିଦେବା, ସେଇଟା ଆମ ସମୟ ତ ଅଛି, ତେଣୁ ଭଗବାନ ଭୋଗ ଲାଗିଲେ ଆମେ ଅନ୍ୟ ସବୁ କଥା କହିବା, ତେଣୁ ଏ କଥାରେ ରହିଛି ବହୁତ ଇମ୍ପୋର୍ଟାଣ୍ଟ ଶ୍ଳୋକ ଦ୍ୱିତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ ଅନ୍ତିମ ଶ୍ଳୋକରେ ଏ ଅନ୍ତିମରେ ଏଇଟା କୁହାଯାଇଛି କ'ଣ ନା, ପ୍ରଥମେ ଯେଉଁ ଶୁକଦେବ ଗୋସ୍ୱାମୀଙ୍କୁ ପ୍ରଶ୍ନ ପଚାରିଥିଲେ ପରୀକ୍ଷିତ ମହାରାଜ, ଆମ ଜୀବନର କ'ଣ ଲକ୍ଷ୍ୟ, ଆମ ଜୀବନର କ'ଣ ଲକ୍ଷ୍ୟ, କ'ଣ କର୍ତ୍ତବ୍ୟ, କ'ଣ କିଏ ସ୍ମରଣ କରିବା କଥା, କାହାର ପୂଜା କରିବା କଥା, ଆଉ କେଉଁଟା କରିବା କଥା ନୁହଁ, ଏ ପ୍ରଶ୍ନଟି ପଚାରିଥିଲେ। ଏହି ପ୍ରଶ୍ନର ଉତ୍ତରରେ ଶୁକଦେବ ଗୋସ୍ୱାମୀ ଏ ଭାଗବତ ଆରମ୍ଭରେ କଥା, ଶୁକଦେବ ଗୋସ୍ୱାମୀ ଯେତେବେଳେ ତା ପ୍ରଶ୍ନର ଉତ୍ତର ଦେଉଛନ୍ତି ସେତେବେଳେ ସେ କହିଲେ କହିଲେ ଯେଉଁଟା କରିବା କଥା ନୁହଁ ସମସ୍ତେ ସେଇଟା କରୁଛନ୍ତି, ଲୋକମାନେ ଶତକଡ଼ା 99% ଲୋକ ଯେଉଁଟା କରିବା କଥା ନୁହଁ ସେଇଟା କରୁଛନ୍ତି, ତେଣୁ ପ୍ରକୃତ କର୍ତ୍ତବ୍ୟ ହେଉଛି କ'ଣ ନା ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି ଶ୍ରୋତବ୍ୟ କୀର୍ତ୍ତିତବ୍ୟ ସ୍ମର୍ତ୍ତବ୍ୟ ଇଚ୍ଛତା ଅଭୟମ୍। ଯେଉଁମାନେ ଅଭୟ ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି, ଯେଉଁମାନେ ମୃତ୍ୟୁକୁ ପାର ହେବା ପାଇଁ ଚାହୁଁଛନ୍ତି, ମୃତ୍ୟୁ ଉପରେ ଜୟଲାଭ କରିବା ପାଇଁ ଚାହୁଁଛନ୍ତି, ତାଙ୍କର କର୍ତ୍ତବ୍ୟ ହେଉଛି ଏଇଟା। ଏ ଭାରତ, ଏ ଭରତ ବଂଶରେ ଆସୁଛନ୍ତି ଭାରତ, ଦୁଷ୍ମନ୍ତ ପୁତ୍ର ଭରତ। ତେଣୁ ଇଏ ତସ୍ମାତ୍ ଭାରତ ସର୍ବାତ୍ମ ଭଗବାନ ହେଉଛନ୍ତି, ତିନୋଟି ବିଶେଷଣ ଦେଇଛନ୍ତି। କ'ଣ କ'ଣ ନା ସେ ସବୁ ସର୍ବାତ୍ମା, ସମସ୍ତଙ୍କର ଆତ୍ମା, ଆପଣଙ୍କର ମଧ୍ୟ ସେ ଆତ୍ମା, ଏବଂ ସିଏ ହେଉଛନ୍ତି ଭଗବାନ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ଏବଂ ସିଏ ହେଉଛନ୍ତି ଈଶ୍ୱର ନିୟନ୍ତ୍ରଣକାରୀ, ସିଏ ହେଉଛନ୍ତି ହରି, ସବୁକିଛି ହରଣ କରିବେ। ଏ ଶ୍ଳୋକର ଭାଷାରେ ଆଚାର୍ଯ୍ୟମାନେ କହିଛନ୍ତି ଟୀକାରେ ଯେ 2 ନମ୍ବର 34 ଶ୍ଳୋକରେ ଏଇଟା ରହିଛି, ଏଇଟା ଅଲଗା, ସରି ସେଇଟା ଅଲଗା, ପ୍ରଥମ ସଂ ଦ୍ୱିତୀୟ ଅଧ୍ୟାୟ ରହିଛି। ଏଥିରେ ଗୋଟିଏ ବିଶେଷ ପଦ ଆଉ ଗୋଟିଏ ହେଉଛି ବିଶେଷଣ, ଆଉ ସବୁ ବିଶେଷଣ, ତିନୋଟି ବିଶେଷଣ ଭଗବାନ ଦିଆଯାଇଛି। ନା ନା ଏଇଟା ଦ୍ୱିତୀୟ ସଂ ଦ୍ୱିତୀୟ ଅଧ୍ୟାୟ ତ, ତସ୍ମାତ୍ ଭାରତ ସର୍ବାତ୍ମା, ଏ 2:1-5 କୁହାଯାଇଛି। ଏଇଟା କ'ଣ ନା ଅତ୍ର ହରି ହେଇଛି ବିଶେଷ ପଦମ, ଏ ହରି ହେଉଛି ବିଶେଷ ପଦ, ବିଶେଷ 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 ବିଶେଷଣ ଏସବୁ ରହିଛି ନା ଆମର, ନା ଗ୍ରାମାର ସବୁ ରହିଛି, ଏଥିରେ ସବୁ କଥା ରହିଛି। ଭାଗବତମରେ ଏଭଳି ଶାସ୍ତ୍ର କ'ଣ ନାହିଁ, କ'ଣ ନାହିଁ? ସଂସ୍କୃତ ବିଦ୍ୱାନ ପଣ୍ଡିତ ଏ ସଂସ୍କୃତ ଶବ୍ଦ ଯେଉଁ ଦେଖିଲେ ସେ ଆଶ୍ଚର୍ଯ୍ୟ ହେଇଯିବେ, ଏଭଳି ଭାବରେ ଗ୍ରନ୍ଥ ରଚନା କରାଯାଇଛି। ସଂସ୍କୃତ ଲାଳିତ୍ୟ ପଦ ଲାଳିତ୍ୟ ଅଳଙ୍କାର ଇତ୍ୟାଦି ବହୁତ କଥା ରହିଛି। ଏ ସଂସ୍କୃତରେ ମଧ୍ୟ ବିଦ୍ୱାନ ବ୍ୟକ୍ତି ମଧ୍ୟ ଏ ସଂସ୍କୃତ କାବ୍ୟ ଦେଖି ଆଶ୍ଚର୍ଯ୍ୟ ହେଇଯିବେ। ପ୍ରଭୁପାଦ ମହାରାଜଙ୍କର ଗୋଟେ ପ୍ରସଙ୍ଗ ଆସେ, ଏ ପ୍ରସଙ୍ଗରେ ପ୍ରଭୁପାଦ ମହାରାଜ ଏ ଭାଗବତ ଶାସ୍ତ୍ର ରଚନା କରିଛନ୍ତି, ପାଶ୍ଚାତ୍ୟ ଜଗତରେ ଯାଇଥିଲେ, ଭାରତବର୍ଷରେ ମଧ୍ୟ ବହୁତ ବିଦ୍ୱାନ ପଣ୍ଡିତ ତାଙ୍କ ପାଖକୁ ଆସନ୍ତି, ବିଦ୍ୱାନ ପଣ୍ଡିତ ଆସନ୍ତି, ପ୍ରଭୁପାଦ ମହାରାଜ ତାଙ୍କୁ ଦେଖାନ୍ତି, ଏ ଶାସ୍ତ୍ରକୁ ଦେଖାନ୍ତି, ବହୁତ ବିଦ୍ୱାନ ପଣ୍ଡିତ, କିନ୍ତୁ ସେମାନେ ପ୍ରଭୁପାଦଙ୍କର ଲେଖାକୁ ଦେଖି ଆଶ୍ଚର୍ଯ୍ୟ ହେଇଯାଆନ୍ତି, ବିଦ୍ୱାନ ପଣ୍ଡିତ ଭାଗବତ ଭଗବତ ଗୀତା ଭଗବାନଙ୍କ ମୁଖ ନିଶୁଦ୍ଧ ବାଣୀ କ'ଣ ନାହିଁ ତା ଦେହରେ। ଆପଣ ଯେତେ ମୁଁ ଗୋଟେ ଆମର ଏସବୁ ଆଲୋଚନା କରିବା ନାହିଁ, କିନ୍ତୁ ଆମେ ଖାଲି ସଂକ୍ଷେପରେ କହିଦେବା, ଏତେ ଜ୍ଞାନ ରହିଛି ଭଗବତ ଗୀତାରେ, ଏତେ ଜ୍ଞାନ ରହିଛି ଭଗବତ ଗୀତାରେ, ଇତିହାସ ରହିଛି ଭଗବତ ଗୀତାରେ, ଭୂଗୋଳ ରହିଛି, ସାହିତ୍ୟ ରହିଛି, ଗଣିତ ରହିଛି, କ'ଣ ନାହିଁ, ମେଡ଼ିକାଲ ସାଇନ୍ସ ରହିଛି, ସର୍ଜରୀ ରହିଛି, ମେଡ଼ିସିନ୍ ରହିଛି, ପଥି ରହିଛି, ବହୁତ ସବୁ ଜିନିଷ ରହିଛି ତା ଦେହରେ ଭଗବତ ଗୀତାରେ, ଏତେ ଜ୍ଞାନ ରହି ସବୁ ତା ଦେହରେ, ଏ ଭାଗବତ ହେଉଛି ତାର ହାୟର ଷ୍ଟେଜ୍। ତେଣୁ ଇଏ ବିଶେଷ ପଦ ହେଉଛି ହରି, ଏହାର ବିଶେଷଣ ହେଉଛି ତିନୋଟି, ସିଏ ହେଉଛନ୍ତି କ'ଣ ନା ସର୍ବାତ୍ମା, ସମସ୍ତଙ୍କର ଆତ୍ମା, ସିଏ ପରମାତ୍ମା ରୂପରେ ରହିଛନ୍ତି, ସିଏ ହେଉଛନ୍ତି ଭଗବାନ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ଏବଂ ସିଏ ସବୁକିଛି ନିୟନ୍ତ୍ରଣ କରୁଛନ୍ତି, ସବୁକିଛି ନିୟନ୍ତ୍ରଣ କରୁଛନ୍ତି। ସେ ହରିଙ୍କୁ ତାଙ୍କ ବିଷୟରେ ଶ୍ରୋତବ୍ୟ କୀର୍ତ୍ତିତବ୍ୟ ସ୍ମର୍ତ୍ତବ୍ୟ ଇଚ୍ଛତା ଅଭୟମ୍, ଇଏ ହେଉଛି ମନୁଷ୍ୟ ଜୀବନ କର୍ତ୍ତବ୍ୟ ହେଉଛି ଏଇଟା, ତାଙ୍କ ବିଷୟରେ ଶୁଣିବା କଥା, ଏ ଭକ୍ତି ଭକ୍ତି କରିବା କଥା। ଭକ୍ତିର 9 ଅଙ୍ଗ ଅଛି, ଇଏ ଆରମ୍ଭ ହେଉଛି ଶ୍ରବଣରୁ ଶ୍ରୋତବ୍ୟ, ଏବଂ ଯେଉଁମାନେ ଶ୍ରବଣ କରିବେ ସେମାନେ କୀର୍ତ୍ତନ କରିବେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ ରାମ 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 ହରେ, ଶ୍ରୋତବ୍ୟ କୀର୍ତ୍ତିତବ୍ୟ ସ୍ମର୍ତ୍ତବ୍ୟ, ଯେଉଁଠି କେହି କହିବା ପାଇଁ ନାହାନ୍ତି ବା କୀର୍ତ୍ତନ କରିବା ପାଇଁ ଶୁଣିବା ପାଇଁ ନାହାନ୍ତି କି କୀର୍ତ୍ତନ କରିବା ପାଇଁ ନାହାନ୍ତି, ସେଠି ସ୍ମରଣ କରିବା, ଶ୍ରୋତବ୍ୟ କୀର୍ତ୍ତିତବ୍ୟ ସ୍ମର୍ତ୍ତବ୍ୟ ଇଚ୍ଛତା ଅଭୟମ୍। ଏହି ଶ୍ଳୋକଟି ଯେଉଁ କହିଲେ ଦ୍ୱିତୀୟ ଅଧ୍ୟାୟ ଅନ୍ତିମରେ, ସେଠି ଆଉ ଥରେ କନକ୍ଲୁଜନ୍ ଦେଲେ, ସେଇ ଜିନିଷଟାକୁ ଆଉ ଟିକେ ଅଲଟେଇକିରି କହିଲେ, ଟିକେ ଭିନ୍ନ କରି କହିଲେ, ତସ୍ମା ସର୍ବାତ୍ମନ ରାଜନ ହରି ସର୍ବତ୍ର ସର୍ବଦା ଶ୍ରୋତବ୍ୟ କୀର୍ତ୍ତିତବ୍ୟ ସ୍ମର୍ତ୍ତବ୍ୟ ଭଗବାନ ନୃଣାମ। ଏ ଶ୍ଳୋକର ଭାଷାରେ ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି, ଯେଉଁମାନଙ୍କର ଭଗବାନ କଥାରେ ରତି ଆସିନାହିଁ ସେମାନେ ଶ୍ରବଣ କରିବେ। ଶ୍ରବଣର ମଧ୍ୟ ବିଭିନ୍ନ ଷ୍ଟେଜ୍ ରହିଛି, ଇନଆଟେଣ୍ଟିଭ୍ ଇୟରିଂ, କାନରେ ଏ କାନରେ ପଶି ସେ କାନରେ ବାହାରି ଯାଉଛି, ଇଏ ଶ୍ରବଣ, ଇଏ ଗୋଟେ ପ୍ରକାର ଶ୍ରବଣ, ତାର କିଛି ମୂଲ୍ୟ ନାହିଁ। ଭଗବାନ ଆସୁଛନ୍ତି, ଭଗବାନ ଏ କଥା ମାନେ ଭଗବାନ ଆସୁଛନ୍ତି, ଭଗବାନ କଥା ଶବ୍ଦ ବ୍ରହ୍ମ, ଇଏ ହେଉଛି ଭଗବାନ କଥା। ତେଣୁ ଏ ଶବ୍ଦ ମାଧ୍ୟମରେ ଭଗବାନ ସୃଷ୍ଟି କରିଛନ୍ତି, ବ୍ୟବସ୍ଥା କରିଛନ୍ତି, ଆକାଶ ସୃଷ୍ଟି କରିଛନ୍ତି। ଆକାଶରେ ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହିଲେ କ'ଣ କ୍ଷେ କ'ଣ ରସହମ ଅପ୍ସୁ କୌନ୍ତେୟ ପ୍ରଭାସ ମିଶ ସୂର୍ଯ୍ୟ ପ୍ରଣବ ସର୍ବବେଦେଷୁ ଶବ୍ଦକ୍ଷେ ପୌରୁଷଂ ଋଷୁ ମୁଁ ହେଉଛି ଆକାଶରେ ଶବ୍ଦ ତେଣୁ ଇଏ ଭଗବାନଙ୍କ ଶକ୍ତି ଏବଂ ଭଗବାନ କଥା ଏଠି କୁହାଯାଉଛି ଶବ୍ଦ ବ୍ରହ୍ମ ଭଗବାନ କଥା ତେଣୁ ଏ ଆକାଶ ମାଧ୍ୟମରେ ଭଗବାନ ଶବ୍ଦ ବ୍ରହ୍ମ ଯାଉଛନ୍ତି ଭଗବାନ ଯାଉଛନ୍ତି ଭାଗବତ ବ୍ରହ୍ମ ଯାଉଛନ୍ତି ତେଣୁ ଯିଏ ଶ୍ରବଣ କରୁଛନ୍ତି ତାଙ୍କ କର୍ଣ୍ଣରେ ପ୍ରବେଶ କରିବେ ଭଗବାନ ପ୍ରବେଶ କରିବେ ଏ ଦ୍ୱିତୀୟ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଶ୍ରୀକୁଟି ଅଛନ୍ତି ପରିକିତ ମହାରାଜ କହୁଛନ୍ତି କିନ୍ତୁ ଭଗବାନ ଯେତେବେଳେ ଯାଉଛନ୍ତି ତା କାନ ପାଖକୁ ସେ ତ ଶୁଣୁନାହିଁ କାନରେ ପୁରୁନାହିଁ ଭଗବାନ କ'ଣ ଯିବେ ତେଣୁ ଭଗବାନ ଅନ୍ୟ ସ୍ଥାନକୁ ଚାଲି ଯାଉଛନ୍ତି ଯେଉଁମାନେ ଶୁଣିବେ ଭଗବାନ ତାଙ୍କ କର୍ଣ୍ଣ ଦେଇକରି ପ୍ରବେଶ କରିବେ ଦ୍ୱିତୀୟ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଶ୍ରୀକୁଟି ଅଛନ୍ତି ପ୍ରବିଷ୍ଟ କର୍ଣ୍ଣରନ୍ଧ୍ରାଣାଂ ସହନଂ ଭାବସ୍ୱରୂପଂ ଧୁନତି ଶ୍ରମଣଂ କୃଷ୍ଣଂ ଶରୀରସ୍ୟ ଯଥା ଶରତ୍ ଶରତ ଋତୁ ଆସିଗଲା କଥାକାଲି ଆମର ପ୍ରଚଳିତ କେଉଁ ଋତୁ ଶରତ ଋତୁ ଆସିଯାଇଛି ତଥାପି ସେ ଡାଉଟ୍ କରି କହିଲେ ଶରତ କିନ୍ତୁ ସେ ଭାବୁଥିଲେ ଏଇଟା ଶରତ ଋତୁ ନୁହେଁ ବୋଧେ ଚିନ୍ତା ମୁଁ ଯାହା ଭାବିଲି କିନ୍ତୁ ଆମେ ପିଲାଦିନେ ପଢ଼ୁଥିଲୁ ବର୍ଷାରେ ଆଷାଢ଼ ଶ୍ରାବଣ ମେଘବ ରସେ ଘନ ଘନ ଭାଦ୍ର ଆସିନ ଶରତରେ ଭାଦ୍ର ମାସ ଆସିଗଲା ଭାଦ୍ର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଶରତ ଋତୁ ଶରତ ଋତୁ ତେଣୁ ଏ ଯେଉଁ ରହିଛି ହଁ ଶରୀର ସେ ଯଥା ଶରତ ଶରତ ଋତୁରେ ଗୋଟେ ଭଗବାନଙ୍କ ଏଭଳି ବ୍ୟବସ୍ଥା ଏ ଜଳ ବର୍ଷାର ଜଳ ଯେଉଁ ଗୋଳିଆ ହେଇକି ରହିଛି ଶରତ ଋତୁର ବୃଷ୍ଟିରେ ସେଇଟା ସ୍ୱଚ୍ଛ ହେଇଯାଏ ସେହିଭଳି ଭାବରେ ଯେଉଁମାନେ ଶ୍ରବଣ କରିବେ ଅନ୍ତପକ୍ଷ ଯେଉଁମାନେ ଶ୍ରବଣ କରିବେ ପାନ କରିବା ପର କଥା ଆଉ ତା'ର ଉନ୍ନତ କଥା ଆମେ କହୁନେ ବର୍ତ୍ତମାନ ଯେଉଁମାନେ କେବଳ ଶ୍ରବଣ କରିବେ ଆଟେଣ୍ଟିଭଲି ଶ୍ରବଣ କରିବେ କଥା ଚାଲିଛି ଆମେ ଘୁଙ୍ଗୁଡ଼ି ମାରୁଛେ ଆଉ କି କ'ଣ ଗୋଟେ ଥରେ ଗୋଟେ କଥା ହେଇଥିଲା କ'ଣ ସେ ସେମାନେ ଗୌରଙ୍ଗ ଦେଶ ମହାରାଜ ଏଇଟା କହନ୍ତି ଜଣେ ବ୍ୟକ୍ତି ଆମେ ତିନି ପ୍ରକାର ବ୍ୟକ୍ତି ରହିଛନ୍ତି ତିନି ପ୍ରକାର ବ୍ୟକ୍ତି ରହିଛନ୍ତି ଗୋଟେ ହେଉଛନ୍ତି କର୍ମୀ ଗୋଟେ ହେଉଛି ଗୋଟେ ହେଉଛନ୍ତି ଭୋଗୀ ଗୋଟେ ଯୋଗୀ ଆଉ ଗୋଟେ ରୋଗୀ ଭୋଗୀ ଯୋଗୀ ରୋଗୀ ତିନି ଜଣ ଯାକ ଶୋଇପାରନ୍ତି ନାହିଁ କାହିଁକି ନା ରୋଗୀ ସେ ରୋଗରେ ଛଟପଟ ହେଉଛି ସେ ଶୋଇପାରୁନାହିଁ ଆଉ ଯୋଗୀ ଭଗବାନଙ୍କ ନାମ ନେଉଛି ହରେ କୃଷ୍ଣ 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 ହରେ 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 ରାମ ହରେ ଆଉ ସେ ଶୋଇବ କେତେବେଳେ ଶୋଇବ କେତେବେଳେ ଆଉ ଭୋଗୀ ବହୁତ ରହିଛି ଧନ ରହିଛି ଏଠି ଧନ ସେଠି ଧନ ସେଠି ଧନ ଏଠି ଧନ ସବୁ ରହିଛି ଆଉ ରାତିରେ ଶୋଇବ କେଉଁଠି ଚିନ୍ତା ହେଉଛି ଚୋର ପଶିଯିବେ କି ଏ ଚିନ୍ତା ହେଉଛି ବା ସରକାର ସିଜ୍ କରିବ କି ଏସବୁ ରହିଛି ଏବଂ କୌଣସି ମତେ ଯଦି ନିଦ୍ରାଟି ହେଇଗଲା ଯଦି ଟିକେ ହେଉଛି ନାହିଁ ତାହା କୁକୁର ଭୋକିଲାଣି ନିଦ ହେଇଗଲା ଏଇଭଳି ଭାବରେ ଜଣେ ବ୍ୟକ୍ତି ଥିଲେ ବହୁତ ଚେଷ୍ଟା କରୁଥିଲେ ଶୋଇପାରୁନାହାନ୍ତି ତେଣୁ ଜଣେ ସାଧୁଙ୍କ ପାଖରେ ଆସି କହିଲେ ପ୍ରଭୁ ମହାରାଜ ମୁଁ ଶୋଇପାରୁନାହିଁ ବହୁତ ଔଷଧ ଖାଇଲେଣି ଯେତେ ସ୍ଲିପିଂ ପିଲ୍ ପାଇଲେ ମଧ୍ୟ ହେଉନାହିଁ ପାଶ୍ଚାତ୍ୟ ଜଗତ ଲୋକମାନେ ଶୋଇବା ପାଇଁ ସ୍ଲିପିଂ ପିଲ୍ ନେଇ ଶୁଅନ୍ତି ଶୋଇବା ପାଇଁ ସେମାନେ ଔଷଧ ଖାଇକି ଶୁଅନ୍ତି ପାଶ୍ଚାତ୍ୟ ଲୋକମାନେ ଏଭଳି ଭାବରେ ଅବସ୍ଥା ତାଙ୍କର ରହିଛି ତେଣୁ ମହାରାଜ କହିଲେ ତମେ ଆସ ସନ୍ଧ୍ୟାବେଳେ ଆମର କଥା ହେଉଛି ତମେ ଶୁଣିବ ତେଣୁ ସେ ଆସିଲେ ଶୁଣିବେ ସେ ବୋଧେ କହିଲେ ମହାରାଜ ଦେବେ ବୋଧେ କଥା ସରିଲା ପରେ ଔଷଧ ଦେବେ ମୁଁ ଶୋଇବି ଚିନ୍ତା କରୁଛନ୍ତି କିନ୍ତୁ ଭଗବାନ କଥା ମଧ୍ୟ ଗୋଟେ ଔଷଧ ଭବ ଔଷଧ ଭବ ରୋଗ ରୋଗ ଦୂର କରିବେ ଔଷଧ ଭଗବାନ କଥା କଥା ଶୁଣିଲା ମାନେ ଶୋଇପଡ଼ିଲେ ଶୋଇପଡ଼ିଲେ ଏବେ ଶୋଇପଡ଼ିଲେ କଥା ସରିକିରି ଜୟଧ୍ୱନି ଦିଆ ହେଇକିରି ସବୁ କଲେଣି ଆଉ ଉଠା ଉଠୁନାହିଁ ନିଦ ହେଇଯାଇଛି ତେଣୁ ତାଙ୍କର ଶିଷ୍ୟମାନେ କହିଲେ ତାକୁ ଉଠେଇବା ପାଇଁ ବସିଲେ ମହାରାଜ କହିଲେ ନା ନା ତାକୁ ଉଠାନି ତାକୁ ଔଷଧ ଦିଆଯାଇଛି ଶୋଇଛି ଏଇଭଳି ଭାବେ ରାତି ପାହିଲା ସକାଳ ହେଲା ସୂର୍ଯ୍ୟ ଉଦୟ ହେଲେ ସୂର୍ଯ୍ୟ କିରଣ ପଡ଼ିଲା ଯେତେବେଳେ ତାଙ୍କ ନିଦ ଭାଙ୍ଗିଲା କହିଲେ ମହାରାଜ ଆପଣ କି ଔଷଧ ଦେଲେ ଏତେ ଦିନ ଧରି ମୁଁ ଶୋଇପାରୁନଥିଲି ତେଣୁ ଏଇଭଳି ଭାବରେ କଥାରେ ଯେଉଁମାନେ ଶ୍ରବଣ କରୁଛନ୍ତି ଭଗବାନ ଯେଉଁ ଆସିବେ ତାଙ୍କ କର୍ଣ୍ଣ ଭିତରେ ପ୍ରବେଶ କରିବା ଚିନ୍ତା କରୁଛନ୍ତି ଭଗବାନ କଥା ମାଧ୍ୟମରେ କିନ୍ତୁ ସେ ତ କାନରେ ପୁରଉନାହିଁ ସେ କ'ଣ ଯେ ଭଗବାନ ଚାଲିଗଲେ ଅନ୍ୟ ଯେଉଁମାନେ କଥା ଶ୍ରବଣ କରିବେ ଆଟେଣ୍ଟିଭଲି ଭଗବାନ ତାଙ୍କ କର୍ଣ୍ଣ ମାଧ୍ୟମ ପ୍ରବେଶ କର୍ଣ୍ଣରନ୍ଧ୍ରିଣ ଏ କର୍ଣ୍ଣରନ୍ଧ୍ର ଭଗବାନ ଦେଇଛନ୍ତି ବହୁତ ଗୁରୁତ୍ୱପୂର୍ଣ୍ଣ ଆମର ଅଦ୍ଭୁତ ଶରୀର ମଧ୍ୟ ଅଦ୍ଭୁତ ଶରୀର ଭଗବାନଙ୍କର କାର୍ଯ୍ୟ ଏଇଭଳି ଭାବେ ସବୁ ଅଦ୍ଭୁତ କାର୍ଯ୍ୟ ଭଗବାନଙ୍କର ଆମେ ଚିନ୍ତା କଲେ ଆଶ୍ଚର୍ଯ୍ୟ ହେବା ଏଭଳି ଭାବରେ କର୍ଣ୍ଣ ଦେଇଛନ୍ତି, ଯେଉଁ କର୍ଣ୍ଣରେ ଭଗବାନ କଥା ପ୍ରବେଶ କରୁନାହିଁ ସେଇଟାକୁ ସର୍ପର ଗାତ୍ର ସହିତ ତୁଳନା କରାଯାଇଛି। ବିଲେ ବତ ଗୁରୁ କ୍ରମ ବିକ୍ରମହାନ ଯେ ନ ଶୁଣନ୍ତ କର୍ଣ୍ଣପୁଟି ନରସ୍ୱ। କର୍ଣ୍ଣପୁଟ ମନୁଷ୍ୟକୁ ଜନ୍ମ ଦେଇକି କର୍ଣ୍ଣ ଦେଇଛନ୍ତି, ଏ କର୍ଣ୍ଣରେ ରନ୍ଧ୍ର ଦେଇଛନ୍ତି, ଦୁଇଟି କର୍ଣ୍ଣ ଦେଇଛନ୍ତି, ଦୁଇଟି କର୍ଣ୍ଣ ରନ୍ଧ୍ର ରହିଛି। ଏ କର୍ଣ୍ଣପୁଟରେ ଯଦି ନ ଶୁଣନ୍ତ ଭଗବାନ କଥା ଶୁଣୁନାହାନ୍ତି ତାହେଲେ ସେଇଟା ହେଉଛି ବିଲେ। ବିଲେ କହିଲେ ସର୍ପ ବା ମୂଷାର ଗାତ, ମୂଷାର ଗାତରେ ସର୍ପ ଯାଇ ପଶେ, ସାପ ତିଆରି କରେ ନାହିଁ ଗାତ, କିନ୍ତୁ ମୂଷା ଗାତ କରିଥାଏ, ସର୍ପ ଯାଇକି ତା ଭିତରେ ପ୍ରବେଶ କରିକିରି ମୂଷାକୁ ଖାଇକି ସେଠି ଆନନ୍ଦରେ ରହେ। ତେଣୁ ଏ କର୍ଣ୍ଣ ଏଇଭଳି ଭାବରେ ସର୍ପର ଗର୍ତ୍ତ ସହିତ ତୁଳନା କରାଯାଇଛି, ଭଗବାନ କଥା ଶୁଣୁନାହାନ୍ତି। ତେଣୁ ଏ କର୍ଣ୍ଣ ମାଧ୍ୟମରେ ଭଗବାନ ପ୍ରବେଶ କରିବେ, ପ୍ରବେଶ କରିକିରି କ'ଣ କରିବେ ନା ଧୁନନ୍ତି ଶ୍ୟାମଳଂ କୃଷ୍ଣ, ତାଙ୍କ ହୃଦୟରେ ଯେଉଁ ମହିଳା ସବୁ ରହିଛି, କାମ କ୍ରୋଧ ଲୋଭ ମୋହ ମଦ ମାଂସ ଇତ୍ୟାଦି ସବୁ ରହିଛି, ଭଗବାନ ନିଜେ ସଫା କରିଦିଅନ୍ତି। ସଫା କରିବା ମାନେ କ'ଣ, ସବୁ ବହୁତ ଚେଷ୍ଟା କରି କଚାକଚି କରିକି ସବୁ କରିବେ ନା, ଭଗବାନ ଏଇସବୁ ଅଦ୍ଭୁତ କାର୍ଯ୍ୟ ସବୁ ଭଗବାନଙ୍କର। କିଭଳି ସଫା କରିବେ ନା ଶରୀର ସେ ଯଥା ଶରତ, ଶରୀର ଶରତ ଋତୁରେ ବୃଷ୍ଟି ପଡ଼େ ସେ ଜଳ ସବୁ ସଫା ହେଇଯାଏ, ଭଗବାନଙ୍କୁ ଆଉ ତିଆରି କରିବାକୁ ପଡ଼ିନି, କେମିତି ସଫା କରିବେ କ'ଣ କରିବା, ଫିଲ୍ଟର ଆଣିବା ସବୁ କ୍ଲୋରିନ୍ ଆଣିକି ପକେଇବା ଏସବୁ ପକେଇବା ନା, ଭଗବାନ ଏଭଳି ବ୍ୟବସ୍ଥା, ଅଦ୍ଭୁତ ବ୍ୟବସ୍ଥା ଭଗବାନଙ୍କର। ଭଗବାନଙ୍କର ଶରତ ଋତୁର ବୃଷ୍ଟିରେ ଜଳ ସବୁ ସ୍ୱଚ୍ଛ ହେଇଯାଏ, ସ୍ୱଚ୍ଛ ହେଇଯାଏ। ତେଣୁ ସେହିଭଳି ଭାବରେ ଭଗବାନ ପ୍ରବେଶ କରନ୍ତି, କିନ୍ତୁ ଭଗବାନ ପ୍ରବେଶ କରିବା ପାଇଁ ପାଠ ପାଇଲେନି ଆଉ କେଉଁପଟେ ଆସିବେ, ସେ ପଳେଇଯାଉ ସେ ଅନ୍ୟ ସ୍ଥାନକୁ ଯିବେ। ତେଣୁ ଯେଉଁମାନେ ଶ୍ରବଣ କରିବେ ସେମାନେ ଭଗବାନ ତାଙ୍କ କର୍ଣ୍ଣ ମାଧ୍ୟମରେ ପ୍ରବେଶ କରିବେ, ପ୍ରବେଶ କରି ତାଙ୍କ ହୃଦୟକୁ ସଫା କରିଦେବେ। ଯେଉଁମାନଙ୍କ ହୃଦୟ ସଫା ହେଇଯାଇଛି, ନିର୍ମଳ ହେଇଯାଇଛନ୍ତି, ସେମାନେ କହିବେ ଧୌତାତ୍ମା ପୁରୁଷ କୃଷ୍ଣ ପାଦ ମୂଳଂ ନମୁଚନ୍ତି ମୁକ୍ତ ସର୍ବ ପରିକ୍ରେଶ ପାନ୍ଥ ସୁଶରଣ ଯଥା। ଦ୍ୱିତୀୟ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଏ ତିନୋଟି ଶ୍ଳୋକ କହିଛନ୍ତି ସୁଖଦେବ ପରୀକ୍ଷିତ ମହାରାଜ, ଭଗବାନ କଥା ଶ୍ରବଣର ମହିମାକୁ ବର୍ଣ୍ଣନା କରିଛନ୍ତି। ପରୀକ୍ଷିତ ମହାରାଜଙ୍କ କଥା ମଧ୍ୟ ବହୁତ ରହିଛି, ବହୁତ ଉନ୍ନତ କଥା ରହିଛି, ସୁଖଦେବ କଥା ଆମେ କହିଛନ୍ତି, ପରୀକ୍ଷିତ ମହାରାଜ ମଧ୍ୟ କହିଛନ୍ତି କଥା, ଶ୍ରବଣର ମହାତ୍ମା ସେ ମହାତ୍ମା ସେ କହିଛନ୍ତି, ସୁଖଦେବକୁ ସେ ମଧ୍ୟ କହିଛନ୍ତି, ପରୀକ୍ଷିତ ମହାରାଜ ମଧ୍ୟ କହିଛନ୍ତି ଶ୍ରବଣ ମହାତ୍ମା, କାରଣ ସେ ନିଜେ ଶ୍ରବଣ କରୁଛନ୍ତି। ପିଲାଦିନରୁ ଭଗବାନ ବିଷୟରେ ଭଗବାନ ଦର୍ଶନ କରିଥିଲେ, ପିଲାଦିନରୁ ସେ ଭଗବାନ ବିଷୟରେ ଶ୍ରବଣ କରୁଛନ୍ତି। ପିଲାଦିନରୁ ପରୀକ୍ଷିତ ମହାରାଜ ବର୍ଣ୍ଣନା କରାଯାଇଛି, ଯେତେବେଳେ ପିଲାଦିନ ଥିଲେ ସେତେବେଳେ ସେ ଆମ ପ୍ରଭୁପାଦ ମହାରାଜ ଭଳି ସେ ମଧ୍ୟ ଭଗବାନଙ୍କର ମୂର୍ତ୍ତିକୁ ଧରିକି ଖେଳୁଥିଲେ, ଭଗବାନ ମୂର୍ତ୍ତିକୁ ଧରି ଖେଳୁଥିଲେ ପରୀକ୍ଷିତ ମହାରାଜ। ଯେଉଁମାନେ ଉନ୍ନତ ଭକ୍ତ ତାଙ୍କ ଜନ୍ମରୁ ସେ କେବେ ହେଲେ ଭଗବାନ ଭୁଲି ଯାଆନ୍ତି ନାହିଁ। ତେଣୁ ଯାହାବି ହଉ ଏହିଭଳି ଭାବରେ ଯେଉଁ ରହିଛି ଯେଉଁମାନଙ୍କର ରତି ଯାହାତ ହିଁ ନାହିଁ ଭଗବାନ ପ୍ରତି ପ୍ରେମ ବା ରତି, ପ୍ରେମର ପୂର୍ବ ଅବସ୍ଥା ହେଉଛି ରତି, ରତି ଏଇଟି ଶ୍ଳୋକରେ ଭାଷାରେ କହିଛନ୍ତି ଏଇଟା କ'ଣ ଦ୍ୱିତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ 37 ଶ୍ଳୋକରେ ସେଇଟାକୁ ଆଉଥରେ କହିଲେ, 36 ଶ୍ଳୋକରେ ଆଉଥରେ ସେଇଟାକୁ କହିଲେ, ରିପିଟ୍ କଲେ, ଟିକେ ବଦଳେଇକରି କହିଲେ, ତାହା ପର ଶ୍ଳୋକରେ କହୁଛନ୍ତି, ପିବନ୍ତି ଯେ ଭଗବତ ଆତ୍ମନ ସତାମ କଥାମୃତଂ ଶ୍ରବଣ ପୁଟେଷୁ ସମୃତମ ପୁନନ୍ତି ତେ ବିଷୟ ବିଦୁଷିତା ସ୍ୱୟଂ ବ୍ରଜନ୍ତି ତତ୍ଚରଣ ସର୍ବାତ୍ମିକମ୍। ଭଗବତ ଧାମକୁ ଚାଲିବେ ସେମାନେ, ଭଗବାନଙ୍କ କଥା ଆମର ଆମର ଯୋଗ୍ୟତା ହେଉଛି ଏଇଟା, ଭଗବତ ଧାମ ଯିବାର ଯୋଗ୍ୟତା ହେଉଛି ଏଇଟା, ଆମେ ନିଜେ ଜାଣିପାରିବା ଆମେ ଭଗବତ ଯିବା କି ନାହିଁ। ହଁ ମୃତ୍ୟୁ ପୂର୍ବରୁ ଯଦି ଆମର ଏଇ ଅବସ୍ଥା ଆସିବ ଆମେ ବୁଝିବା ଭଗବତ ଧାମ ଟିକେଟ୍ ହେଇ ମିଳିଗଲା, ଇଏ ହେଉଛି ଟିକେଟ୍, ଟିକେଟ୍ ଆମେ କହୁନାହିଁ ଭାଗବତ କହୁଛନ୍ତି, ସେ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଆଚାର୍ଯ୍ୟ ଟିକେଟ୍ ଏଇଟା କହୁଛନ୍ତି। ଯେଉଁମାନେ କଥାକୁ ଶ୍ରବଣ କରନ୍ତି ତଥାପି ସେମାନେ ଟିକେଟ୍ ପାଇନାହାନ୍ତି, ତାକୁ ଅପେକ୍ଷା କରିବେ, ୱେଟିଂରେ ଅଛନ୍ତି, ସେମାନେ ଶ୍ରବଣ କରୁଛନ୍ତି ମାନେ ସେମାନେ ବହୁତ ଉନ୍ନତ ଭକ୍ତ, ଶ୍ରବଣ କରୁଛନ୍ତି ଆଟେଣ୍ଟିଭ୍ଲି, ଶ୍ରବଣ କରୁଛନ୍ତି ଉନ୍ନତ ଭକ୍ତ ସେମାନେ, ତେଣୁ ଟିକେଟ୍ ପାଇବା ପାଇଁ ତାଙ୍କୁ ରଖାଇ ୱେଟିଂ ହଲ୍ ରଖାହେଇଛି, ସେମାନେ ଟିକେଟ୍ ପାଇବେ, ପର ଷ୍ଟେଜ୍କୁ ଆସିବେ ଟିକେଟ୍ ମିଳିବ ସେଇଠି ଭଗବତ ଧାମକୁ ଯିବା ପାଇଁ। ପର ଷ୍ଟେଜ୍ଟା କ'ଣ ଏଇ ଶ୍ଳୋକଟି କୁହାଯାଉଛି, ପିବନ୍ତି ଯେ ଭଗବତ ଆତ୍ମନ ସତାମ, ସେମାନେ ଆଉ ଭଗବାନ କଥାକୁ ଶ୍ରବଣ କରନ୍ତି ନାହିଁ, ସେମାନେ ପାନ କରନ୍ତି, ପାନ କରନ୍ତି କର୍ଣ୍ଣ ମାଧ୍ୟମରେ ପାନ କରନ୍ତି, ଯେଉଁ ମୁଖ ମାଧ୍ୟମରେ ପାନ କରନ୍ତି ନାହିଁ, କର୍ଣ୍ଣ ମାଧ୍ୟମରେ ପାନ କରନ୍ତି। ଭଗବତ ଆତ୍ମନ ସତା, ଭଗବାନଙ୍କର ଯେଉଁମାନେ ଭଗବାନ ଭକ୍ତ ସେମାନେ ପାନ କରନ୍ତି ଭଗବାନ କଥାକୁ, କହିଲେ କ'ଣ ହେବ, ଏ କଥା ଅମୃତ, ଖାଲି କଥା କୁହାଯାଉନି, କଥା ଅମୃତ, ଇଏ ହେଉଛି ପ୍ରକୃତିର ଅମୃତ। ଏହା ଭାଗବତ ଅମୃତ କେଉଁଠି ରହିଛି? ଏଇ ଅମୃତ ଭାଗବତ କଥା ଅମୃତ।
ତବ କଥାମୃତ ତପ୍ତ ଜୀବନ କବି ଭିରିଡ଼ିତ କର୍ମ ସାପ ଶ୍ରବଣ ମଙ୍ଗଳ ଶ୍ରୀମଦ ଆତତ ଭୁବି ଗୃଣନ୍ତି ତେ ଭୂରିଦାଜନା।
ଭଗବାନ କଥା ଅମୃତ, ଭଗବାନ କଥା ଅମୃତ। ଏ ଅମୃତ କେଉଁଠି ମିଳିବ ନାହିଁ? ମାର୍କେଟରେ କେଉଁଠି ମିଳିବ ନାହିଁ? ଏଇଠି ବର୍ଣ୍ଣନା ଏଇଟାକୁ ମଧ୍ୟ ଆପଣ ନିଜେ ପାନ କରିପାରିବେ ନାହିଁ।
ଯାଅ ଭାଗବତ ପଢ଼ ବୈଷ୍ଣବେର ସ୍ଥାନେ, ଯାଅ ଭାଗବତ ବୈଷ୍ଣବେର ଏକାନ୍ତ ଆଶ୍ରୟ କର ଚୈତନ୍ୟ ଚରଣେ, ଜୟକାନ୍ତ ଆଶ୍ରୟ କର
ଆମେ ଭାଗବତ ନିଜେ ନିଜେ ପଢ଼ିକିରି ବୁଝିପାରିବା ନାହିଁ। ତେଣୁ ଭାଗବତ ପଢ଼ିବା ପାଇଁ ଜଣେ ବୈଷ୍ଣବ ପାଖକୁ ଯିବାକୁ ପଡ଼ିବ, କିନ୍ତୁ ଯେକୌଣସି ବୈଷ୍ଣବ ପାଖକୁ ଗଲେ ହେବ ନାହିଁ। ଯେଉଁ ବୈଷ୍ଣବ ଚୈତନ୍ୟ ମହାପ୍ରଭୁଙ୍କର ଆଶ୍ରୟ ଆସନ୍ତି, ଏକାନ୍ତ ଆଶ୍ରୟ କର ଚୈତନ୍ୟ ଚରଣେ, ଚୈତନ୍ୟ ମହାପ୍ରଭୁଙ୍କ ଧାରାରେ ଯେ ଆସୁନାହାନ୍ତି, ସେ ଚୈତନ୍ୟ ମହାପ୍ରଭୁଙ୍କର ଆଶ୍ରୟ ନେଇନାହାନ୍ତି। ତେଣୁ ଏହିଭଳି ଭାବରେ ଆମେ ଶ୍ରବଣ କଲେ ଚୈତନ୍ୟ ମହାପ୍ରଭୁଙ୍କ ପରମ୍ପରାରେ ବୈଷ୍ଣବଙ୍କ ଠାରୁ ଯଦି ଶ୍ରବଣ କରିବା, ତାହେଲେ ଇଏ ଆମେ ଭାଗବତ ବୁଝିବା। ଭାଗବତ ଭାଗବତ ଏଭଳି ଶାସ୍ତ୍ର, ଏମିତିକି ଶିବଜୀ କହୁଛନ୍ତି ଭାଗବତ ଶାସ୍ତ୍ର ଏଭଳି କହୁଛନ୍ତି, ଅହମ୍ ବେଦ୍ମି ସୁଖ ବ୍ୟକ୍ତି। ଏ ଭାଗବତଙ୍କୁ ମୁଁ ଜାଣିଛି ଏବଂ ସୁଖ ମଧ୍ୟ ଜାଣିଛନ୍ତି। ବ୍ୟାସ ବ୍ୟତି ନ ବ୍ୟତିବା, ବ୍ୟାସ ଜାଣିଛନ୍ତି କି ନାହିଁ ମୁଁ କହିପାରିବି ନାହିଁ, ବ୍ୟତି ନ ବ୍ୟତିବା। ପାର୍ବତୀଙ୍କୁ ଯେତେବେଳେ କହୁଛନ୍ତି ଶିବଜୀ ପଚାରୁଛନ୍ତି, ପ୍ରଭୁ ବ୍ୟାସ ବୋଲି କେଉଁ ବ୍ୟାସ? ଏ ଭାଗବତ ରଚନା କରିଥିଲେ ନା? ହଁ ସେଇ ବ୍ୟାସ। ଭାଗବତ ରଚନା କରିଛନ୍ତି ସେ ଜାଣିଛନ୍ତି ନାହିଁ ଆପଣ କହୁଛନ୍ତି? ଜାଣିନାହାନ୍ତି ନା? ଭକ୍ତି ଭାଗବତମ ଗ୍ରାହ୍ୟ, ଭକ୍ତିରେ ଭାଗବତ ଜଣେ ଜାଣିପାରିବ। ନ ବୁଦ୍ଧିଆ ନ ତ ଟିକା, ବୁଦ୍ଧି ଦ୍ୱାରା ବା ଟିକା ଦ୍ୱାରା ଏଇଟା ଜାଣି ହେବ ନାହିଁ, ଶିବଜୀ କହୁଛନ୍ତି ପାର୍ବତୀକୁ। ତେଣୁ ଏ ଭାଗବତ ଶାସ୍ତ୍ର ଏହିଭଳି ଭାବରେ ଏଠି କହୁଛନ୍ତି, ଯେଉଁମାନେ ରତି ସ୍ତରକୁ ଆସିଗଲେଣି, ରତି ସ୍ତରକୁ ଆସିଗଲେଣି, ସେମାନେ ଆଉ କଥା ଶ୍ରବଣ କରନ୍ତି ନାହିଁ, ସେମାନେ କଥାକୁ ପାନ କରନ୍ତି, ଡାଇରେକ୍ଟ ପାନ କରନ୍ତି। ଯେଉଁଭଳି ଭାବରେ ପରୀକ୍ଷିତ ମହାରାଜ ପାନ କରୁଥିଲେ, ଆମେ କହିବା କେମିତି ପାନ କରୁଛୁ ବୋଲି ଜଣାପଡ଼ିବ ନା? ତାହାର ରହିଛି ଲକ୍ଷଣ, ସବୁ ରହିଛି ଲକ୍ଷଣ ରହିଛି। କ'ଣ ଲକ୍ଷଣ କିଏ କହିପାରିବେ? ଯିଏ ପାନ କରୁଛନ୍ତି ସେ କହିପାରିବେ? ଏଇଟା ଭାଗବତ ବର୍ଣ୍ଣନା କରାଯାଇଛି। ଏ ଲକ୍ଷଣ କ'ଣ ନା? ପରୀକ୍ଷିତ ମହାରାଜ, ପରୀକ୍ଷିତ ମହାରାଜ କୌଣସି ସାତ ଦିନ ସାତ ରାତି କୌଣସି ବିଶ୍ରାମ ନେଇନାହାନ୍ତି, କୌଣସି ଖାଦ୍ୟ ଗ୍ରହଣ କରିନାହାନ୍ତି, କୌଣସି ପାନୀୟ ଗ୍ରହଣ କରିନାହାନ୍ତି, ତେଣୁ ସେ ପାନ କରୁଥିଲେ। ଦଶମ ସ୍କନ୍ଧ ଏ ଶ୍ଳୋକଟି ରହିଛନ୍ତି, ନିଶାତି ଦୁଃସାକ୍ଷିନ ମାଂ ତକ୍ତ ଦମୈବ୍ୟ ବାଧତେ ପିବନ୍ତମ ତନ୍ମୁଖାମ୍ବୁଜମ ଚିଉତମ ହରି କଥାମୃତମ। ସେ କହିଲେ କଥାମୃତ ମୁଁ ପାନ କରୁଛି। କଥାମୃତକୁ ଯେଉଁମାନେ ପାନ କରିବେ ତାର ଲକ୍ଷଣ ହେଉଛି ଏଇଟା, ସେମାନେ କୌଣସି ଖାଦ୍ୟ ବା ପାନୀୟ ବା ବିଶ୍ରାମ ନେଇନଥିଲେ ମଧ୍ୟ ତାଙ୍କ କୌଣସି ବାଧା ଆସିବ ନାହିଁ। ସେ ଚାହୁଁ ଆହୁରି କୁହନ୍ତୁ, ଆହୁରି କୁହନ୍ତୁ, ଆହୁରି କୁହନ୍ତୁ। ଏ ସ୍ତର ଇଏ ହେଉଛି ଯେଉଁମାନେ ପାନ କରିବେ ତାଙ୍କର ଲକ୍ଷଣ ହେଉଛି ଏଇଟା। ବନଗଡ଼ା କଥା କହିଲେ ହେବ ନାହିଁ, ଶାସ୍ତ୍ରକୁ ବେଶିସ କରି କହିବା। ଇଏ ହେଉଛି ପ୍ରଭୁପାଦ ପରୀକ୍ଷିତ ମହାରାଜ କହୁଛନ୍ତି ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ, ଚାରି ଦିନ ବିତିଗଲାଣି କୌଣସି ଖାଦ୍ୟ ଗ୍ରହଣ କରିନାହାନ୍ତି, କୌଣସି ପାନୀୟ ଗ୍ରହଣ କରିନାହାନ୍ତି, ଏମିତି ବିଶ୍ରାମ ମଧ୍ୟ ନେଇନାହାନ୍ତି, କିନ୍ତୁ ସେ ଶୋଇପଡ଼ୁନାହାନ୍ତି, ଶୁଣୁଛନ୍ତି ଆଟେଣ୍ଟିଭଲି, ପିଓର ଆଟେଣ୍ଟିଭ, ଏ ବହୁତ କଥା ରହିଛି। ତେଣୁ ଆମର ଏଠି କହୁଛନ୍ତି ଯେ ମାନେ ପାନ କରନ୍ତି ଆତ୍ମନ ସତାମ କଥା ଆମର ଶ୍ରବଣ ପୁଟେ ସମୃତମ, ଭଗବାନ କୃପା କରି ଆମକୁ ଏଇ ଦେଇଛନ୍ତି। କେତେ ଜଣଙ୍କର ସବୁ ଶୁଣିପାରୁନାହାନ୍ତି, କର୍ଣ୍ଣ ଗହ୍ୱର ଥିଲେ ମଧ୍ୟ ସେମାନେ ଶୁଣିପାରୁନାହାନ୍ତି, କାଲା ଯେଉଁ କୁହାଯାଏ କାଲା ଶୁଣିପାରୁନାହାନ୍ତି, କିନ୍ତୁ ଯେଉଁମାନେ ଶ୍ରବଣ କରିପାରୁଛନ୍ତି ଏ କଥା ଶ୍ରବଣ କରି, ଭଗବାନ କଥା ଶ୍ରବଣ କରିବା କଥା ଶ୍ରବଣ କଲେ କ'ଣ ହେବ ନା, ପୁନନ୍ତି ତେ ବିଷୟ ବିଦୂଷିତା ସ୍ୱୟଂ, ତାଙ୍କ ହୃଦୟରେ ଯେଉଁ ବିଷୟ ବାସନା ସବୁ ରହିଛି ଏସବୁକୁ ପବିତ୍ର ହେଇଯାଆନ୍ତି, ସେଇଟା ସବୁ ସଫା ହେଇଯାଏ, ନିର୍ମଳ ହେଇଯାଏ, ବିଷୟ ବିଦୂଷିତ ଆଶ୍ରୟମ ତାଙ୍କ ହୃଦୟ ସ୍ୱଚ୍ଛ ହେଇଯାଏ। ସ୍ୱଚ୍ଛ ହେଇଗଲେ କ'ଣ ହେବ ନା, ବ୍ରଜନ୍ତୀ ତରଣ ସରୁ ରୁହା ଭଗବାନ ପାଦପଦଙ୍କୁ ସେମାନେ ଯାତ୍ରା କରିବେ, ଭଗବତ ଧାମକୁ ଯିବେ, ଭଗବତ ଧାମକୁ ଯିବେ, ଟିକେଟ୍, ଏଇଟା ଟିକେଟ୍। ଯେଉଁମାନେ କେବଳ ଶ୍ରବଣ କରୁଛନ୍ତି ସେମାନେ ୱେଟିଂରେ ଅଛନ୍ତି, ଯେଉଁମାନେ ପାନ କରିବେ ସେମାନେ ପାଇଗଲେ, ଟିକେଟ୍ ପାଇଗଲେ, ତାମାନେ ଇଏ ସିଓର ସିଓର ଇଏ ଯେ ସେମାନେ ଯେତେବେଳେ ଶରୀର ତ୍ୟାଗ କରିବେ ଭଗବତ ଧାମକୁ ଯିବେ, କାରଣ ସେମାନେ ଭଗବାନ କଥା ପାନ କରୁଛନ୍ତି, ଏ ଟିକେଟ୍ ଦେଇଛନ୍ତି, ଭଗବାନ ଦେଇଛନ୍ତି, ଆଉ କେମିତି ମନା କରିବେ, ନହେଲେ ଯାଇପାରିବ ନା, ସେ କଥା ପାନ କରୁଛନ୍ତି। ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। କିନ୍ତୁ ଯାହା ବି ହଉ, କାରଣ ଭାଗବତମ ଶ୍ରବଣର ନିୟମ ହେଉଛି ଏଇଟା, ଉପବାସ ରହିକି ଶ୍ରବଣ କରିବେ, ଉପବାସ ରହିକି ଶ୍ରବଣ କରିବେ, ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି। ତେଣୁ ଯେଉଁ ରହିଛି, କିନ୍ତୁ ଜଣେ ଉପବାସ ରହିପାରିବ ନାହିଁ, ଖାଦ୍ୟ ଗ୍ରହଣ କରି ଶ୍ରବଣ କରିବ। ତେଣୁ ଏଇ ଯେଉଁ କଥା ରହିଛି, ଭଗବାନ ଏଇ ବିଶ୍ୱକର୍ମାଙ୍କୁ ଭଗବାନ ନିଜେ ଚାହିଁଥିଲେ ନିର୍ମାଣ କରିଦେଇଥାନ୍ତି ଗୋଟିଏ ମୁହୂର୍ତ୍ତରେ, କିନ୍ତୁ ବିଶ୍ୱକର୍ମାଙ୍କୁ କୃପା କଲେ, ଆଜି ଇନ୍ଦ୍ରପ୍ରସ୍ଥ ନଗର ନିର୍ମାଣ ହେଲା, ବିଶ୍ୱକର୍ମାଙ୍କୁ ସମସ୍ତେ ପ୍ରଶଂସା କରି ଭଗବାନ ସବୁକିଛି କରୁଛନ୍ତି, କିନ୍ତୁ ତାଙ୍କ ଭକ୍ତଙ୍କୁ ସେ ଯଶ ପ୍ରଦାନ କରୁଛନ୍ତି। ଯେମିତି ମହାପ୍ରଭୁ ଭଗବାନ କଥାକୁ ପ୍ରଚାର କରିଦେଇଛନ୍ତି ସାରା ପୃଥିବୀରେ, କିନ୍ତୁ ପ୍ରଭୁପାଦଙ୍କୁ ସେ ଯଶ ପ୍ରଦାନ କଲେ, ପ୍ରଭୁପାଦ ସାରା ପୃଥିବୀରେ ଭଗବାନ କଥା ପ୍ରଚାର କଲେ, ଏ ପ୍ରଭୁପାଦଙ୍କ ଯଶ ଏଇଭଳି ଭାବରେ ରହିଛି, ଭଗବାନ ତାଙ୍କ ଭକ୍ତଙ୍କୁ ଯଶ ପ୍ରଦାନ କରନ୍ତି। ଭଗବାନ ଚାହିଁଲେ ସବୁକିଛି କରିପାରିବେ ଗୋଟିଏ ମୁହୂର୍ତ୍ତରେ, ଭଗବାନଙ୍କ ଶକ୍ତି ରହିଛି, ଅଦ୍ଭୁତ ଶକ୍ତି ଭଗବାନଙ୍କୁ ରହିଛି, କିନ୍ତୁ ସେ ତାହାନ୍ତି ତାଙ୍କର ଭକ୍ତମାନେ ଯଶ ଗ୍ରହଣ କରନ୍ତୁ। ଯେଉଁମାନେ ଏଇସବୁ ଭଗବାନଙ୍କ ସେବାରେ ନିଯୁକ୍ତ ହେବେ ସେମାନେ ଯଶସ୍ୱୀ ହେବେ। ଭଗବାନଙ୍କୁ ଛଅଟି ଐଶ୍ୱର୍ଯ୍ୟ ରହିଛି, ତା ଦେହରୁ ଗୋଟିଏ ଐଶ୍ୱର୍ଯ୍ୟ ହେଉଛି ଭଗବାନ ଯଶ। ଏବଂ ମହାପ୍ରଭୁ ଯେତେବେଳେ ଦାକ୍ଷିଣାତ୍ୟରେ ରାୟ ରାମାନନ୍ଦଙ୍କୁ ପଚାରିଥିଲେ ସବୁଠାରୁ ଯଶସ୍ୱୀ ବ୍ୟକ୍ତି କିଏ, ନା ରାଧାକୃଷ୍ଣଙ୍କର ଯେ ଭକ୍ତ ସେ ହେଉଛି ସବୁଠାରୁ ଯଶସ୍ୱୀ ବ୍ୟକ୍ତି, ରାଧାକୃଷ୍ଣଙ୍କର ଭକ୍ତ। ତେଣୁ ଏସବୁ କଥା ରହିଛି, ତେଣୁ ଇଏ ବିଶ୍ୱକର୍ମାଙ୍କୁ ଯଶ ପ୍ରଦାନ କରିବା ପାଇଁ ଭଗବାନ ସେ ତାଙ୍କୁ ନିର୍ଦ୍ଦେଶ ଦେବେ ଏବଂ ସେ ତିଆରି କରିବେ, ଏ ଚାରୋଟି ଶ୍ଳୋକରେ ବର୍ଣ୍ଣନା କରାଯିବ। ତେଣୁ ଏଇଟା ଆମେ ଶୋଇବା, ତେଣୁ ଏ ଶ୍ଳୋକର ଭାଷ୍ୟରେ କୁହାଯାଉଛି କ'ଣ ନା, ଏ ଲୀଳାଟି ଯେଉଁ ହେଇଥିଲା ପୂର୍ବରୁ ଯେଉଁ ବର୍ଣ୍ଣନା କରାଯାଇଛି ଯେ ଅର୍ଜୁନ ଏବଂ ଭଗବାନ କୃଷ୍ଣ ଗୋଟେ ସୁନ୍ଦର ରଥରେ ବସିକରି ଯାଇକରି ଶିକାର କରିବା ପାଇଁ ଯାଇଥିଲେ, ଶିକାର କରିକି ସେ ସମୟରେ କାଳିନୀଙ୍କ ସହ ଦେଖା ହେଇଛି, ଏସବୁ ଘଟଣା ଯେଉଁ ହେଇଛି ଏଇଟା ପରେ ହେଇଛି, କିନ୍ତୁ ଏଇଟା ଆଗୁଆ ବର୍ଣ୍ଣନା କରାଯାଇଛି। ଏ ନଗରୀ ନିର୍ମାଣ ପରେ ତାପରେ କ'ଣ ହେବ ନା, ଖାଣ୍ଡବ ପ୍ରସ୍ତ ଗୋଟେ ରହିଛି, ଖାଣ୍ଡବ ବନ ରହିଛି, ଯେଉଁଟା ଦହନ ହେବ, ଯେଉଁଟା ଅର୍ଜୁନ ଦହନ କରିବେ, ଏସବୁ ହେଲା ପରେ ଏସବୁ ରଥ ପାଇବେ, ଏସବୁ କାଣ୍ଡିବ ଧନୁ ପାଇବେ, ଏସବୁ କଥା ପାଇବେ, ଏସବୁ ମହାଭାରତରେ ସବୁ ବର୍ଣ୍ଣନା କରାଯାଇଛି, ଏ ପର ଲୀଳା, କିନ୍ତୁ ଆଗୁଆ ବର୍ଣ୍ଣନା କରାଯାଇଛି, ଏଥିରେ ଭାଗବତରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇଟା ପୂର୍ବରୁ ଏଇଟା ହେଇଥିଲା କ'ଣ, ପ୍ରଥମେ ଖାଣ୍ଡବ ଯେଉଁ ନଗର ନିର୍ମାଣ ଇନ୍ଦ୍ରପ୍ରସ୍ଥ, ଇନ୍ଦ୍ରଙ୍କ ଭଳି ସେ ଐଶ୍ୱର୍ଯ୍ୟ ରହିଛି, ଏ ବିଶ୍ୱନାଥ କବିଟାଙ୍କୁ ଭାବତ କହିଛନ୍ତି। ଆଉ ଜଣେ ଆଚାର୍ଯ୍ୟ କହୁ ସନାତନ ଗୋସ୍ୱାମୀ, ଧର୍ମରାଜାଧୀନାଂଚ ତେଷାଂ ସର୍ବେଷାଂ ପ୍ରକାରାନ୍ତରେଣ ହିତମାଚରତ ଇତ୍ୟାହ। ଭଗବାନ ସମସ୍ତେ ଚାହାନ୍ତି ମୋର ଭକ୍ତର କେମିତି ମଙ୍ଗଳ ହେଉ, ଭଗବାନ ସମସ୍ତଙ୍କର ମଙ୍ଗଳ ପାଇଁ ଚାହୁଁଛନ୍ତି, କିନ୍ତୁ ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ନାହିଁ, ଭଗବାନ କଥା ଗ୍ରହଣ କରିବେ ନାହିଁ, ଆଉ କ'ଣ କରିବେ ଭଗବାନ। ଭଗବତ ଗୀତା ଅନ୍ତିମରେ କହିବେ ଭଗବାନ, ବୁଝ ଭଗବାନ କଥା ରହିଛି, ଯେଉଁମାନେ କ'ଣ ଅହଙ୍କାର ବଶତଃ ଭଗବାନ କଥା ନ ଶୁଣିବେ ତାଙ୍କର କଲ୍ୟାଣ ହେଇପାରିବ ନାହିଁ। କ'ଣ ସେ ଶ୍ଳୋକ, ଅହଙ୍କାର ନ ଶୋଷତି ବିନକ୍ଷତି, ଭଗବାନ କଥା ଶୁଣୁନାହାନ୍ତି ମାନେ ବିନାଶ ହେଇଯିବ ତାଙ୍କର, କରୋନା ଇତ୍ୟାଦି ସବୁ ରହିଛି, ଭଗବାନ କଥା ଯେଉଁମାନେ ଶୁଣୁନାହାନ୍ତି ତାଙ୍କ ବିନାଶ ହେବ। ଏଭଳି ବିଭିନ୍ନ ପ୍ରକାର ଭଗବାନଙ୍କର ରହିଛି, ଏଜେଣ୍ଟ ସବୁ ରହିଛନ୍ତି, ବିନାଶ କରିବେ, ମୃତ୍ୟୁ ରୂପରେ ଭଗବାନ ଆସିବେ ତାଙ୍କ ପାଖକୁ, ଭଗବାନ କଥା ଯେଉଁମାନେ ଶ୍ରବଣ କରିବେ ତାଙ୍କର ବିନାଶ ହେବ ନାହିଁ, ଅନେକ ସ୍ଥାନରେ କୁହାଯାଇଛି। ତେଣୁ ଏ ଯେଉଁ ରହିଛି ଧର୍ମରାଜ ଆଦିନାଞ୍ଚ, ଯୁଧିଷ୍ଠିର ମହାରାଜ ଧର୍ମରାଜ ଧର୍ମକୁ ଧର୍ମରାଜକୁ ଯମରାଜ ଧର୍ମରାଜ କହିଲେ ଯମରାଜ ଯମରାଜକୁ ସ୍ମରଣ କରିଥିଲେ ପ୍ରଥମେ ଯେତେବେଳେ ପ୍ରଥମେ ତ ସେ ସୂର୍ଯ୍ୟଙ୍କୁ ସ୍ମରଣ କରିଥିଲେ ତେଣୁ ତାଙ୍କ ପୁତ୍ର ହେଉଛନ୍ତି କର୍ଣ୍ଣ ଏସବୁ କଥା ମହାଭାରତରେ ବର୍ଣ୍ଣନା କରାଯାଇଛି କିନ୍ତୁ ବିବାହ କଲା ପରେ ପାଣ୍ଡବ ଯଦି ଚାହୁଁନଥିଲେ ସେ ଅନ୍ୟ ପୁରୁଷ ବା ଅନ୍ୟ କାହା ଦ୍ୱାରା ସନ୍ତାନ ପ୍ରାପ୍ତ ହେବା ପାଇଁ କାରଣ ପାଣ୍ଡୁ ମହାରାଜ ଯିଏ ଅଭିଶପ୍ତ ହୋଇଯାଇଥିଲେ ସେ ସ୍ତ୍ରୀ ସଙ୍ଗ କରିପାରିବେ ନାହିଁ କିନ୍ତୁ ପାଣ୍ଡୁ ମହାରାଜ ତମକୁ କହିଲେ ନା ମୁଁ ତମକୁ ଆଦେଶ ଦେଉଛି ତମେ ଜାଣିଥିଲେ ଜାଣିଲେ ସିଏ କୁନ୍ତୀଙ୍କ ପାଖରେ ଏଇଭଳି ଭାବରେ ରହିଛି ଶକ୍ତି ରହିଛି ବା ଏ ମନ୍ତ୍ର ସେ ପ୍ରାପ୍ତ ହୋଇଛନ୍ତି ତେଣୁ ସିଏ କହିଲେ ତମେ ଦେବତାଙ୍କୁ ସ୍ମରଣ କର ଗୋଟେ ପୁତ୍ର ଜାତ କରିବା ସେ ଚାହୁଁନଥିଲେ ତେଣୁ ସେ କହିଲେ ଠିକ୍ ଅଛି ତମେ ଧର୍ମରାଜଙ୍କୁ ସ୍ମରଣ କର ଯଦି ଏଇଟା ଧର୍ମ ନ ହୋଇଥିବ ତାହେଲେ ସେ ଆସିବେ ନାହିଁ ଧର୍ମରାଜ ସିଏ ଧର୍ମ ଅଧର୍ମ କେମିତି ସେଠି ପ୍ରବେଶ କରିବ ତେଣୁ ସେ ଧର୍ମରାଜକୁ ସ୍ମରଣ କଲେ ତେଣୁ ତାଙ୍କର ପୁତ୍ର ରୂପରେ ଆସିଲେ ଯୁଧିଷ୍ଠିର ମହାରାଜ ଧର୍ମରାଜ ସେଠି ଏଇଠି କୁହାଯାଉ ଧର୍ମ ଯେ ସନାତନ ଗୋସ୍ୱାମୀ ଯେ ଚାରି କୁମାର ସନକ ସନାତନ 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 କୁମାର ସେଇ ସନାତନ ଏଠି ଆସିଛନ୍ତି ମହାପ୍ରଭୁଙ୍କ ଲୀଳାରେ ସନାତନ ଗୋସ୍ୱାମୀ ରୂପରେ ଆସିଛନ୍ତି ସେ ଭାଗବତମରେ ଟୀକା ଦେଇଛନ୍ତି ବୃହତ୍ ବୈଷ୍ଣବ ତୋଷଣୀ ଆମେ ସେଇ ଟୀକା ଉପରେ ଆଲୋଚନା କରୁଛେ ସେ ସନାତନ ଗୋସ୍ୱାମୀ ଏଇଟା କହିଛନ୍ତି ଧର୍ମରାଜାଧୀନାଞ୍ଚ ଏମାନେ ସବୁ ଦେବତାମାନେ ଅଧର୍ମ କରିବେ ନାହିଁ ଧାର୍ମିକ ବ୍ୟକ୍ତି ସେମାନେ ଯେଉଁମାନେ କୁହାଯାଇଛି ଉର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ତ୍ୱସ୍ଥା ଯେଉଁମାନେ ପୁଣ୍ୟ କାର୍ଯ୍ୟ କରିବେ ସେମାନେ ସେ ଦେବଲୋକକୁ ଉନ୍ନୀତ ହେବେ ପାପ କାର୍ଯ୍ୟ କରିକି ସେମାନେ ଉନ୍ନୀତ ହୋଇପାରିବେ ନାହିଁ ତେଣୁ ଦେବଲୋକରେ କେହି ମିଥ୍ୟା କୁହନ୍ତି ନାହିଁ ଦେବଲୋକରେ କେହି ମିଥ୍ୟା କୁହନ୍ତି ନାହିଁ ତେଣୁ ଏ ଧର୍ମରାଜାଧୀନାଞ୍ଚ ତେସାଂ ସର୍ବିସାଂ ପକଡ଼ାନ୍ତଳେ ଭଗବାନ ଚାହାନ୍ତି ତାଙ୍କର କେମିତି ହିତ ହେବ ତାଙ୍କର ନିଜ ଜନ ଆଉ ଏମାନେ ଯେଉଁ ଭଗବାନ ବିଦ୍ୱେଷ କରୁଛନ୍ତି ସେମାନେ ରହିଛନ୍ତି କ'ଣ ସେ ହସ୍ତିନାପୁରରେ ରହିଛନ୍ତି ବହୁତ ଐଶ୍ୱର୍ଯ୍ୟ ରହିଛି ଆଉ ଏମାନେ ଏଇଭଳି ଭାବରେ ଦରିଦ୍ର ଭାବରେ ରହିବେ ତେଣୁ ସେ ଚାହାନ୍ତି ସେମାନେ ମଧ୍ୟ ଐଶ୍ୱର୍ଯ୍ୟ ପ୍ରାପ୍ତ ହୁଅନ୍ତୁ କହିକିରି ହିତ ମାଚରତ ଇତିହାସ ଭଗବାନ ଚାହାନ୍ତି ତାଙ୍କର କେମିତି ହିତ ହେବ ତେଣୁ ଏ ଶ୍ଳୋକ ଏଇ ଚାରୋଟି ଶ୍ଳୋକରେ କୁହାଯିବ ଏ ପ୍ରଥମ ଶ୍ଳୋକ କ'ଣ କହୁଛନ୍ତି ଯଦେତି ଚତୁର୍ଭି ଏ ଚାରୋଟି ଶ୍ଳୋକରେ କୁହାଯିବ ଏ କଥା ଚାରୋଟି ଶ୍ଳୋକରେ କୁହାଯିବ ତେଣୁ ଏଠି କୁହାଯାଉଛି ଯଦୈବ କୃଷ୍ଣ ଶବ୍ଦ କାହିଁକି କୁହାଗଲା କୃଷ୍ଣ ଶବ୍ଦରେ ସନାତନ ଗୋସ୍ୱାମୀ କହୁଛନ୍ତି କୃଷ୍ଣ ସାକ୍ଷାତ ଭଗବାନ କୃଷ୍ଣ ତାଙ୍କର ଏଇ ଯେଉଁ ପାଣ୍ଡବମାନଙ୍କର ଯେଉଁ ଭାବ ଏଇସବୁ ଭାବର କଥା ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି ତେଣୁ କୃଷ୍ଣଙ୍କୁ ଯେତେବେଳେ ଅନୁରୋଧ କରୁଛନ୍ତି କୃଷ୍ଣ ବୋଲି ସେ କହୁଛନ୍ତି କୃଷ୍ଣ କହିବାର ଉଦ୍ଦେଶ୍ୟ ହେଉଛି ବା କୃଷ୍ଣ ସମ୍ବୋଧନ କରୁଥିବେ ଏ କୃଷ୍ଣ ବଡ଼ ଭାଇ ହେବେ ଯୁଧିଷ୍ଠିର ମହାରାଜ ବଡ଼ ଭାଇ ହେବେ ଭୀମ ମଧ୍ୟ ବଡ଼ ଭାଇ ଅର୍ଜୁନ ତାଙ୍କ ସହିତ ସମାନ ସ୍କନ୍ଦ ସମାନ ବୟସ ତେଣୁ ପାଖାପାଖି 30-35 ବର୍ଷର ଘଟଣା 30-35 ବର୍ଷ ଘଟଣା କାରଣ ଭଗବାନ 29 ବର୍ଷ ବୟସରେ ବିବାହ କଲେ 11 ବର୍ଷ ଚାଲିଗଲା ବୃନ୍ଦାବନରେ 18 ବର୍ଷ ଚାଲିଗଲା ମଥୁରାରେ ତେଣୁ ଦ୍ୱାରକାକୁ ଆସି ଭଗବାନ ବିବାହ ଲୀଳା ଆରମ୍ଭ କରିଛନ୍ତି 29 ବର୍ଷରେ ତେଣୁ ସେ ସେମାନେ 3 ବିବାହ କରିସାରିଥିଲେ ସେ ଏବଂ ତାପରେ ପାଣ୍ଡବମାନେ ସେହି ସମୟରେ ବିବାହ କରିଥିଲେ ଏ 30-35 ବର୍ଷ ପାଖାପାଖି ହେବ ଏଇଠି ହିସାବ କରିବାକୁ ପଡ଼ିବ ଏକ୍ଜାକ୍ଟ କ'ଣ ସେହି ସମୟର କଥା କୃଷ୍ଣଙ୍କ ଠାରୁ ଗୋଟିଏ ବୟସ ବଡ଼ ହେଉଛନ୍ତି ଭୀମ ଏବଂ କୃଷ୍ଣଙ୍କ ଠାରୁ 2 ବର୍ଷ ବଡ଼ ହେଉଛନ୍ତି ଯୁଧିଷ୍ଠିର ମହାରାଜ ତେଣୁ ସେମାନଙ୍କୁ କୃଷ୍ଣ ବୋଲି ଡାକୁଛନ୍ତି ସାନ ମଧ୍ୟ ତାଙ୍କୁ କୃଷ୍ଣ ବୋଲି ଡାକିବେ ଭଗବାନଙ୍କ ନାମ ଏଭଳି ଭାବେ ରହିଛି ତେଣୁ କୃଷ୍ଣ ବୋଲି ଡାକୁଥିବେ ସମ୍ବୋଧନ କରୁଥିବେ ସମ୍ବୋଧନ କରୁଥିଲା ବେଳେ ତାଙ୍କର ଭାବ ହେଉଛି ସାକ୍ଷାତ ଭଗବାନ ଇଏ ହେଉଛନ୍ତି ସ୍ୱୟଂ ଭଗବାନ ଜାଣନ୍ତି ସେ ଭଗବାନଙ୍କୁ କୃଷ୍ଣ ହେଉଛନ୍ତି ସ୍ୱୟଂ ଭଗବାନ କ'ଣ ନ କରିପାରିବେ ଭଗବାନ ସେ କ'ଣ ନ କରିପାରିବେ ଏମିତି କିଛି ଅଛି ଯା ସେ କରିପାରିବେ ନାହିଁ କର୍ତ୍ତୁମ୍ ଅକର୍ତ୍ତୁମ୍ ଅନ୍ୟଥା କର୍ତ୍ତୁମ୍ ସମର୍ଥ ଇଏ ହେଉଛନ୍ତି ଭଗବାନ ଏମିତି ନାହିଁ ଯେ ସିଏ ଭଗବାନ ହେଲେ କ'ଣ ହେବ ସେଇଟା କରିପାରିବେ ନାହିଁ ତେଣୁ ସାକ୍ଷାତ ଭଗବାନ ଏହି ଭାବରେ ତାଙ୍କୁ କହୁଛନ୍ତି ପାଣ୍ଡବମାନେ ପ୍ରାର୍ଥନା ବୋଲି ଶବ୍ଦ ବ୍ୟବହାର କରାଯାଇଛି ପ୍ରାର୍ଥନା ପାଞ୍ଚ ଭାଇ କହୁଛନ୍ତି ପାଞ୍ଚ ଭାଇ ସେଇଠି ରହିଛନ୍ତି ଭଗବାନ କହୁଛନ୍ତି କୃଷ୍ଣଙ୍କୁ କହୁଛନ୍ତି ପାଣ୍ଡବମାନଙ୍କର ଭାବୁଛି ଏଇଟା ଏ ଭଗବାନ କୃଷ୍ଣ କ'ଣ ନ କରିପାରିବେ କୃଷ୍ଣ
ଗୁରୁ ସଭାତଳେ ଶୁଣି ଦ୍ରୌପଦୀର ଜଣାଣ ଗୁରୁ ସଭାତଳେ ଶୁଣି କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜା କଲ ଭରଣ କୋଟି ବସ୍ତ୍ର ହେଳେ ଭରଣ ଆହେ ନୀଳ
ସମୟ ନାହିଁ ଆମେ ଭୁଲ କରୁନାହିଁ ସମୟ ଲାଗିଲେ ଭୋଗ ଲାଗିଲାଣି ସମୟ ହେଇଯିବ ବର୍ତ୍ତମାନ ପ୍ରସାଦର ତେଣୁ ଆମର କହିବା ଉଦ୍ଦେଶ୍ୟ ଭଗବାନ ଏହିଭଳି ଭାବରେ ଅସମ୍ଭବକୁ ସମ୍ଭବ କରିପାରିବେ ଆମେ ପିଲାଦିନେ ସ୍କୁଲରେ ପଢ଼ୁଥିଲା ବେଳେ ଆମେ ସ୍କୁଲରେ ଇଏ କରାଯାଉଥିଲା ହାଇ ମାନେ କ'ଣ ୟୁପି ସ୍କୁଲରେ ସକାଳେ କ୍ଲାସ୍ ଆରମ୍ଭ ହେବା ପୂର୍ବରୁ ଘଣ୍ଟା ବାଜେ ପ୍ରାର୍ଥନା ହୁଏ ଏବଂ ମୋର ମନେ ଅଛି ସେହି ସମୟରେ ମୁଁ ଏଇଟାକୁ ଲିଡିଂ କରୁଥିଲି ଆଜିର ପ୍ରାର୍ଥନା ବୋଲିବା ଇଏ ଆମକୁ ଦୁଇ ଜଣଙ୍କ ନାଁ କୁହେ କହୁଥିଲି ଆଜି ରଘୁନନ୍ଦ ଧାମ ମଧ୍ୟ ଆମକୁ ସେ ଲିଡିଂ କରିବାର ବ୍ୟବସ୍ଥା ସୁଯୋଗ ଦେଇଛନ୍ତି ସିଏ ଭଗବାନ ଗୁରୁଦେବ କୃପାରୁ ସେତେବେଳେ ଆମେ ଜାଣିନଥିଲୁ ଏହାର ଅର୍ଥ କ'ଣ ଏଇ ଯେଉଁ ବଲା ହେଉଥିଲା ସାରଳା ଦେବୀଙ୍କ ଭଜନ ଏ ଭଗବାନଙ୍କ ଲୀଳା ଏସବୁ ଜିନିଷ ଆମେ ଜାଣୁନଥିଲୁ କିନ୍ତୁ ପ୍ରାର୍ଥନା କରୁଥିଲୁ ସେଇଟାକୁ ପ୍ରାର୍ଥନା କରୁଥିଲୁ କିନ୍ତୁ ବର୍ତ୍ତମାନ ବୁଝୁଛୁ ଏହାର ପ୍ରକୃତରେ ଭଗବାନ କେତେ କୃପାମୟ ଗୋଟିଏ ସେକେଣ୍ଡ ଡେରି ହେଇଥିଲେ କ'ଣ ଅସୁବିଧା ହେଇଥାନ୍ତା ଚିନ୍ତା କରନ୍ତୁ କ'ଣ ଅସୁବିଧା ହେଇଥାନ୍ତା ଦୁଃଶାସନର 10,000 ହାତୀର ବଳ ଅଛି ବୋଲି କୁହାଯାଏ ସେ କ'ଣ ଶାଢ଼ୀକୁ ଟାଣୁଛି ତେଣୁ କେଉଁଭଳି ଅବସ୍ଥା ହେଇଥାନ୍ତା ଗୋଟିଏ ସେକେଣ୍ଡ ଯଦି ଡେରି ହେଇଥାନ୍ତା ଚିନ୍ତା କରନ୍ତୁ ଭଗବାନ ସେ ଏକ୍ଜାକ୍ଟ ସମୟରେ ଡେରି ହେବ ନାହିଁ ଭଗବାନଙ୍କର ଠିକ୍ ସମୟରେ ଭଗବାନ ରକ୍ଷା କଲେ ଏ ଭଗବାନ ସାକ୍ଷାତ ଭଗବାନ ପାଣ୍ଡବମାନେ ଯେତେବେଳେ ଭଗବାନଙ୍କୁ କ'ଣ ତାଙ୍କୁ ଅନୁରୋଧ କରୁଛନ୍ତି ସନ୍ଧିଷ୍ଠ ଅନୁରୋଧ କରୁଛନ୍ତି ଏହି ଭାବରେ କରୁଛନ୍ତି ଭଗବାନ ସିଏ ଭଗବାନ ଅତ ବିଶ୍ୱକର୍ମାଣ କୃତ୍ୱା କାରୟ ମାସ ତେଣୁ ଭଗବାନ ମଧ୍ୟ ଚାହୁଁଥିଲେ ପାଣ୍ଡବମାନେ ଅନୁରୋଧ କଲେ ତେଣୁ ବିଶ୍ୱକର୍ମାଙ୍କୁ ଚିନ୍ତା କଲେ ଭଗବାନ ସ୍ମରଣ କଲେ ବିଶ୍ୱକର୍ମାଙ୍କୁ ଯାଇକି ଫୋନ୍ କରିବାକୁ ପଡ଼ିବ କ'ଣ କରିବାକୁ ପଡ଼ିବ ନା ଭଗବାନ କେବଳ ସ୍ମରଣ କରିବା ଭଗବାନ ସମସ୍ତଙ୍କ ହୃଦୟରେ ରହିଛନ୍ତି ମତ ସ୍ମୃତିର ଜ୍ଞାନମ ଅପବନମ ଚ ଭଗବାନ ଠାରୁ ସ୍ମୃତି ଆସୁଛି ଜ୍ଞାନ ଆସୁଛି ବିସ୍ମୃତି ଆସୁଛି ଭଗବାନ ଏଭଳି ଭାବରେ ସ୍ମରଣ କରିବେ ବିଶ୍ୱକର୍ମାଙ୍କୁ ଗୋଟେ ସୃଷ୍ଟି କର ତିଆରି କର ଏଠି ବିଶ୍ୱକର୍ମା ତାଙ୍କର ଯେଉଁ ରହିଛି ତାଙ୍କର ସେ ନଗରୀ ରହିଛି ସେଠି ସେ ରହିଛନ୍ତି ବିଶ୍ୱକର୍ମା ସେହି ସମୟରେ ଯେତେବେଳେ ଚାଲିଥିଲା ଏ ଘଟଣା ଚାଲିଥିଲା ବିଶ୍ୱକର୍ମା ତାଙ୍କର ସ୍ୱର୍ଗରେ ରହିଛନ୍ତି ସେ ସ୍ଥାନ ରହିଛି ସେଠି ରହିଥିଲେ କିନ୍ତୁ ଭଗବାନ ଯେତେବେଳେ ସ୍ମରଣ କରିଦେଲେ ସେ ଆସି ପହଞ୍ଚିଗଲେ ଏବଂ ତାଙ୍କୁ ଆସିବା ପାଇଁ ବହୁତ ସମୟ ଲାଗିବ ତା ନୁହଁ ଫ୍ଲାଇଟ୍ କରିକି ଆସିବେ ନା ତାଙ୍କ ସମୟରେ ଆସିବେ ପ୍ଲେନ୍ରେ ସବୁ ଆସନ୍ତି ବିମାନରେ ଆସନ୍ତି ସେ ବିମାନ ଅଲଗା ବିମାନ ସବୁ ଆସି ପହଞ୍ଚିଗଲେ ଇଏ ଆସି ପହଞ୍ଚିଗଲା ପରେ ତୁ ବିଶ୍ୱକର୍ମାଣ କୃତୁହା କାରେମ ଆସ ତାଙ୍କୁ କହି ନିର୍ଦ୍ଦେଶ ଦେଲେ ବିଶ୍ୱକର୍ମା ପ୍ରଣାମ କରିଥିବେ ଆସି ଭଗବାନ ପ୍ରଣାମ କରିଥିବେ ପ୍ରଭୁ କ'ଣ ଆଜ୍ଞା ନା ତୁମେ ଗୋଟେ ନଗର ନିର୍ମାଣ କର ଏଇଭଳି ଭାବରେ ନଗର ଭଗବାନ ବ୍ଲୁ ପ୍ରିଣ୍ଟ ଦେଇଦେବେ ଏମିତି କରିବ ସେମିତି କରିବ ସେମିତି କରିବ ବ୍ଲୁ ପ୍ରିଣ୍ଟ ତେଣୁ ସେଇଭଳି ଭାବରେ ଆଜ୍ଞା କହିକିରି ନିର୍ମାଣ କଲେ ଏବଂ ନିର୍ମାଣ କରିବା ପାଇଁ ଯେ ସବୁ ଆଣିବେ ଅମକ ଆଣିବେ ସମକ ଆଣିବେ ସମକ ଆଣିବେ ସବୁ ତିଆରି କରିବେ ଟେଣ୍ଡର ଦେବେ ଭାଇ ସବୁ କିଛି ନୁହଁ ଇମିଡ଼ିଏଟଲି ଇଏ ହେଉଛି ବିଶ୍ୱକର୍ମା ଏତେ ଶକ୍ତି ରହିଛି ଭଗବାନଙ୍କର ଏଭଳି ଶକ୍ତି ରହିଛି ଅଦ୍ଭୁତ ତାଙ୍କ ଭକ୍ତମାନଙ୍କୁ ତ ସେଇଭଳି ଭାବରେ ଶକ୍ତି ସଞ୍ଚାରଣ କରନ୍ତି କରିପାରିବ ଭଗବାନଙ୍କ ଏ ଅଦ୍ଭୁତ କାର୍ଯ୍ୟ ସବୁ ରହିଛି ତେଣୁ କାରେ ମା ସାଙ୍ଗେ ସାଙ୍ଗେ ହେଇଗଲା କରିବା ପାଇଁ ବହୁତ ସମୟ ଲାଗିଲା ତା ନୁହଁ ସାଙ୍ଗେ ସାଙ୍ଗେ ହେଇଗଲା ତେଣୁ ଇନ୍ଦ୍ରାଦି ପୁରୀତୋପି ବୈଶିଷ୍ଟ୍ୟଂ ଦୋତିତମ୍ ଏଇଠି ସନାତନ ଗୋସ୍ୱାମୀ କହୁଛନ୍ତି ଆମେ ଇନ୍ଦ୍ରପୁରୀ ଦେଖୁନୁ କିନ୍ତୁ ଏମାନେ ଆଚାର୍ଯ୍ୟମାନେ ଏସବୁ ଜାଣନ୍ତି ତେଣୁ ଇନ୍ଦ୍ରପୁରୀ ଅଳକାପୁରୀ ରହିଛି ଏ ଅଳକାପୁରୀର ବିଷୟରେ ବର୍ଣ୍ଣନା ବିଭିନ୍ନ ସ୍ଥାନରେ ଭାଗବତ ବର୍ଣ୍ଣନା କରାଯାଇଛି ବିଶେଷ ଭାବରେ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଅଷ୍ଟମ ସ୍କନ୍ଧରେ ମଧ୍ୟ ବର୍ଣ୍ଣନା କରାଯାଇଛି ଏତେ ଐଶ୍ୱର୍ଯ୍ୟ ରହିଛି ତାଙ୍କର ଅଳକାପୁରୀ ବୋଲି କୁହାଯାଏ ଇନ୍ଦ୍ରପୁରୀ ଅଳକାପୁରୀ ବହୁତ ଐଶ୍ୱର୍ଯ୍ୟ ସବୁ ରହିଛି ତେଣୁ ସେଇଠି କହୁଛନ୍ତି ଇନ୍ଦ୍ରାଦି ପୁରୀତୋପି ବୈଶିଷ୍ଟ୍ୟମ୍ ଅଳକାପୁରୀ ଠାରୁ ମଧ୍ୟ ଆହୁରି ଐଶ୍ୱର୍ଯ୍ୟଶାଳୀ ଚାହିଁଲେ ଭଗବାନ ତାଙ୍କର ଭକ୍ତଙ୍କୁ ପ୍ରଦାନ କରିବା ପାଇଁ ଭଗବାନ ଭକ୍ତଙ୍କର ଯଶ ହେଉଛି ଶ୍ରେଷ୍ଠ ଯଶ ତାଙ୍କ ଭଳି ଯଶ ଆଉ କାହାର ହେବ ନାହିଁ ଶ୍ରେଷ୍ଠ ଯଶ ପ୍ରଦାନ କରିବେ ଏଇଭଳି ଭାବରେ ଏ ଶ୍ଳୋକଟି ରହିଛି ଆ ପର 3 ଶ୍ଳୋକରେ ଏ କଥାକୁ କୁହାଯିବ କିନ୍ତୁ ଆମର ସମୟ ହୋଇଗଲା ଭଗବାନ ଭୋଗ ଲାଗିଗଲାଣି ସମୟ ହୋଇଗଲାଣି ତେଣୁ ବହୁତ ଡେରି ମଧ୍ୟ ହୋଇଗଲାଣି ଆପଣମାନେ ବହୁତ ସମୟ ଶ୍ରବଣ କଲେ ଆପଣ ବହୁତ ଧନ୍ୟବାଦ। ଆପଣଙ୍କର ଧୈର୍ଯ୍ୟ ସହିତ ଶ୍ରବଣ କଲେ, ଭଗବାନ କଥାକୁ ଶ୍ରବଣ କଲେ, ଆମକୁ ସୁଯୋଗ ପ୍ରଦାନ କଲେ କୀର୍ତ୍ତନ କରିବା ପାଇଁ, ଆମର ଭଗବାନ କଥା ପାଇଁ ଆଗ୍ରହ ରହିଛି କୀର୍ତ୍ତନ କରିବା ପାଇଁ, କିନ୍ତୁ ଯଦି ନ ଶୁଣିବେ ଯେ କାହାକୁ କହିବୁ ଆମେ? ତେଣୁ ଆମର ସତା ଅଛନ୍ତି, ବହୁତ ଆଗ୍ରହୀ ସତା ସବୁ ରହିଛନ୍ତି ମଧ୍ୟ, ଏବଂ ଭଗବାନଙ୍କ ଉପର ବ୍ୟବସ୍ଥାରେ ରହିଛି ଆମର ସାରା ପୃଥିବୀର ଲୋକମାନେ ଦେଖିପାରିବେ, ଏଭଳି ବ୍ୟବସ୍ଥା ହେଇଛି ସାରା ପୃଥିବୀର ଫେସବୁକ୍ ମାଧ୍ୟମରେ ସବୁ ଦେଖିପାରିବେ, ଶୁଣୁଛନ୍ତି, ସମସ୍ତଙ୍କୁ ଆମେ ଧନ୍ୟବାଦ ପ୍ରଦାନ କରିବୁ ଭଗବାନଙ୍କ କଥା ଶୁଣୁଛନ୍ତି। ତେଣୁ ଆମର କଥାକୁ ବିଶ୍ରାମ ଦେବା ପୂର୍ବରୁ ଆମେ ଅନୁରୋଧ କରିବା 2 ମିନିଟ୍ ଭଗବାନ ନାମ କୀର୍ତ୍ତନ କରିବା, ବରଂ ଭଗବାନଙ୍କର ଭୋଗ ଲାଗିଗଲେ ବର୍ତ୍ତମାନ ଅର୍ଚ୍ଚନା କରାଯିବ ବା ପୂଜା କରାଯିବ, ତେଣୁ ଆମେ 2 ମିନିଟ୍ ଭଗବାନ ନାମ କୀର୍ତ୍ତନ କରିବା, ଏହିପରି କରି ଆମକୁ ଭଗବାନ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମବେତ ଗୌରଭକୁନ୍ଦ କି, ଗୌର ପ୍ରମାନନ୍ଦେ।